ओङ्ज्ञानतिमिरान्धस्य ज्ञानञ्जनशलाकया चक्षुर्मीलितं येन तस्मै श्रीगुरवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविन्दस्वामिन्निति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्त स्वामिन्निति नामिने। नमस्ते सारस्वतीदेवे गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौरभक्त वृंद। हरे कृष्ण 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 हरे हरे, हरे राम 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 हरे हरे। ओम नमो भगवते वासुदेवाय। समस्ते कुंतो। ओम नमो भगवते वासुदेवाय। सर्वप्रथमे प्रभु श्री श्री गौरनिताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी राधा गोपीनाथ जीव राधा गोपाल जीव राधा माधव जीव चरण कमल कोटि कोटि दंडवत प्रणाम पूर्वक एवं कृपा भिक्षा करी मोर परमाराध्य गुरुदेव श्री श्रीमद गुरु गोविंद स्वामी श्री गुरुदेव अभय पद कमल शतकोटि दंडवत प्रणाम पूर्वक एवं संस्थार संस्थापक आचार्य कृष्ण कृपा श्रीमती श्री श्रीमद अभय चरणारविंद भक्ति विदानंद स्वामी प्रभुपाल जी चरण कमल शतकोटि दंडवत प्रणाम पूर्वक समस्त आचार्य मान कृपा भिक्षा कर श्रीमद भागवतम सुखदेव परीक्षित महाराज संवाद प्रसंग क्रमे अष्टम स्कंदरे गजेन्द्र चरित श्रवण कर विशेष भाव में गत काली हम मैंने श्रवण कर सुखदेव गोस्वामी परीक्षित महाराज को मनु मान वर्णना प्रसंग क्रमे चतुर्थ मनु उत्तम भ्राता तामस तामस मनवंतर तामस मनु समय तत्रापि यज्ञ भगवान हरिण्याम हरिमीधस हरि इति आहूत जैनम गजेन्द्र मोचित ग्रहात। सुखदेव एक कथाटी कहले परीक्षित तामस मनवंतर हरिमेधेश पितांक ठारु माता हरिण्यांक ठारु प्रभु हरिंकर अवतार हेले एवं जे हरि इति आहूत जैनम गजेन्द्र मोचित ग्रहात। देव हरि अवतार रे प्रभुंकर विशेष कार्य यही जे से गजेन्द्र को ग्रहार कबलरु रक्षा करथिले तनु परीक्षित एक कथाटी श्रवण करी सुखदेव मुखर सांग प्रश्न कले बादरायण एतत् देशोत्तामि इच्छामि स्वतम इच्छामि वयम् हरि यथा गजपति ग्रहग्रस्त अमुमुचन। हे बादरायणी मु श्रवण करिया पई इच्छा करूछि वयम् आम मैंने समस्त श्रवण करिया पई इच्छा करूछु हरि जे भली भाव रे गजपति को ग्राह कबल ग्राहग्रस्त समय रे गज को जेभली भाव रे प्रभु उद्धार करिछंती सुरक्षा देइछंती जथा भाव रे मो निकट रे वर्णना करन जेतेबेले परीक्षित एभली अनुरोध करिछंती सुखदेव गोस्वामी तांको करुणा करी भरी सभा रे तांको प्रशंसा करी ए गजेन्द्र चरित को आरंभ कले ଅଷ୍ଟମ ସ୍କନ୍ଦର ଦ୍ୱିତୀୟ ଅଧ୍ୟାୟରୁ ଗତକାଲି ଆମେମାନେ ଗୋଟିଏ ଶ୍ଳୋକ ପାଠ କରିଥିଲେ। ସେ ଶ୍ଳୋକରୁ ମୁଁ ପୁଣି ଯାଉଛି, ସେ ଶ୍ଳୋକ ଆଉ ବ୍ୟାଖ୍ୟା କରିବି ନା, କିନ୍ତୁ ଗଜେନ୍ଦ୍ର ଚରିତର ସାର ଗତକାଲି ଆମେମାନେ ଶୁଣୁଥିଲେ। ଅତ୍ର ଶରଣେଷ୍ୟୁ ଶଶ୍ୱତ ଅପ୍ରତିହତ ଶରଣ ଶରଣ୍ୟ ଶ୍ରୀ ଭଗବାନ ଏବ ହି। ଗତକାଲି କଥା ଏଇଠୁ ବିଶ୍ରାମ ଥିଲେ ଯେ ଭଗବାନଙ୍କର ଶରଣାଗତ ହେଲା ପରେ ଜଣେ ଶରଣାଗତ ଭକ୍ତକୁ, ଜଣେ ଶରଣାଗତ ଜୀବକୁ ଭଗବାନ ଅପ୍ରତିହତ ଭାବରେ ତାକୁ ସୁରକ୍ଷା ଦିଅନ୍ତି, ପ୍ରତିହତ ହୁଏ ନା। ପ୍ରଭୁଙ୍କର ଶରଣାଗତ ବତ୍ସଳ ଭକ୍ତ ବତ୍ସଳର ଯେଉଁ ଭାବ ଅଛି ଏଥିରେ ପ୍ରତିହତ କିଛି ହୁଏ ନା। ଯେ ଗଜେନ୍ଦ୍ରଙ୍କ ପ୍ରତି ପ୍ରଭୁଙ୍କର ଯେଉଁ କୃପା, ଏହାକୁ ଦର୍ଶନ କରି ସମଗ୍ର ମାନବ ଯେ ତାଙ୍କର ଉତ୍ସାହ ଅଧିକ ହେବ, ମୁଁ କିଭଳି ପ୍ରଭୁଙ୍କର ଶରଣାଙ୍ଗତ ହେବି। ଗତକାଲି ଶୁଣୁଥିଲେ ଶରଣାଙ୍ଗତ ଅକିଞ୍ଚନ ଏଇ ତ ଲକ୍ଷଣ, ତାର ମଧ୍ୟ ପ୍ରବେଶ ହୋଇ ଆତ୍ମସମର୍ପଣ। ଶରଣାଙ୍ଗତ ଅକିଞ୍ଚନର ଏକ ଏଇ ଲକ୍ଷଣ, ଶରଣାଙ୍ଗତ ଯେ ଭଗବାନଙ୍କର ଶରଣ ଯାଇଛି ତାର ଗୋଟିଏ ଲକ୍ଷଣ, ତାର ମଧ୍ୟ ପ୍ରବେଶ ହୋଇ ଆତ୍ମସମର୍ପଣ। ସେ ସମର୍ପଣ ହୋଇଯାଏ, ଏ ଶରୀରକୁ ସମର୍ପଣ କରିଦିଏ ପ୍ରଭୁଙ୍କ ନିକଟରେ, ପ୍ରଭୁଙ୍କ ସ୍ଥାନରେ ବାସ କରେ, ପ୍ରଭୁଙ୍କର ନାମ ଉଚ୍ଚାରଣ କରେ ସମ୍ପୂର୍ଣ୍ଣ ତାର ଜୀବନ, ଯାହାକୁ କୁହାଯାଏ କୃଷ୍ଣ କୈନ୍ଦ୍ରିକ ଜୀବନ। ଭଗବାନ ଜଣେ ଭକ୍ତ ଆଉ ଜଣେ ଅଭକ୍ତ ଭିତରେ ବିଶେଷ ପାର୍ଥକ୍ୟ ନାହିଁ, ଦୁଇ ଜଣଙ୍କର ଜୀବନ, ଜୀବନର ଧାରା ସମାନ ଭଳି ଜଣାପଡ଼େ। ଭକ୍ତ ବି ଖାଉଛି, ଅଭକ୍ତ ବି ଖାଉଛି, ଭକ୍ତ ବି ଚାଷ କରୁଛି, ଅଭକ୍ତ ବି ଚାଷ କରୁଛି, ଭକ୍ତ ବି ବିଜନେସ୍ କରୁଛି, ଅଭକ୍ତ ବି ବିଜନେସ୍ କରୁଛି। ପାର୍ଥକ୍ୟ କ'ଣ? ପାର୍ଥକ୍ୟ ହେଲା ଯାହା କୁହନ୍ତି ଇଂଲିଶରେ ସେଣ୍ଟ୍ରାଲ ପଏଣ୍ଟ, କେନ୍ଦ୍ରବିନ୍ଦୁ କ'ଣ? ଜଣେ ଭକ୍ତର କେନ୍ଦ୍ରବିନ୍ଦୁ ହେଉଛନ୍ତି ପ୍ରଭୁ। ସେ ପ୍ରଭୁଙ୍କୁ ଜୀବନର ସର୍ବସ୍ୱ କରି ଏ ସଂସାରରେ ସେ ସମସ୍ତ କାର୍ଯ୍ୟ କରୁଛି। କିନ୍ତୁ ଜଣେ ଅଭକ୍ତର ତାର ସେଣ୍ଟ୍ରାଲ ପଏଣ୍ଟ ଯାହା କୁହନ୍ତି କେନ୍ଦ୍ରବିନ୍ଦୁ ହେଉଛି ଗୃହ, ଗୃହର ଏ ସଂସାର, ସଂସାର ତାର ଯେଉଁ ମାନେ ପିତା, ତାର ଯେଉଁ ସ୍ତ୍ରୀ ପୁତ୍ର ଏମାନଙ୍କୁ ସୁଖ ଦେବା ତାର ମୁଖ୍ୟ ଉଦ୍ଦେଶ୍ୟ। ଆଉ ଭକ୍ତର ମୁଖ୍ୟ ଉଦ୍ଦେଶ୍ୟ ସେ ଭଗବାନଙ୍କୁ ସୁଖ ଦେବା, ଦୁଇ ଜଣଙ୍କର ଏତିକି ହିଁ ପାର୍ଥକ୍ୟ। ତେଣୁ ଗଜେନ୍ଦ୍ର ଚରିତ୍ର ଆମେମାନେ ଏଭଳି ଶ୍ରବଣ କରିବା ବା ଶିକ୍ଷା କରିବା ଯେ ଭଗବାନଙ୍କର ଶରଣାଗତ ହେବା ଦ୍ୱାରା ପ୍ରଭୁ ଆମକୁ ସମସ୍ତ ପ୍ରକାର ସୁରକ୍ଷା ପ୍ରଦାନ କରିବେ। ଏବଂ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଗତକାଲି ପ୍ରବଚନ ଆରମ୍ଭ କରିଥିଲେ। ଆସୀତ୍ ଗିରିବର ରାଜମ୍ ସ୍ତ୍ରୀକୁଟ ଇତି ବିଶ୍ରୁତ କ୍ଷୀରୋଦେନ ଆବୃତ ଶ୍ରୀମାନ ଯୋଜନ ଅୟୁତ ଉତ୍ସ୍ରିହ। ଏ ରାଜନ୍, ଏ ପରୀକ୍ଷିତ, ପରୀକ୍ଷିତ ମହାରାଜ ରାଜା ନଥିଲେ, ଜନ୍ମାଞ୍ଜୟ ସେ ସମୟରେ ରାଜା ଥିଲେ। ଶ୍ରୀମଦ୍ ଭାଗବତମରେ ଏତେ ଅଦ୍ଭୁତ ସମ୍ବାଦ ସବୁ ଅଛନ୍ତି, ଆଉ ପରୀକ୍ଷିତ ରାଜଗାଦି ତ୍ୟାଗ କରିଦେଇଛନ୍ତି, ପୁଣି ବି ସୁଖଦେବ ଗୋସ୍ୱାମୀ ତାଙ୍କୁ ରାଜନ୍ 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 ଶବ୍ଦ ବାରବାର ଭାଗବତମରେ କହୁଛନ୍ତି। କାହିଁକି? ରାଜା ତ ଜନ୍ମଜୟ, ତାଙ୍କର ବଡ଼ ପୁତ୍ର, ଏଠି ରାଜନ୍ ସମ୍ବୋଧନ କରିବାର ପ୍ରକୃତ ତାତ୍ପର୍ଯ୍ୟ ରାଜା କିଏ? ସାଧୁମାନଙ୍କୁ ମହାରାଜ କୁହାଯାଏ, ମହାରାଜ ଲୋକମାନେ ଗାଁ ଲୋକ ଦେଖିଲେ କହିବେ ମହାରାଜ ଆପଣ ଭଲ ଅଛନ୍ତି, ଆରେ ମହାରାଜ ଭିକ ମାଗିକି ଖାଉଛି ଗାଁ ଲୋକମାନଙ୍କ ପାଖରେ, ତାକୁ ଲୋକ କିନ୍ତୁ ମହାରାଜ କହିବେ, ତାଙ୍କୁ ଭିକ୍ଷା ଦେଉଥିବେ କହିବେ ମହାରାଜ ଆପଣ ଭଲ ଅଛନ୍ତି, ଆରେ ଯାହାକୁ ଭିକ୍ଷା ଦେଉଛନ୍ତି ତାଙ୍କୁ ମହାରାଜ ବୋଲି କେମିତି କହୁଛନ୍ତି ଆପଣ? ମହାରାଜ ମାନେ ରାଜାଙ୍କର ଯିଏ ରାଜା, ମହାନ ରାଜା, ମହାନ ରାଜାକୁ ତୁମେ ଭିକ ଦେଇକି ପୁଣି ମହାରାଜ କେମିତି କହୁଛ ନା? ମହାରାଜ ଶବ୍ଦ ଅର୍ଥ ଭାଗବତମରେ ଯେଉଁ ଲାଗିଛନ୍ତି, ଯିଏ ପ୍ରେମ ସମ୍ପତ୍ତିରେ, ଭକ୍ତି ସମ୍ପତ୍ତିରେ ଯିଏ ହେଉଛି ଧନୀ, ଏ ଜଗତରେ ବଡ଼ ଧନୀ କିଏ? ରାୟ ରାମାନନ୍ଦ ଆଉ ମହାପ୍ରଭୁଙ୍କ ପ୍ରସଙ୍ଗ କ୍ରମେ ମହାପ୍ରଭୁ ପଚାରିଲେ, ରାୟ ରାମାନନ୍ଦ ତୁମେ କୁହେ ଜଗତରେ ସବୁଠୁ ବଡ଼ ଧନୀ କିଏ? ନା ରାଧାକୃଷ୍ଣ ପ୍ରେମ ଧନରେ ଯିଏ ଧନୀ ସେ ସବୁ ଜଗତର ସବୁଠୁ ଶ୍ରେଷ୍ଠ ଧନୀ। ଭଗବାନଙ୍କର ଭକ୍ତି ଯିଏ ପ୍ରାପ୍ତ ହୋଇଛନ୍ତି ସିଏ ରାଜା। ପରୀକ୍ଷିତ ମହାରାଜ ଯେହେତୁ ମାତୃ ଗର୍ଭରେ ଥିଲାବେଳେ, ପରୀକ୍ଷିତ ମହାରାଜଙ୍କର ପ୍ରସଙ୍ଗ କେବେ ଶୁଣିବେ, କେବେ ଆଲୋଚନା କରିବା, ବହୁତ ସୁନ୍ଦର ପ୍ରସଙ୍ଗ, କେତେ ଭାଗ୍ୟବାନ।
ଉତ୍ତରାଙ୍ଗର ଏକମାତ୍ର ପାଣ୍ଡବ ବଂଶର ଏକମାତ୍ର ବିଜଧର ସେ, ଆଉ ତାଙ୍କର ମା ଐକାନ୍ତିକ ଭକ୍ତ ତରା। ଆଉ ପରୀକ୍ଷିତଙ୍କର କେତେ ଶୁଭ ଜନ୍ମ, କିଭଳି ଭଗବାନଙ୍କର ଶୁଭ ଆଶୀର୍ବାଦ, ଯେ ମାତୃ ଗର୍ଭରୁ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି, ସୁନ୍ଦର ରୂପକୁ ସେ ଦର୍ଶନ କରିଛନ୍ତି। ଚତୁର୍ଭୁଜ ଅଙ୍ଗୁଷ୍ଠି ପରିମିତ ହୋଇ ପ୍ରଭୁ ଗଦା ବୁଲାଉଛନ୍ତି ମାତୃଗର୍ଭରେ, ଏତେ ଦର୍ଶନ କରିଛନ୍ତି ପରୀକ୍ଷିତ। ସେଇ ଭାଗ୍ୟବାନ ପରୀକ୍ଷିତ ମହାରାଜ ପ୍ରଶ୍ନର ଉତ୍ତରରେ ରାଜନ ରାଜନ ବୋଲି କହୁଛନ୍ତି, କାରଣ ଭଗବାନଙ୍କୁ ସେ ପ୍ରାପ୍ତ ହୋଇଛନ୍ତି ଭଗବତ ଧନରେ ଧନୀ। ହେ ରାଜନ, ଆସିତ ଗିରିବର ଏକ ଶ୍ରେଷ୍ଠ ପର୍ବତ ଥିଲେ, ସେ ପର୍ବତର ନାମ ତ୍ରିକୁଟ, ଇତି ବିସ୍ତୃତ, ତ୍ରିକୁଟ ନାମରେ ବିଖ୍ୟାତ ଥିଲେ। ତ୍ରିକୁଟ ପର୍ବତ କେଉଁଠି ଆପଣ କେହି ସନ୍ଦେହ ରଖିବେ ନା, ସବୁ ଗୋଟିଏ ପରେ ଗୋଟିଏ ଭାଗବତ ମୋର ମୂଳ ଶ୍ଳୋକ ପ୍ରସଙ୍ଗ ଆମେ ସବୁ ସ୍ପଷ୍ଟ ହୋଇଯିବେ। କେହି ଭାବୁଥିବେ ଗତକାଲି କୁହାଯାଇଥିଲା କ୍ଷୀର ସମୁଦ୍ର ବେଷ୍ଟନ କରିଛି, କିନ୍ତୁ ଗଜେନ୍ଦ୍ର ପୁଷ୍କରିଣୀରେ ପ୍ରବେଶ କରିଛି, କ୍ଷୀର ସମୁଦ୍ର ଭିତରେ ପୁଷ୍କରିଣୀ କେଉଁଠୁ ଆସିଲା? କେତେ ସନ୍ଦେହ ଆପଣଙ୍କର ଆସିପାରେ, କିନ୍ତୁ ପାଠ କରିଦେଲା ପରେ ସବୁ ସନ୍ଦେହ ପଳେଇବେ, କେବଳ ଧୈର୍ଯ୍ୟ ଆପଣମାନେ ଟିକେ ରହିବେ। କ୍ଷୀର ଦିଏ ନା ଆବୃତ, ଶ୍ରୀଧର ସ୍ୱାମୀ ବଳଦେବ ବିଦ୍ୟାଭୂଷଣ, ଶ୍ରୀଧର ସ୍ୱାମୀ ବୀର ରାଘବ ଆଚାର୍ଯ୍ୟ ଯେତେ ଆଚାର୍ଯ୍ୟ ଅଛନ୍ତି ସମସ୍ତେ ରଚନା କରିଛନ୍ତି କ୍ଷୀରାବ୍ଦି ଦୀପ ଇତି ଅର୍ଥ, କ୍ଷୀର ସମୁଦ୍ରେଣ ଆବୃତ କ୍ଷୀରାବ୍ଦି ଦୀପ ଇତି ଅର୍ଥ। କ୍ଷୀର ସମୁଦ୍ର ପୁରା ତ୍ରିକୁଟ ପର୍ବତକୁ ବେଷ୍ଟନ କରିଛି। ଯେ ପ୍ରଭୁ ହରିଙ୍କର ଅବତାର ଯେଉଁ ଗଜେନ୍ଦ୍ରକୁ ରକ୍ଷା କରିବା ପାଇଁ କେଉଁଠି ହେଇଛନ୍ତି ନା କ୍ଷୀରାବ୍ଦି ଦୀପରେ, ଦୀପ ଚତୁର୍ଦ୍ଦିଗ ଜଳ ବେଷ୍ଟନ କରିଥିବା ମଧ୍ୟରେ ଥିବା ସ୍ଥଳ ଭାଗକୁ ଦୀପ ବୋଲି କୁହାଯାଏ, ତ୍ରିକୁଟ ପର୍ବତ ସେଇଠି ଅବସ୍ଥିତ। ଆଉ ଉଚ୍ଚତା କେତେ, ଏଠି ଆମେ ମାନେ ଶୁଣୁଥିଲେ ଯୋଜନ ଅୟୁତମ ଉତ୍ସ୍ରିୟମ, ଉଚ୍ଚତାରେ ଏକ ଯୋଜନ ବିସ୍ତୃତ, ଏକ ଯୋଜନ ମାନେ 80,000 ମାଇଲ, 10,000 ଯୋଜନ ବା 80,000 ମାଇଲ ହେଉଛି ଉଚ୍ଚତା ଏ ତ୍ରିକୁଟ ପର୍ବତ। ଅଦ୍ୟାପି ଅଛନ୍ତି, ଅବଶ୍ୟ ଏହା ଆମର ଦୃଷ୍ଟିଗୋଚର ନୁହେଁ, ମନୁଷ୍ୟକୁ କେତେ ଲିମିଟ୍ ଜ୍ଞାନ ଦିଆଯାଇଛି, ଯାହା କୁହନ୍ତି ନିର୍ଦ୍ଦିଷ୍ଟ ଜ୍ଞାନ ଦିଆଯାଇଛି, ତା ଦୃଷ୍ଟିଶକ୍ତି ବି ନିର୍ଦ୍ଦିଷ୍ଟ। ଆଉ ଏଇ ଭାରତ ଏଇ ଭୂପୃଷ୍ଠରେ ଏଭଳି ସ୍ଥାନ ଅଛି ଯେଉଁଠି ମନୁଷ୍ୟ ପ୍ରବେଶ କରିପାରିବ ନା, ସେ ଯାଇପାରିବ ନା, ଏ ସର ଧରି ଶରୀର ପରିବର୍ତ୍ତନ ନକଲେ ଯାଇପାରିବ ନା। ଏବେ ବି ଅଛି ଭାରତ ଏଇ ଭୂପୃଷ୍ଠରେ, ସ୍ଥାନକୁ ଯାଇପାରିବ ନା। ତେଣୁ ଏଇ ତ୍ରିକୁଟ ପର୍ବତରେ ବର୍ଣ୍ଣନା ଦେଉଛନ୍ତି, ତାବତାବିଶ୍ରୁତ ପରିୟକ ତ୍ରିଭି ଶୃଙ୍ଗେଇ ପୟୋ ନିଧିମ ଦିଶ ଖଙ୍ଗରୋଚୟନ ଆସ୍ତେ ରୌପ୍ୟାୟସ ହିରଣ୍ୟମୟ। ଭାଗବତରେ ମୁଁ ଟୀକା ବିଶେଷ କହୁନି, ବହୁତ ସୁନ୍ଦର ସୁନ୍ଦର ଟୀକା ଏହାର ଉପରେ ଆଚାର୍ଯ୍ୟମାନେ ଦେଇଛନ୍ତି, ତାକୁ ମୁଁ କଥା ଆକାରରେ କହି ନେଉଛି। ତ୍ରିକୁଟ ସମାଖ୍ୟାୟା ବୀଜମାହ, ଏଇ ପର୍ବତର ନାମ ତ୍ରିକୁଟ କାହିଁକି ହେଇଛି ପରବର୍ତ୍ତୀ ଶ୍ଳୋକରେ ସ୍ପଷ୍ଟ କରିଦେଉଛନ୍ତି। ଏ ଯେଉଁ ତ୍ରିକୁଟ ପର୍ବତର ତାବତା ବିଶ୍ରୁତ ପରିୟକ, ତାବତା ତାବତା ମାନେ ଯେଉଁ ପରିମାଣର ଉଚ୍ଚତା, ଯେଉଁ 80,000 ମାଇଲ ଉଚ୍ଚତା, ସେଇ ପରିମାଣର ହେଉଛି ତାର ବିଶ୍ରୁତ, ଯାହାକୁ କୁହାଯାଏ ୱାଇଡ୍, ତାର କ'ଣ ଦୈର୍ଘ୍ୟ ଆଉ ପ୍ରସ୍ଥ, ଏତେ ବିସ୍ତୃତ ପର୍ବତ। ତାବତା ବିଶ୍ରୁତ ପରିୟକ ତ୍ରିଭି ଶୃଙ୍ଗେଇ ପୟୋନିଧି, ଏଇ ପୟୋନିଧି ଦୁଗ୍ଧ ସାଗର ନିକଟରେ ତିନୋଟି ଉଚ୍ଚ ଶୃଙ୍ଗ ରହିଛି, ତିନୋଟି, ସେଥିପାଇଁ ତ୍ରିକୁଟ, ବିଶାଳ ବିଶାଳ ଶୃଙ୍ଗ ତିନୋଟି ରହିଛି। ଆଉ ତିନୋଟି ଶୃଙ୍ଗ କେଉଁଥିରେ ନା ଦିଶମ ଖମ ରୋଚୟନ ଆସ୍ତେ ରୌପ୍ୟ ହିରଣ୍ୟ ଆୟସ, ତିନୋଟି ଯେଉଁ ଶୃଙ୍ଗ ରହିଛି, ଗୋଟିଏ ଶୃଙ୍ଗ ରୌପ୍ୟରେ, ରୌପ୍ୟ ମାନେ ସେ ଶୃଙ୍ଗରେ ରୌପ୍ୟ ଧାତୁରେ ଏତେ ପରିପୂର୍ଣ୍ଣ ସେ ଶୃଙ୍ଗଟି, ତାର ପ୍ରତିଫଳନ ପୁରା ଦିଗକୁ ପଡ଼ୁଛି, ରୂପାର ରଙ୍ଗ କିଭଳି ଧଳା। ଆପଣ କେହି ଅବିଶ୍ୱାସ କରିପାରିବେ କି ଅବିଶ୍ୱାସ କରିପାରନ୍ତି ନା ନା ନାହିଁ, ଏମିତି କ'ଣ ରୂପାର 80,000 ମାଇଲର ଏମିତି ଉଚ୍ଚା ଶୃଙ୍ଗ ଅଛି ନା? ଅଛି ପ୍ରଭୁ, ଯେତେ ଖଣିଜ ଧାତବ୍ୟ ଦ୍ରବ୍ୟ ସବୁ ପ୍ରଭୁ ସୃଷ୍ଟି କରିଛନ୍ତି। ଯଦି ଆଜି ଆପଣ ଯାଆନ୍ତି ତାଳଚେର ଅଞ୍ଚଳକୁ, ଆଜି ଯଦି ଆପଣ ଯାଆନ୍ତି ଯୋଡ଼ା ବଡ଼ବିଲି ଅଞ୍ଚଳକୁ, ଦେଖିବେ କେତେ ପ୍ରତିଦିନ କେତେ ଟନ୍ ଟନ୍ ଯାହା କୁହନ୍ତି ଖଣିଜ ଦ୍ରବ୍ୟ ସବୁ ବାହାର କରାଯାଉଛି। ସେ ଖଣିରୁ ତ ପ୍ରଭୁ ରଖିଛନ୍ତି ନା। ପର୍ବତ ବି ଏବେ ବି ଅଛି, ବହୁ ପର୍ବତ, ବହୁ ଉଚ୍ଚ ଦୀର୍ଘ ପର୍ବତ, ସେଥିରେ ଲୌହ ଜିନିଷ ଉପରେ ଅଛି। ସରକାର ସବୁ କ'ଣ କହୁଛନ୍ତି ପୁରା ବର୍ତ୍ତମାନ ତାକୁ ଇଣ୍ଡିକେସନ କରିକି ମାର୍କ କରି ରଖିଛନ୍ତି, ବହୁତ ଖଣିଜ ଦ୍ରବ୍ୟ ଅଛି। କେଉଁଝର ପାଖରେ ଗୋଟେ ପର୍ବତ ଅଛି, ଆମେ ସେବେଠି ଯାଇଥିଲୁ ଥରେ ଆସୁଥିଲୁ, ପାହାଡ଼ ଅଛି, ପାହାଡ଼ ଉପରେ ପଥର କେତୋଟି ଅଛି, ସେ ପଥର ଏ ପେଣ୍ଡଲର ଅଧା ଆଉ। ସେ ଗାଁ ଲୋକମାନେ କୁହନ୍ତି ପ୍ରତି ବର୍ଷ ଏ ପଥରଟା ବଢ଼ୁଛି, ସେ ପଥର ବୁଢ଼ା ଲୋକମାନେ କୁହନ୍ତି ଆମେ ଯେତେବେଳେ ଥିଲୁ ସେ ଛୋଟ ଥିଲା, ଗୋଟେ ଘର ଭଳି ଥିଲା, କିନ୍ତୁ ସେ ପଥର ରହିଛି ଯେଉଁ ପଥର ଉପରେ ସେ ବହୁତ ଛୋଟ ପଥର, କିନ୍ତୁ ସେ ପଥରଟା ପ୍ରତିଦିନ ବଢ଼ୁଛି। ସେଇ ସେଇ ଅଞ୍ଚଳର ଯେଉଁ ପର୍ବତ ଅଛି, ସେ ଅଞ୍ଚଳର ପ୍ରାୟ ପର୍ବତ ବଢ଼ୁଛନ୍ତି, ଯେଉଁ ବିଶାଳ ବିଶାଳ ସବୁ ପ୍ରସ୍ତର ଅଛି ବଢ଼ୁଛି, ଅଲଗା ଆପଣ କେଉଁଠି ଦେଖିବାକୁ ପାଇବେ ନା। ଭଗବାନଙ୍କର ସୃଷ୍ଟି ଅଦ୍ଭୁତ, ମନୁଷ୍ୟ ବିଚାର କରି ତାର ବୁଦ୍ଧି ପ୍ରବେଶ କରିପାରିବ ନା। ଯେଉଁ ତିନୋଟି ବିଶାଳ ଶୃଙ୍ଗ ଅଛି ରୌପ୍ୟ ହିରଣ୍ୟ ସ୍ୱର୍ଣ୍ଣରେ, ଏସବୁ ଯାହା ସୁନା ଆମେ ପିନ୍ଧୁଛେ ଏସବୁ ପ୍ରଭୁ ସୃଷ୍ଟି କରିଛନ୍ତି, ମନୁଷ୍ୟ ସୃଷ୍ଟି କରିପାରେନି କୌଣସି ଫ୍ୟାକ୍ଟର। ରୌପ୍ୟ ସ୍ୱର୍ଣ୍ଣ ଆୟସ ଲୋଭ, ଏ ତିନୋଟି ଶୃଙ୍ଗର ସ୍ଥିତି ବା ଏ ଶୋଭା କଣ, ବିଷମଖମ ରୋଚୟନ ଆସ୍ତେ, ବିଷମ ସବୁ ଦିଗକୁ ଅତି ଶୋଭିତ କରୁଛି। ଏଣେ କ୍ଷୀରସାଗର, କ୍ଷୀରସାଗର ମାନେ ଧଳା ନା ତାର ବର୍ଣ୍ଣ, ଏଣେ ରୌପ୍ୟର ପ୍ରତିଫଳନ 80,000 ମାଇଲର ଶୃଙ୍ଗର ପ୍ରତିଫଳନଟା ସାଗର ଉପରେ ପଡ଼ୁଛି, ସ୍ୱର୍ଣ୍ଣର ପ୍ରତିଫଳନ ସ୍ୱର୍ଣ୍ଣ ଶୃଙ୍ଗର ପ୍ରତିଫଳନ ସାଗର ଉପରେ ପଡ଼ୁଛି, ଆଉ ଲୌହ ତିନୋଟି ଶୃଙ୍ଗର ପ୍ରତିଫଳନ ପଡ଼ୁଛି, କ୍ଷୀରସାଗରରେ ତାର ପ୍ରତିଫଳନ ପଡ଼ି ସମସ୍ତ ଦିଗକୁ ତାର ପ୍ରତିଫଳନ ଯାଉଛି। ଆମର ଦେଖନ୍ତୁ ଗୋଟେ ହାଲୋଜେନ୍ ପକେଇଦେଲା ବେଳକୁ ଏ ଲାଇଟ୍ର ରିଫ୍ଲେକ୍ସନ ଏଣେ ଆସୁଛି, ପୁଣି ଏ ଲାଇଟ୍ରୁ ଯଦି କିଛି କାଚ ବା କିଛି ଭେଲଭେଟ୍ ଜାତୀୟ ଜିନିଷ ରଖିବେ ତାର ରିଫ୍ଲେକ୍ସନ ବାହାରକୁ ଯାଉଛି, ତେଣୁ ଏତେ ସୁଶୋଭିତ କରୁଛି। ଦିଶମ ଖମ ଆକାଶ ବି ସୁଶୋଭିତ ହେଉଛି, ଆକାଶକୁ ପ୍ରତିଫଳିତ ହେଉଛି, କ୍ଷୀରସାଗରରେ ତାର ଛାୟା ପଡ଼ୁଛି, ଛାୟାରୁ ଆକାଶକୁ ପ୍ରତିଫଳିତ ହେଉଛି, ଆଉ ଏତେ ଉଜ୍ଜଳମୟ ଆକାଶ ଦେଖାଯାଉଛି ତ୍ରିକୁଟା ପର୍ବତ। ଏଇଟା ବର୍ଣ୍ଣନା କରିବାର ତାତ୍ପର୍ଯ୍ୟ ଆପଣମାନେ କି ବର୍ତ୍ତମାନ 19 ଶ୍ଳୋକରେ କେବଳ ତ୍ରିକୁଟ ପର୍ବତର ବର୍ଣ୍ଣନା ଦିଆଯିବେ, କାହିଁକି ନା ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହିବେ, ଦେଖ ପ୍ରଭୁ ଯେତେବେଳେ ଗଜେନ୍ଦ୍ରକୁ ଉଦ୍ଧାର କରି ବୈକୁଣ୍ଠକୁ ପଠାଉଛନ୍ତି, ସେତେବେଳେ ଗଜେନ୍ଦ୍ରଙ୍କୁ କହିବେ, ଗଜେନ୍ଦ୍ର ଏସବୁ ମୋର ଭକ୍ତର ଧ୍ୟେୟ, ଭକ୍ତ ଆକୁ ଧ୍ୟାନ କରିବା ଦରକାର, କାରଣ ମୁଁ ଏଠି ଅବତାର ଗ୍ରହଣ କରିଛି, ତୁମ ସହିତ ଲୀଳା କରିଛି। ଅନ୍ୟଶ୍ଚ କୁକୁଭ ସର୍ବା ରତ୍ନ ଧାତୁ ବିଚିତ୍ରିତୈ ନାନା ଦ୍ରୁମଲତା ଗୁଲ୍ମୈ ନିର୍ଘୋଷେ ନିର୍ଝର ଅମ୍ବସା। ତ୍ରିକୁଟ ପର୍ବତ ଅନ୍ୟଶ୍ଚ, ଏ ତିନୋଟି ଶୃଙ୍ଗ ଛଡ଼ା ଆହୁରି ବହୁତ ଶୃଙ୍ଗ ଅଛି। ଏ ଅନ୍ୟଶ୍ଚ କୁକୁଭ ସର୍ବା, ସବୁ ଦିଗ ରତ୍ନ ଧାତୁ ବିଚିତ୍ରିତାଇ, ଅଲଗା ଯେତେ ଶୃଙ୍ଗ ଗୁଡ଼ିକ ଅଛି ସବୁ ରତ୍ନ ଆଦି ଧାତୁରେ ବିଚିତ୍ର ଭାବରେ ସହାୟ ମାନଉଛି। ଭଗବାନ ଏହି ପ୍ରକୃତିକୁ ସୃଷ୍ଟି କରିଛନ୍ତି କେଉଁଥି ପାଇଁ, ମନୁଷ୍ୟ ପାଇଁ। ମନୁଷ୍ୟ ହତଭାଗା, ଭଗବାନଙ୍କର ସୃଷ୍ଟିକୁ ଛାଡ଼ି ପ୍ରକୃତିର ସୌନ୍ଦର୍ଯ୍ୟକୁ ସେ ତ୍ୟାଗ କରି ସେ କୃତ୍ରିମ ସୌନ୍ଦର୍ଯ୍ୟ ତିଆରି କରୁଛି। ମଣିଷ ଦେଖୁନ୍, ଗଛକୁ କାଟୁଛି କିନ୍ତୁ ଘରେ ଆଣିକି ପ୍ଲାଷ୍ଟିକ ଗଛ ରଖୁଛି, ସତନା ମିଛ କୁହନ୍ତୁ। ବାଘ ଭାଲୁକୁ ମାରୁଛି, ହାତୀକି ମାରୁଛି କିନ୍ତୁ ଘରେ ଆଣିକି ଖେଳନା ଦେଉଛି ଛୁଆପିଲାଙ୍କୁ ବାଘ ଭାଲୁ ହାତୀର। ମଣିଷ କେତେ ହତଭାଗା, ଏଠି ତ ଗଛ ରହିଛି ଯାହା ଇଏ ବଞ୍ଚିବା ଗଛ, ଏଭଳି ସବୁ ପ୍ଲାଷ୍ଟିକ ଗଛ ନଡ଼ିଆ ଗଛ ବାହାରିଲାଣି, ଗୁଆ ଗଛ ନଡ଼ିଆ ଗଛ ପ୍ଲାଷ୍ଟିକରେ ବିବାହଘର ମାନଙ୍କରେ ଠିଆ କରାଯାଇଛି। କିନ୍ତୁ ବିବାହ ତାରି ତଳେ ହେବା ଦରକାର ଥିଲା। ସେ ପବିତ୍ର ଦେବ ବୃକ୍ଷ ଆପଣମାନେ ଶୁଣିବା, ତ୍ରିକୁଟ ପର୍ବତରେ ବୃକ୍ଷ ମାନ ଥିଲେ, ଏଇ ତାଳ ଆଉ ନାରିକେଲ ଏଇ ଗୁଆ ଗଛ ଏସବୁ ଗଛ ପବିତ୍ର ଗଛ ଦେବ ବୃକ୍ଷ। ଏସବୁ ବୃକ୍ଷକୁ ମଣିଷ ସବୁ ଛେଦନ କରି ଚାଲିଛି ପ୍ରକୃତିର। ମନୁଷ୍ୟ ସରଳ ହେବା ପାଇଁ, ମନୁଷ୍ୟର ମନ ଶାନ୍ତ ରହିବା ପାଇଁ ପ୍ରକୃତି ହେଉଛି, ପ୍ରକୃତି ମାଙ୍କର ଅବଦାନ ବହୁତ ଆବଶ୍ୟକ। ମଣିଷ କାହିଁକି ଉଗ୍ର ହେଇଯାଉଛି, ମଣିଷ ପ୍ରକୃତିର ଶୋଭାକୁ ନଷ୍ଟ କରିଦେଉଛି। ମଣିଷ କେବଳ ନାହିଁ, ଅସୁର ବି ତପସ୍ୟା କରିବା ପାଇଁ ହେଲେ ସେ ବଣକୁ ଯାଉଥିଲେ। ମଣିଷ କଥା ଛାଡ଼ି ଦିଅନ୍ତୁ, ଭକ୍ତ କଥା ଛାଡ଼ି ଦିଅନ୍ତୁ, ଘରେ ଭୋଜନ ହବ ନା ବା ଘରେ ଭଗବାନଙ୍କୁ ତପସ୍ୟା କରିହବ ନା, ଏଇଟା କଷ୍ଟ, ତା ଅପେକ୍ଷା ବନରେ ଆରାମସେ ହେଇପାରିବ। ରାବଣର ରାବଣକୁ କେହି ଡିଷ୍ଟର୍ବାନ୍ସ କରୁନଥିଲେ ଲଙ୍କାପୁରରେ, କି ହିରଣ୍ୟକଶିପକୁ କେହି ଡିଷ୍ଟର୍ବାନ୍ସ କରୁନଥିଲେ। ସେ ହିରଣ୍ୟକଶିପୁ ରାବଣ ଆଦି ଅସୁରାଇ ସୁଦ୍ଧା ତପସ୍ୟା କରିବା ପାଇଁ ସେ ମନ୍ଦର ପର୍ବତକୁ ପଳାଉଥିଲେ। କାହିଁ ନା ମନ୍ଦର ପର୍ବତ ଆଦି ପ୍ରକୃତିର ସୌନ୍ଦର୍ଯ୍ୟ ସ୍ଥାନକୁ ଗଲା ପରେ ମନର ସୌମ୍ୟତା ଆସେ। ମନର ଦୁଇଟା ଭାବ ଅଛି, ଗୁଣ ହିସାବରେ ତ ମନର ଭାବ ରହିଛି, ଗୋଟେ ସୌମ୍ୟ ଭାବ ଗୋଟେ ଉଗ୍ର ଭାବ। କେହି ବି ଭଗବାନଙ୍କର ରୂପ ଟିକେ ଚିନ୍ତା କରିବାକୁ ହେଲେ, ଭଗବାନଙ୍କର କଥା ଟିକେ ଶ୍ରବଣ କରିବାକୁ ହେଲେ, ନାମ କରିବାକୁ ହେଲେ, ତାର ମନରେ ସୌମ୍ୟ ଭାବ, ପ୍ରଶାନ୍ତ ଭାବ, ପ୍ରସନ୍ନ ଭାବ ରହିବା ଦରକାର। ଏ ପ୍ରସନ୍ନ ଭାବ ପ୍ରକୃତିର ଗୋଟିଏ ଅବଦାନ। ସେଥିପାଇଁ ଆଜିକାଲି ଡକ୍ଟର ଜାଣିଛନ୍ତି ଆପଣ, ଭୁବନେଶ୍ୱର ହଉ ବା ଟାଉନ୍ ମାନଙ୍କରେ ହଉ, 50%ରୁ ଅଧିକ ଲୋକ ପଇସା ପେମେଣ୍ଟ କରିକି ପାର୍କ ମାନଙ୍କୁ ଯାଉଛନ୍ତି ସକାଳୁ ସନ୍ଧ୍ୟା ବୁଲିବା ପାଇଁ, କାରଣ ସେମାନଙ୍କୁ ହାର୍ଟ ଡିଜିଜ୍ ହେଇଯାଇଛି। ବ୍ଲଡ୍ ପ୍ରେସର ଡାଇବେଟିସ୍ ରୋଗୀମାନଙ୍କ ପାଇଁ ନୁହେଁ, ହାର୍ଟ ଡିଜିଜ୍ ରୋଗୀମାନଙ୍କ ପାଇଁ ସ୍ପେଶାଲ, ଆଉ ବ୍ଲଡ୍ ପ୍ରେସର ରୋଗୀମାନଙ୍କ ପାଇଁ ସ୍ପେଶାଲ ଟ୍ରିଟମେଣ୍ଟ ହେଉଛି ସକାଳୁ ଆଉ ସନ୍ଧ୍ୟା ସମୟରେ ତୁମେ ଯାଇ ବୃକ୍ଷଲତାକୁ ଦେଖିବ। ଆମେମାନେ ଜାଣିବା ଦରକାର, ଆପଣମାନେ ତ ଗ୍ରାମ ଗହଳରେ ରହୁଛନ୍ତି, ପୁଣି ବି ବୃକ୍ଷ ଯେଉଁଠି ଅଛନ୍ତି, ଲତା ଅଛନ୍ତି, ସକାଳ ସମୟରେ ଆଉ ସନ୍ଧ୍ୟା ସମୟରେ ପ୍ରକୃତି ମାଙ୍କର ଅମୃତତ୍ଵ ପ୍ରଦାନ କରନ୍ତି, ଶାନ୍ତ ଥାନ୍ତି। ସେ ସମୟରେ ଗୋଟିଏ ସ୍ୱତନ୍ତ୍ର ଜୀବ ପ୍ରତି, ଯାହା କୁହନ୍ତି ଯେମିତି ମାଆର ପିଲା ପ୍ରତି ସ୍ନେହ ଥାଏ, କୋଳରେ ବସିଲେ ସୂର୍ଯ୍ୟ ଅସ୍ତ ହେଇଯାଉଥିବେ ବା ଉଦୟ ହେଉଥିବେ, ସେତେବେଳେ ପ୍ରକୃତି ମା ଶାନ୍ତ ଥାନ୍ତି, ଅମୃତତ୍ଵ ପ୍ରଦାନ କରନ୍ତି। ସେଥିପାଇଁ ଆଜିକାଲି ହେଲା ମର୍ଣ୍ଣିଂ ୱାକିଂ, ସକାଳୁ ଦେଖି ଚାଲୁଛନ୍ତି କିଛି ଲୋକ, ଡକ୍ଟରମାନଙ୍କର ଆଡ଼ଭାଇସ୍ ସେମାନଙ୍କୁ, ତୁମେ ଦେଖ ତୁମର ହାର୍ଟ ଡିଜିଜ୍ ହେଇଗଲାଣି, ବହୁତ ଚିନ୍ତା ଆସୁଛି, ତୁମର ବ୍ଲଡ୍ ପ୍ରେସର ହେଇଗଲାଣି, ଯେତେ ଔଷଧ ଖାଇଲେ ବି କାମ କରିବନି, ତୁମେ ସକାଳୁ କିଛି ଏକ୍ସରସାଇଜ୍ କର ଆଉ ଭ୍ରମଣ କର ପାର୍କ ମାନଙ୍କରେ, ବୃକ୍ଷଲତାକୁ ସବୁ ଦେଖ, ଦର୍ଶନ କର। ଆମର କହିବାର ତାତ୍ପର୍ଯ୍ୟ, ଗଜେନ୍ଦ୍ର ଏଭଳି ସ୍ଥାନରେ ରହୁଥିଲେ, ଭଗବାନ ଏଇଭଳି ସ୍ଥାନରେ ଆସିଛନ୍ତି। ଭଗବାନ କୌଣସି ଟାଉନ୍ ବଜାରରେ ଅବତାର ନେବେନି, ମଣିଷ ଯେଉଁ ଟାଉନ୍ କରିବା ପାଇଁ ଚାହୁଁଛି, ଟାଉନ୍ କରିକି ମାର୍ବଲ କରିବ ଆଉ ବଡ଼ ବଡ଼ ବିଲ୍ଡିଂ କ'ଣ ଫାଇଭ୍ ଷ୍ଟାର ହୋଟେଲ କରୁଛି, ମେଡିକାଲ କରୁଛି, ଭଗବାନ ସେଠି କେବେ ଯିବେ, ସେଠି ନର୍କ, ସେ ନର୍କ ଭଳି ପ୍ରକୃତିର ଶୋଭା ଯେଉଁଠି ନାହାନ୍ତି ପ୍ରଭୁ ସେଠି ଅବତରଣ କରିବେ ନା। ଦେଖନ୍ତୁ ଆପଣ ଯେତେ ଭଗବାନଙ୍କର ଅବତାର ହେଇଛନ୍ତି, ରାମଚନ୍ଦ୍ର ମହାପ୍ରଭୁ ବଣରେ ଭ୍ରମଣ କରୁଥିଲେ ବଡ଼ ଆନନ୍ଦରେ, ସୀତାମାନଙ୍କ ସହିତ ଲକ୍ଷ୍ମଣଙ୍କ ସହିତ ସବୁବେଳେ କୁହନ୍ତି ସୀତେ, ତୁମେ ଅଯୋଧ୍ୟାରେ ଥିଲେ ତ ବହୁତ ଆନନ୍ଦ ପାଇଥାନ୍ତ, ତୁମେ ରାଜକନ୍ୟା କାହିଁକି ଏଠିକି ଆସିଲ, ମୋତେ ତ ବିବାହ ହେଲ, ପୁଣି ରାଜବାସ ରହିଲ ନା ବଣକୁ ଆସିଲ। ସୀତାମା କ'ଣ କୁହନ୍ତି ଜାଣିଛନ୍ତି ନା, ମୋ ପାଇଁ ଅଯୋଧ୍ୟା କେଉଁଠି ନା, ଆପଣଙ୍କର ଚରଣ ତଳେ ମୁଁ ଯେତେବେଳେ ରହିଛି, ଚରଣ ସେବା ଯେତେବେଳେ କରୁଛି ଅଯୋଧ୍ୟା ସେଇଠି, ଆଉ ଅଯୋଧ୍ୟା ଆପଣଙ୍କ ଠାରୁ ଭିନ୍ନ ନୁହେଁ, ଆଉ ଏ ଅରଣ୍ୟରେ ମୁଁ ଆପଣଙ୍କର ସେବା କରି ଯେତିକି ସୁଖ ପାଉଛି ଅଯୋଧ୍ୟାରେ ମୋତେ ସେତିକି ସୁଖ ମିଳେ ନା, କାହିଁକି ନା ଅଯୋଧ୍ୟାରେ ବହୁତ ଦାସ ଦାସୀ ଅଛନ୍ତି, ସେଠି ସେବା କରିବାରେ ମୋର ସମ୍ଭ୍ରମତା ଅଛି, କିନ୍ତୁ ମୁଁ ଏଠି ବଣ ଭିତରେ ମୋର ସେବାର ପ୍ରତିବନ୍ଧକ କେହି ପଶୁପକ୍ଷୀ କରୁନାହାନ୍ତି, ମୋର ଦାସ ଦାସୀର ଆବଶ୍ୟକ ନାହିଁ, ମୁଁ ମନ ଇଚ୍ଛା ଆପଣଙ୍କର ସେବା କରିପାରୁଛି, ଆଉ ବିନା ପ୍ରତିଦ୍ୱନ୍ଦ୍ୱୀରେ ମୋର ଅନ୍ତରର କଥାକୁ ମୁଁ ଖୋଲିକି ଆପଣଙ୍କ ନିକଟରେ କହିପାରୁଛି, ୟାଠୁ ସୁଖ କମ୍ଭୀ ଅଛି। ଭଗବାନ ଯେତେ ଆନନ୍ଦ ପାଇଛନ୍ତି, ଭଗବାନ ଶ୍ରୀକୃଷ୍ଣ ଗୋପରେ ଥିଲାବେଳେ ଏତେ ଆନନ୍ଦ ପାଇଛନ୍ତି, ମଥୁରାରେ ପାଇନାହାନ୍ତି କି ଦ୍ୱାରକାରେ ପାଇନାହାନ୍ତି। ଦ୍ୱାରକା ନିଜେ ନିର୍ମାଣ କରିଛନ୍ତି କିନ୍ତୁ ସବୁବେଳେ ଝୁରନ୍ତି ମୋର ଗୋପପୁରକୁ, କାହିଁକି ନା ସେଠି ଗୋମାତା ଅଛନ୍ତି, ନନ୍ଦଯଶୋଦା ଅଛନ୍ତି, ଆଉ ଲତା କୁଞ୍ଜରେ ପରିପୂର୍ଣ୍ଣ ବୃନ୍ଦାବନ। ମନୁଷ୍ୟ ଉଗ୍ର ପ୍ରକୃତିରେ କାହିଁକି ହେଉଛି ନା ମନୁଷ୍ୟ ପ୍ରକୃତି ଉପରେ ଅତ୍ୟାଚାର କରୁଛି। ଯେତେବେଳେ ଆମେ ପ୍ରକୃତି ଉପରେ ଅତ୍ୟାଚାର କରିବା ପ୍ରକୃତି ସହିନେବେ, କିନ୍ତୁ ପ୍ରକୃତିର ମାଲିକ ଭଗବାନ ସହିପାରିବେନି। ଆମେ କରିଥିବା ଅତ୍ୟାଚାରଟା ଆମ ନିକଟକୁ ଫେରିବ ଇକୋ ଭଳି। ଏତେ ଶୀତ ହେଉଛି, ବହୁତ ଶୀତ ହେଉଛି, ବହୁତ ଗରମ ହେଉଛି, ବନ୍ୟା ବାତ୍ୟା ହେଉଛି, ଏ ପ୍ରକୃତିରେ ଗୋଟିଏ ଯାହାକୁ ନିରିସଙ୍ଗ ଆସୁଛି। ଆମେ ପ୍ରକୃତି ଉପରେ ଯେଉଁ ଅତ୍ୟାଚାର କରୁଛେ ମାଲିକ ସେଟା ଆମକୁ ନିକଟକୁ ଫେରେଇ ଦେଉଛନ୍ତି। ମନୁଷ୍ୟର ଉଗ୍ର ସ୍ୱଭାବ ଏଥିପାଇଁ ଆସୁଛି। କିନ୍ତୁ ତ୍ରିକୁଟ ପର୍ବତରେ ପ୍ରଭୁ ଯେଉଁଠି ଆସିବେ ସେ ପରିବେଶ ଦେଖନ୍ତୁ। ରତ୍ନ ଧାତୁ ବିଚିତ୍ର ଦେଇ, ବିଚିତ୍ର ରତ୍ନ ଆଦି ଧାତୁରେ ପରିପୂର୍ଣ୍ଣ ଅନ୍ୟ କୁକୁ ଅନ୍ୟ ଶୃଙ୍ଗ ଗୁଡ଼ିକ ସବୁ ଦିଗରେ ସେ ରତ୍ନ ଆଦି ଧାତୁର ପ୍ରତିଫଳନ ଗୁଡ଼ିକ ପଡୁଛି। ଆଉ ନାନା ଦ୍ରୁମଲତା ଗୁଲ୍ମେଇ ନିର୍ଘୋଷେଇ ନିର୍ଝରମ୍ବସମ୍, ନିର୍ଝର ମାନେ ଝରଣା ମାନେ ବୋହିକି ଆସୁଛନ୍ତି, ଝରଣାର ଜଳ କୁଳୁକୁଳୁ ହେଇ ନା ବୋହିକି ଆସୁଛି। ଆପଣ କେବେ ବି ଯାଇଥିବେ ଛୋଟ ଝରଣାର, ଆପଣ ଆମର ଏଇଠି ଅଛନ୍ତି ପଞ୍ଚଲିଙ୍ଗେଶ୍ୱର, ଏଠି ତ ଶବ୍ଦ ଆପଣ ବେଶୀ ଶୁଣିପାରିବେନି। ଯଦି ଯାଆନ୍ତି ଆପଣ ଆମର କପିଳାସ, ବର୍ଷା ଦିନରେ ଆପଣ ଯିବେ, ରାତିରେ କେବେ ରହିବେ ଦେଖିବେ, ରାତିରେ ଆପଣ ଶୋଇଥିବେ କେତେ ସୁନ୍ଦର ଲାଗିବ। ଝରଣାର ଯେଉଁ ଶବ୍ଦ ଯେ କୁଳୁ କୁଳୁ ହେଇକି ନାଦ ନାଦ କୁଳୁ 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 ନାଦରେ ସେ ବୋହି ବୋହି ଆସୁଛନ୍ତି, ମନୁଷ୍ୟର ଏ ମନ ଉପରେ ବହୁ ପ୍ରଭାବ ପକାଏ। ମୁନି ଋଷିମାନେ କାହିଁକି ସବୁକିଛି ତ୍ୟାଗ କରିକି, ଭରତ ଆଦି ରାଜା, ସେ କ'ଣ ରାଜା ନିଜର ପ୍ରାୟ ଲୋକ ବର୍ତ୍ତମାନ ଚିନ୍ତା କରୁଥାନ୍ତି ଆମେ ଆଶ୍ରମ ତିଆରି କରିକି ରହିବୁ, ଆଉ ଭରତ ମହାରାଜ କ'ଣ ଆଶ୍ରମ କରିପାରୁନଥାନ୍ତି ତାଙ୍କ ରାଜଧାନୀ ଭିତରେ, ତାଙ୍କର ଧନ ନଥିଲା, ସେ କାହିଁକି ପଳେଇଗଲେ ପୁଲକ ପୁଲସ୍ଥ ଆଶ୍ରମକୁ, ବ୍ୟାସଦେବ ଶ୍ୟାମପ୍ରସ୍ଥ ଆଶ୍ରମରେ ରହୁଥିଲେ, ଭରତ ମହାରାଜ ପୁଲକ ପୁଲସ୍ଥ ଆଶ୍ରମରେ ରହୁଥିଲେ, କାହିଁକି ରହୁଥିଲେ? ସ୍ୱାଭାବିକ ପ୍ରକୃତି ମା ଯେଉଁଠି ସଜେଇକି ରଖିଛନ୍ତି ଭଗବାନଙ୍କର ଏଇ ଅବଦାନ, ସେଠି ଯାଇ ମଣିଷ ରହିବା ଦରକାର, ତାହେଲେ ମନର ସମ୍ୟତ ଭାବ ଆସିବ, ପ୍ରସନ୍ନ ଭାବ ଆସିବ, ସାତ୍ୱିକ ଭାବ ଆସିବ। ତ୍ରିକୁଟ ପର୍ବତରେ ଦ୍ରୁମ ଲତା ଆଉ ଗୁଳ୍ମ ସବୁ ପରିପୂର୍ଣ୍ଣ ହେଇକି ରହିଛି, ନିର୍ଘୋଷ ନିର୍ଝରେ ଅମ୍ବସା, ଅତି ଦିଗମାନଙ୍କର ଯେଉଁ ଶବ୍ଦ ଆସୁଛି, ଦିଗମାନେ କାହିଁକି ଶୋଭା ପାଉଛନ୍ତି? ଏ ଦିଗରେ ରତ୍ନ ରତ୍ନ ଧାତୁମାନଙ୍କର, ଶୃଙ୍ଗର ରତ୍ନ ଧାତୁମାନଙ୍କର ପ୍ରତିଫଳନ ପଡ଼ୁଛି, ଅନ୍ୟ ଦିଗରେ ଏ ଯେଉଁ ଶବ୍ଦ ଆସୁଛି ଝରଣାମାନଙ୍କର ଶବ୍ଦ। ଏଇ ତ୍ରିକୁଟ ପର୍ବତରେ ଗଜେନ୍ଦ୍ର ରହୁଛନ୍ତି, ପରିବେଶ କେତେ ସୁନ୍ଦର କିନ୍ତୁ ରହୁଛନ୍ତି ଗଜେନ୍ଦ୍ର, କିନ୍ତୁ ସେଠି ସଂସାର କରିଛନ୍ତି, ବହୁ ବିଶାଳ ବଡ଼ ସଂସାର ଗଜେନ୍ଦ୍ରଙ୍କର ଥିଲେ। ସଚ ବାଣିଜ୍ୟମାନଙ୍ଗ୍ରୀ ସମନ୍ତାତ ପୟୋର୍ମି କରୋତି ଶ୍ୟାମଲମ୍ ଭୂମି ହରିତ୍ମ ହରିତ୍ମର କଥାସ୍ମଭି। ଏ ଯେଉଁ ତ୍ରିକୁଟ ପର୍ବତର ତଟଦେଶ କିଭଳି ନା କ୍ଷୀର ତରଙ୍ଗେଇ ସମତାତ ଅମରିଜ୍ୟମାନ ପ୍ରକ୍ଷାଳମାନ, କ୍ଷୀର ତରଙ୍ଗ କ୍ଷୀରସାଗର ଯେଉଁ ତରଙ୍ଗ ସବୁବେଳେ ଆସୁଛି, ଆସି କ'ଣ କରୁଛି ନା ତ୍ରିକୁଟ ପର୍ବତର ମୂଳ ଦେଶକୁ ସବୁବେଳେ ପ୍ରକ୍ଷାଳନ କରୁଛି, ସବୁବେଳେ ଧୋଉଛି। ସଚ ସ ମାନେ ତ୍ରିକୁଟ ପର୍ବତ, ସଚ ଅବନିଜ୍ୟମାନ ଅବନିଜ୍ୟମାନ ଅଙ୍ଗି, ସତେ ଯେପରି ଭଗବାନଙ୍କର ଆବିର୍ଭାବ ହବ, ଏଇଟା ଜାଣିକି ଏ କ୍ଷୀରସାଗରର ଢେଉମାନେ ଆସିକି ତ୍ରିକୁଟ ପର୍ବତର ଭୂମିକୁ ଯେଭଳି ଭଗବାନଙ୍କର ପାଦ ଭାବିକି ସେଭଳି ପ୍ରକ୍ଷାଳନ କରୁଛନ୍ତି। ସମନ୍ତାତ୍ ପୟୋର୍ମିଭି, ଶବ୍ଦ ବଡ଼ ବଡ଼, ସଂସ୍କୃତ ମୁଁ ତ ସଂସ୍କୃତ ପଢ଼ିନି, ମୋର ଉଚ୍ଚାରଣ ବି ତ୍ରୁଟି ରହୁଥିବ, ମୁଁ ବ୍ୟାକରଣ ପଢ଼ିନି, କେବଳ ଭାଗବତ କୃପାର ଆପଣମାନଙ୍କ କୃପାର କହୁଛି। ସମନ୍ତାତ୍ ପୟୋର୍ମିଭି, ଏଇ ପୟ ଉର୍ମି ଦୁଗ୍ଧର ଉର୍ମି ଗୁଡ଼ିକ ଯେଭଳି ଭଗବାନଙ୍କୁ ଦୁଗ୍ଧ ଦଧିରେ ଅଭିଷେକ କରାଯାଏ, ଭଗବାନଙ୍କ ଚରଣ କମଳକୁ ତ୍ରିକୁଟ ପର୍ବତର ପାଦେଶକୁ ଚରଣ କମଳ ଜ୍ଞାନରେ ସମୁଦ୍ର କ୍ଷୀର ସମୁଦ୍ରର ଢେଉ ଗୁଡ଼ିକ ଆସିକି ସମନ୍ତା ତ୍ରିକୁଟ ପର୍ବତର ଚତୁର୍ଦିଗରେ ଏ ଢେଉ ଗୁଡ଼ିକ ତାଙ୍କର ତ୍ରିକୁଟ ପର୍ବତର ପାଦେଶକୁ ସବୁ ପ୍ରକ୍ଷାଳନ କରୁଛନ୍ତି ଅବନିଜ୍ୟମାନ। ଆଉ ଭୂମି କିଭଳି ନା କରୋତି ଶ୍ୟାମଲାମ ଭୂମି, ଭୂମି ପୁରା ଶ୍ୟାମଳ ବର୍ଣ୍ଣ ହେଇଛି। ଆପଣ କହିବେ ଶ୍ୟାମଳ ବର୍ଣ୍ଣ କିଭଳି ହେଉଛି, ଦୁଗ୍ଧ ତ ଆସୁଛି, ଦୁଗ୍ଧରେ ଢେଉ ଯେଉଁଠି ଆସୁଛି ସେଠି କ'ଣ ଘାସ ଦ୍ୱାରା ଶ୍ୟାମଳ ବର୍ଣ୍ଣ ହେଇଛି କହିଲେ ନାଇଁ ନାଇଁ ନାଇଁ। ହିରନ୍ ମରକତ ଅସ୍ମଭି, ହରିତ ମରକତ ଅସ୍ମଭି, ହରିତ ବର୍ଣ୍ଣର ଏ ଯେଉଁ କ୍ଷୀରସାଗରର ଢେଉ ଆସୁଛି ଅସ୍ମଭି, ପ୍ରସ୍ତର ଗୁଡ଼ିକ କିଭଳି ଏଠି କହୁଛନ୍ତି, ଉର୍ମି ଇତସ୍ତତ ଆକର୍ଷଣ ଘର୍ଷିତା ହରିତ ବର୍ଣ୍ଣ, ଉର୍ମି ଯେହେତୁ ବାରମ୍ବାର ଯାଉଛି ଆସୁଛି ଢେଉ ଗୁଡ଼ିକ ଏ ହରିତ ବର୍ଣ୍ଣ ହେଇଯାଇଛି, ପଳାଶ ବର୍ଣ୍ଣ, ହରିତ ବର୍ଣ୍ଣ ଅର୍ଥ ପଳାଶ ବର୍ଣ୍ଣ। ମରକତ ମଣିଭୂମିମୟ ଶ୍ୟାମଳା କରୋତି, ମରକତ ମଣିର ଯେଭଳି ବର୍ଣ୍ଣ ତ୍ରିକୁଟ ପର୍ବତର ପାଦଦେଶରେ ପୁରା ଶ୍ୟାମଳ ବର୍ଣ୍ଣ ଦେଖାଯାଉଛି। ଏଇ ଶ୍ୟାମଳ ବର୍ଣ୍ଣର ଯାହା କୁହନ୍ତି ପ୍ରତିଫଳନ ଆକାଶକୁ ଏବଂ ଚତୁର୍ଦିଗକୁ ପଡୁଛି। ପ୍ରକୃତିର ସୌନ୍ଦର୍ଯ୍ୟ ଭଗବାନ କରିଛନ୍ତି ତପ ପାଇଁ, ଭୋଗ ପାଇଁ ନୁହେଁ, ମନୁଷ୍ୟର ଭୋଗବୃତ୍ତି ଆସିଯାଇଛି ନା, ତେଣୁ ମନୁଷ୍ୟ ଜାଣିନା ଯେ ଭଗବାନ ଯେଉଁ ସୁନ୍ଦର ସଜେଇକି ରଖିଛନ୍ତି ପ୍ରକୃତିକୁ, ଏଠି ଏଇ ପ୍ରକୃତିରେ ଅବସ୍ଥାନ କରିକି ମନୁଷ୍ୟ ମୋତେ ଡାକିବା ଦରକାର। ଯଦି ମନୁଷ୍ୟ ଭଗବାନଙ୍କୁ ଏତେ ବଡ଼ ସୁନ୍ଦର ପରିବେଶ ଭିତରେ ରହି, ଆଗରୁ ଦେଖିବେ ଗାଁ ଗହଳିରେ ସନ୍ଧ୍ୟା ବାଜିଲେ ଗୋମାତାମାନେ ବଣରୁ ବା ବିଲରୁ ଫେରୁଥିଲେ, ମା ମାନେ ଶଙ୍ଖ ବଜାଉଥିଲେ, ଦାଣ୍ଡକୁ ଝାଡ଼ୁ ଦେଉଥିଲେ। ଆପଣ ଜାଣିଛନ୍ତି କେତେଟା ରୋଗ ଭଲ ହୁଏ ଗାଈ ମାଆଙ୍କର ଗୋମାତାଙ୍କର ସେବା କଲେ। ଆଜିକାଲି ତ ଗାଈ ରଖୁନାହାନ୍ତି, କୁକୁର ରଖୁଛନ୍ତି ଗାଈ ବଦଳରେ, ଗୋମାତାଙ୍କୁ ନ ରଖି କୁକୁରକୁ ପୋଷୁଛନ୍ତି ବିଦେଶ ସଭ୍ୟତା ଆମର, କୁକୁରକୁ ଛୁଉଁଛନ୍ତି, କୁକୁରକୁ ସ୍ପର୍ଶ କରିବା ଉଚିତ ନାହିଁ, ଯାହାଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ ତାଙ୍କୁ ସ୍ପର୍ଶ କରି ଘର ବେଡ୍ରୁମ୍ରେ ରଖୁଛନ୍ତି, ବେଡ୍ ଉପରେ ଚଢ଼ୁଛନ୍ତି, କାର ପଛରେ, ନିଜର ବାପା ମାଙ୍କୁ କାର୍ରେ ବସେଇବେନି, କୁକୁରକୁ କାର୍ରେ ବସେଇକି ନେବେ, ବାପା ମା ଘରେ ପଡ଼ିଥିବେ ବାପା ମାଙ୍କୁ ନେଲେ ଲାଜ ଲାଗିବ। ଇଏ ମନୁଷ୍ୟ, ମନୁଷ୍ୟର କି ଅଜ୍ଞାନ ଆଜ୍ଞା, ଭାଗବତଙ୍କୁ କ'ଣ କୁହାଯିବ, ଏଇ ତ ସବୁ ପରମହଂସ ମାନଙ୍କର ସଂହିତା। ମନୁଷ୍ୟ ସାମାଜିକ ନୈତିକ ଦୃଷ୍ଟିରୁ ବହୁତ ତଳେ ବର୍ତ୍ତମାନ ପଶିଗଲାଣି, କାରଣ ସେ ଜାଣୁନି ଏସବୁ ମୋର କର୍ତ୍ତବ୍ୟ କ'ଣ। ମନୁଷ୍ୟ ହେଉଛି ତ ଆତ୍ମା, ଆତ୍ମା ପରମାତ୍ମାଙ୍କ ସହିତ ଯୁକ୍ତ ନ ହେଲେ ତାର ଆତ୍ମା ଜ୍ଞାନଟା ରହିବ ନା, ସ୍ୱର ଜ୍ଞାନଟା ବୃଦ୍ଧି ପାଇବ। ଗୋମାତାଙ୍କର ପଦ ରଜ, ସନ୍ଧ୍ୟା ସମୟରେ ଗୋମାତା ମାନେ ଗୋଷ୍ଠୀରୁ ଫେରିବେ, ତାଙ୍କର ଯେଉଁ ପାଦରୁ ଯେଉଁ ଧୂଳି ଆସୁଛି ସେଗୁଡ଼ିକ ଯଦି ନାକ ଭିତରେ ପ୍ରବେଶ କରିବ ଗୋରଜ, ଆପଣଙ୍କର କେତେ ରୋଗ ଭଲ ହେବ ଆପଣ ଯଦି କେବେ ପଢ଼ନ୍ତି ଗୋମାତାଙ୍କ ବିଷୟରେ ଆପଣ ଜାଣିପାରିବେ। ଗୋମାତାଙ୍କର କ'ଣ କୁହାଯାଏ, ଗୋମୂତ୍ର ପାନ କଲେ କେତେ ରୋଗ ଭଲ ହେବ ଲୋକ ଜାଣନ୍ତି ନା, ଆପଣ କାହାର ଲିଭର ଫେଲ୍ ହେଇଛି, କାହାର କ'ଣ କୁହନ୍ତି ଇସନ୍ ଫୁଲିଆ ରହୁଛି, କେତେ ରୋଗ ଅଛି, କେବଳ ଗୋମୂତ୍ର ପାନ କରିବା ଦ୍ୱାରା ଭଲ ହେଇଛି। ଭଗବାନ ସମସ୍ତ ଔଷଧ ସହିତ ଏ ମନକୁ ଏ ଶରୀରକୁ ସବୁକିଛି ଭୋଜନ ଭଗବାନ ଦେଇଛନ୍ତି, ମନ ପାଇଁ ଭୋଜନ ବି ଦେଇଛନ୍ତି, ମନ ପାଗଳା ହେଉଛି ତା ପାଇଁ ବି ଭୋଜନ ଦେଇଛନ୍ତି। ମନ ପ୍ରକୃତିରେ ପ୍ରକୃତିର ସ୍ଥାନକୁ ଦର୍ଶନ କରିବା, ଭଗବାନ ପ୍ରାର୍ଥନା କଲେ ତାର ମନ ସଂଯମ ହେବ, ଏଇଟା ମନ ପାଇଁ ଔଷଧ। ମଣିଷ ସବୁ ପାଇଁ ଫ୍ୟାକ୍ଟ୍ରି ବସେଇ ସାରିଲେଣି, ହାର୍ଟ ପାଇଁ କ'ଣ ମାଙ୍କଡ଼ ହାର୍ଟ ଆଣିକି ଲଗେଇଦେଉଛି, ସବୁ କାମ କରିଦେଉଛି, କିନ୍ତୁ ମନ ପାଇଁ କିଛି ମେଡ଼ିସିନ ତିଆରି କରିପାରିବେନି ମନୁଷ୍ୟ। ଏ ମନଟାକୁ ସଂଯମ କରିବା ପାଇଁ ଏ ଟେନସନ୍ ମନ୍ତ୍ର ଉଠିବା ପାଇଁ କିଛି ଔଷଧ ନାହିଁ, ଗୋଟିଏ ଔଷଧ। ମନୁଷ୍ୟ ଯେତେବେଳେ ସ୍ୱାଭାବିକ ଭାବରେ ପ୍ରକୃତି ମାତାର ଅଧୀନ ହୋଇ ପ୍ରକୃତିର ଯିଏ ନିୟନ୍ତା ଭଗବାନ ପ୍ରଭୁ ଶ୍ରୀକୃଷ୍ଣ, ମୟା ଦକ୍ଷିଣେ ପ୍ରକୃତି ସୁୟତେ ସ ଚରାଚରମ, ଏ ଅର୍ଜୁନ ଚର ଅଚର ସବୁ ମୋ ଅଧୀନରେ କାମ କରୁଛି, ମୋର ପ୍ରକୃତି ମୋ ଅଧ୍ୟକ୍ଷତାରେ କାମ କରୁଛି। ସେଇ ଭଗବାନଙ୍କୁ ଯେତେବେଳେ ଜୀବ ଭଜନ କରିବ ତାର ମନ ପାଇଁ ଏଇଟା ସବୁଠୁ ବଡ଼ ଔଷଧ। ହରେ କୃଷ୍ଣ ହରେ କୃଷ୍ଣ
कृष्ण कृष्ण हरे हरे हरे
सबुठ बड़ जिनिस सेपई करोती श्यामलम भूमि केते सुंदर परिवेश भूमि श्यामल वर्ण हे छि कि बोली ना इंद्र नीलम इंद्र नीला रत्न भूमि श्यामलम नीलम करोती पर श्यामल वर्ण इंद्र नीलम वाली भूमि हे जाय छि ए त्रिकुट पर्वत रा स्वभाव कोचन दी। अच्छा त्रिकुट पर्वत के मनुष्य रुंदी कि नहीं मनुष्य रोइला माने से संग संग फैक्ट्री बसे दो ଆପଣ କେଉଁଝର ଯିବେ ଆମେ ଯେତେବେଳେ ଦଶ ପନ୍ଦର କୋଡ଼ିଏ ବର୍ଷ ତଳେ କେଉଁଝର ଯୋଡ଼ା ବଡ଼ବିଲ୍ ଯାଉଥିଲୁ ଆମେ ସେଠି ବାଘ ଭାଲୁ ଦେଖୁଥିଲୁ ବର୍ତ୍ତମାନ ସେଠି ବାଘ ଭାଲୁ କିଛି ବି ନାହିଁ ହାତୀ ବି କିଛି ବି ନାହିଁ କେବଳ ମଣିଷ ଅଛନ୍ତି ମଣିଷ ତାଙ୍କୁ ସବୁ ହଟେଇ ଦେଇଛି ଆଉ କେବଳ ଧୂଆଁ ଚବିଶ ଘଣ୍ଟା ଦେଖିବେ ଧୂଆଁ ସବୁ ବାହାରୁଛି ଫ୍ୟାକ୍ଟ୍ରି ମନୁଷ୍ୟକୁ ସ୍ୱର୍ଗ ଲୋକ ବା ଦେବ ଲୋକଙ୍କୁ ଆଲାଓ ନାହିଁ ମନୁଷ୍ୟ ଯାଇପାରିବେନି କାରଣ ମନୁଷ୍ୟ ବହୁତ ଅବଗୁଣ ଅଛି ଖରାପ ଗୁଣ ଅଛି ଏ ତ୍ରିକୁଟ ପର୍ବତରେ ଗଜେନ୍ଦ୍ର ଯେଉଁଠି ରହୁଛନ୍ତି ସେଠି କେଉଁମାନେ ଯାଆନ୍ତି ନା ଦେବତାମାନେ ଯାଆନ୍ତି ସିଦ୍ଧାଚାରଣ ଗନ୍ଧର୍ବେଇ ବିଦ୍ୟାଧର ମହୋରଗେଇ କିନ୍ନରେଇ ଅପସରଭିଶ୍ଚ କ୍ରୀଡ଼ାଦେବି ଜୁଷ୍ଟ କନ୍ଦର ମନୁଷ୍ୟ ଏତେ ସୁନ୍ଦର ପରିବେଶ ଭିତରେ ମନୁଷ୍ୟକୁ କୌଣସି ମନୁଷ୍ୟ ମଣିଷ ଏଠି ଗୋଟେ ଉଦ୍ୟାନ କରିଦେଉଛି ଘର ଘର ତିଆରି କରି ଦେଖି ସେଠି ଗୋଟେ ବୋର୍ଡ ମାରିଦେଉଛି ନୋ ଏଣ୍ଟ୍ରି ପ୍ରବେଶ ନିଷେଧ ମଣିଷ ଜାଣିନି ସେ ଏଇଠୁ ଘର ଛାଡ଼ିଲା ମାତ୍ରେ ସ୍ୱର୍ଗ ଲୋକ ଯିବା ପୂର୍ବରୁ ଆଗେ ଲେଖା ହେଇଛି ନୋ ଏଣ୍ଟ୍ରି ଆପଣ ଜାଣିଛନ୍ତି କି ଆମେରିକାରେ ଗୋଟେ ସ୍ଥାନ ଅଛି ଗୋଟେ ବହୁତ ବଡ଼ ପ୍ରସିଦ୍ଧ ସ୍ଥାନ ଅଛି ଆମର ଜଣେ ମହାରାଜ ଥିଲେ ଏବେ ବି ଅଛନ୍ତି ପ୍ରଭୁପାଦଙ୍କର ଶିଷ୍ୟ ରାଧା ଗୋବିନ୍ଦ ଦାସ ଗୋସ୍ୱାମୀ ମହାରାଜ ସେ ଆମେରିକା ଯାଆନ୍ତି ପ୍ରବଚନ ଦେବା ପାଇଁ ହିନ୍ଦୀରେ ଭାଗବତ ସପ୍ତାହ କରନ୍ତି ସେଥିରେ ଯାଇଥିଲେ ଗୋଟିଏ ମ୍ୟୁଜିୟମକୁ ଆମେରିକାର ସବୁଠୁ ବଡ଼ ମ୍ୟୁଜିୟମ ତାଙ୍କୁ ଜଣେ ଭକ୍ତ ଡାକିକି ନେଲେ ସେ ବୁଲିଲେ ସବୁଆଡ଼େ ସବୁ ସବୁଥିରେ ଗୋଟେ ଗୋଟେ ପିକ୍ଚର କରାଯାଇଛି ମାନେ ମୂର୍ତ୍ତି ରଖାଯାଇଛି ଭାଲୁ ଜାଗାରେ ଲେଖାଯାଇଛି ଡିଅର ବାଘ ଜାଗାରେ ଟାଇଗର ସବୁ ଲେଖାଯାଇଛି ଇଂଲିଶରେ ସବୁ ଦେଖି ଦେଖି ଗଲା ପରେ ହଜାର ହଜାର ଜନ୍ତୁଙ୍କର ସବୁ ନମୁନା ଅଛି ଶେଷରେ ଗୋଟେ ମଣିଷର ଚିତ୍ର ମଣିଷର ଗୋଟେ ଷ୍ଟାଚ୍ୟୁ କରାହେଇଛି ସେଠି ଲେଖାଯାଇଛି ଦି ମୋଷ୍ଟ ଡେଞ୍ଜରିୟସ୍ ଆନିମାଲ୍ ଇନ୍ ଦିସ୍ ୱାର୍ଲ୍ଡ ହସି ହସି ଏଠି ମଣିଷ ପାଖରେ ସିଂହ ବାଘ ପାଖରେ ଲେଖାଯାଇନି କିନ୍ତୁ ମଣିଷ ପାଖରେ ଲେଖାଯାଇଛି ଦି ମୋଷ୍ଟ ଡେଞ୍ଜରିୟସ୍ ଆନିମାଲ୍ ଇନ୍ ଦିସ୍ ୱାର୍ଲ୍ଡ ପୃଥିବୀର ସବୁଠୁ ଭୟଙ୍କର ପଶୁ ହେଉଛି ମନୁଷ୍ୟ ଏ ସତ୍ୟ ମଣିଷର ପଶୁତ୍ୱ ଭାବ କେତେବେଳେ ଆସେ ମନୁଷ୍ୟର ଦୁଇଟା ଭାବ ଅଛି କାହିଁକି ଭାଗବତ ଶ୍ରବଣ କରାଯାଏ କାହିଁକି ଭଗବାନଙ୍କର ଚରଣାଶ୍ରୟ କରାଯାଏ କାହିଁକି ଗୁରୁଜନଙ୍କ ନିକଟରେ ବସି ସାଧୁଙ୍କ ନିକଟରେ ବସି ହରିକଥା ଜିଜ୍ଞାସା କରାଯାଏ କାରଣ ଜନ୍ମ ହେଲାବେଳେ ଆମର ପଶୁତ୍ୱ ଭାବ ଜନ୍ମ ହୋଇଥାଏ ଜନ୍ମ ନା ଯାଏତେ ଶୂଦ୍ର ବୋଲି କୁହାଯାଏ ପଶୁତ୍ୱ ଗତି ଦେଖୁନାହାନ୍ତି ଆମେ ଛୋଟ ପିଲା ହେଇଥିବା ନିଜ ମୂଳକୁ ନିଜେ ଖାଇବା ଛୋଟ ପିଲାମାନେ ଦେଖିଲେ ଝାଡ଼ା ଯାଇଥିବେ ସେଇଠି ବସୁଥିବେ ସେଇଠି ଖାଉଥିବେ ସେଇଠି ଗପ କରୁଥିବେ ମା ମାନେ ଟାଣିକି ଆଣିଲେ ସେ ଆସିବେ ମଣିଷର ଜ୍ଞାନ ନଥାଏ କିନ୍ତୁ ଶରୀର ବୃଦ୍ଧି ସହିତ ଆତ୍ମଜ୍ଞାନ ବୃଦ୍ଧି ନହେଲେ ମଣିଷର ପଶୁତ୍ୱ ଭାବଟା ବଢ଼ିବ ଆଜି ଆପଣ ବି ସେମାନଙ୍କୁ ତ କ'ଣ କୁହାଯିବ ସମାଜରେ ତାଙ୍କୁ ବହୁତ ସମ୍ମାନ ତାଙ୍କୁ ଶିକ୍ଷିତ ବୋଲି କୁହାଯାଉଛି ଆପଣମାନେ ଟ୍ରେନ୍ ବସ୍ରେ ଯାଇପାରିବେନି ବିଶେଷ କରି ଟ୍ରେନ୍ରେ ଏକ୍ସପ୍ରେସ୍ ଟ୍ରେନ୍ ମାନଙ୍କରେ ସେମାନେ ସେ ଆମିଷ ଜିନିଷ ବି ଖାଉଛନ୍ତି ହାତ ବି ଧୋଉନାହାନ୍ତି ରୁମାଲୁ ଏମିତି ପୋଛିଦେଇ ମୁହଁକୁ ପୋଛିଦେଇକି ପକେଟ୍ ରଖିଦେବେ ଦେଖନ୍ତୁ କିନ୍ତୁ ପଶୁଟି ଜାଣିଛନ୍ତି କୁଆଟା ଜାଣିଛନ୍ତି ବଣିଟି ଜାଣିଛନ୍ତି ସେ କୌଣସି ଝିଣ୍ଟିକା ଖାଇବା ପରେ ବି ମୁହଁକୁ ସେମିତି ରଖିବନି ମୁହଁକୁ ଦଶ ବାର ସେ ଘଷିବ ଦେଖନ୍ତୁ ପରୀକ୍ଷା କରି କାକ ବିଷ୍ଠା ଖାଇସାରିଲା ପରେ ବି ମୁହଁକୁ ଘଷିକି ପରିଷ୍କାର କରିବେ କାଳେ ମୋ ଥଣ୍ଟରେ ଲାଗିଲେ କି ପଶୁଟି ସେ ତାର ବି ଚେତନା ଅଛି ମନୁଷ୍ୟର ଯେଉଁ ବୃତ୍ତି ଏ ଯେଉଁ ଲେଖାଯାଇଥିଲା ସେ ଆମେରିକାର ମ୍ୟୁଜିୟମରେ ମୋଷ୍ଟ ଡେଞ୍ଜରସ୍ ଆନିମାଲ୍ ଇନ୍ ଦିସ୍ ୱାର୍ଲ୍ଡ ଏ ଭୟଙ୍କର ପଶୁ ମନୁଷ୍ୟ ମନୁଷ୍ୟ ଯଦି ଭଗବତ ଚେତନଶୀଳ ନହେଲେ ମନୁଷ୍ୟର କିଏ କହିବେ ଆମେ ଖାଲି ଭଗବାନଙ୍କୁ ଡାକିଲେ ଆମ ପରିବାର କେମିତି ଚାଲିବ ଆଜ୍ଞା ଆମଠାରୁ ମଣିଷର ଛୋଟ ପରିବାର ଆପଣଙ୍କ ଭିତରୁ ପାଞ୍ଚଟା ପିଲା ଛୁଆ ଥିବା ଲୋକ ବର୍ତ୍ତମାନ ଯୁଗରେ କମ୍ ମିଳିବ ଗୋଟେ ଦୁଇଟା ବେଶୀ ନାହିଁ ଲୋକମାନଙ୍କର
କିନ୍ତୁ ଗୋଟେ ଜୀବ ସହସ୍ର ସହସ୍ର ସନ୍ତାନ ସୃଷ୍ଟି କରୁଛି, ଜୀବ ମାନେ ତେଲଗୁଣି ପୋକ, କେଚେଣ୍ଡି ଆମ ଆଡ଼େ କୁହନ୍ତି ନା ତେଲଗୁଣି ପୋକ, କେରାଣ୍ଡି କଣ କଣ କୁହନ୍ତି, କେତେ ମତ୍ସ୍ୟ, କେତେ ପ୍ରକାର ବେଙ୍ଗ ଦେଖି ଯଦି ବର୍ଷା ଦିନ ଆସିଲେ ସେ କେତେ ସନ୍ତାନ ସୃଷ୍ଟି କରିଦେଉଛି, କୌଣସି ସେମାନେ ଜନ୍ମ କରିବା ପାଇଁ ବି କୌଣସି ଚିନ୍ତା କରୁନାହାନ୍ତି, ନିର୍ବିଘ୍ନରେ ପ୍ରକୃତି ଦ୍ୱାରା ଯାହା ସାଂସନ ସେମାନେ ଜନ୍ମ କରିଦେଉଛନ୍ତି, ଭଗବାନ ତାକୁ ପୋଷଣ କରୁଛନ୍ତି। ପ୍ରଭୁ ସମସ୍ତଙ୍କ ପାଇଁ ମୁଖ ଦେବା ପୂର୍ବରୁ ହରି ହଜାର ବାର ଚିନ୍ତା କରିଛନ୍ତି, ଆଗେ ରଖିକି ତାପରେ ମୁଖ ଦେଇଛନ୍ତି। ଭଗବାନ ଏମିତି ନୁହନ୍ତି ଯେ ମଣିଷ ଯେମିତି ଆଗେ ପ୍ଲାନ ତିଆରି କରିଦେବ ଦେଖିଲା ପଇସା ପକେଟରେ ନଥିବ, ଭଗବାନ ସେମିତି ନୁହନ୍ତି, ସେ ପୂର୍ଣ୍ଣ ପୂର୍ଣ୍ଣ ସେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବା ଅବଶିଷ୍ୟ, ସେ ପୂର୍ଣ୍ଣ। କୌଣସି ମଣିଷକୁ ମୁଖ ଦେବା ପୂର୍ବରୁ ତା ପାଇଁ ଆଗେ ଷ୍ଟକ୍ ରଖିକି ମୁଖ ଦେଇଛନ୍ତି, କେବଳ ମଣିଷ ନାହିଁ ସବୁ ପଶୁପକ୍ଷୀମାନେ, ମନୁଷ୍ୟ ଭଗବତ ବିଶ୍ୱାସ ନାହିଁ ବୋଲି ତାର ପଶୁ ଜ୍ଞାନ ଆସୁଛି। ଏଠିକି କେହି ଯାଇପାରିବେ ନା ତ୍ରିକୁଟ ପର୍ବତକୁ, କୌଣସି ମଣିଷର ଆଲାଉ ନାହିଁ, କାରଣ ମନୁଷ୍ୟର ଗୋଟେ ସ୍ୱଭାବ ହେଲା ସେ ପ୍ରକୃତିକୁ ଦେଖିଲା ମାନେ ଖାଲି ଉପଭୋଗତାର ଚିନ୍ତା ଆସିବ। ଦେଖିଲେ ଜାନୁଆରୀ ମାସ ଡିସେମ୍ବର ନା ଡିସେମ୍ବର ଏଣ୍ଡ ଆଜି 22 ତାରିଖ ହେଇଗଲା, ଆପଣ ଏବେ ଆଉ ଜାଗା ପାଇବେନି ଯେଉଁଠି ପ୍ରକୃତି ସ୍ଥାନ ଅଛି, ସେଠି ସବୁ ଆଜିକାଲି ତ ଗାଁ ଲୋକମାନେ ସବୁ ଭିଡ଼ିକି ବୋର୍ଡ଼ ମାରିଲେଣି, ଦେବାଳୟମାନଙ୍କର ସବୁ ଯେଉଁଠି ପର୍ବତ ପାଖରେ ଦେବାଳୟ ସବୁ ଅଛି, ନୃସିଂହନାଥ ଆମେ ଯାଇଛୁ, ସେସବୁ ସ୍ଥାନମାନଙ୍କରେ ଆମିଷ ରୋଷେଇ କରୁ, ନୃସିଂହଦେବ ଅଛନ୍ତି, ଏ ପିକନିକ ମାନେ ସେ ପଶୁକୁ ମାରିକି ନେଇ ସେ ସ୍ଥାନରେ ପ୍ରକୃତି ଉପରେ ସେଠି ଯାଇ ସେଠି ଆମିଷ ଖାଇ ମଦ ଖାଇକି ମଦ ବୋଟଲ ପକୁଆଡ଼ିକି ଆସିବେ, ଇଏ ହେଲା ପ୍ରକୃତି। ତ୍ରିକୁଟ ପର୍ବତକୁ ମଣିଷକୁ ଛାଡ଼ିଲେ ବି ସେଠି ଖାଲି 2 ବର୍ଷ ଭିତରେ ମଦ ବୋଟଲ ଆଉ କୁକୁଡ଼ା ମୁଣ୍ଡରେ ଫୁଲେଇଯିବ। ଇଏ ଏତେ ଦୁରାଚାରୀ ମନୁଷ୍ୟ ଯେଉଁଠି ପ୍ରକୃତି ସେଠି ଉପଭୋଗ କରିବା ପାଇଁ ଚାହିଁବ। ଆପଣ ଜାଣନ୍ତି ଦେଖିବେ ପୁରୀ ଜଗନ୍ନାଥଙ୍କର ଧାମ, ସେଠି ଶହ ଶହ ଲୋକ ଆସୁଛନ୍ତି କେବଳ ଉପଭୋଗ କରିବା ପାଇଁ, ହୋଟେଲ ହେଇଗଲା 5-star ହୋଟେଲ, ଚିଙ୍ଗୁଡ଼ି ମାଛ ଆଉ ଅଧା ଅଧା ପ୍ୟାଣ୍ଟ ଲଙ୍ଗଳା ପ୍ୟାଣ୍ଟ ପିନ୍ଧିକି ସବୁ ସମୁଦ୍ରରେ ପହଁରିବେ। ମନୁଷ୍ୟର ଭୋଗ ଚିନ୍ତା କିଭଳି, ଜଗନ୍ନାଥଙ୍କ ଭୂମିକୁ ରାତ୍ରିରେ ଆଜି ବି ଜଗନ୍ନାଥଙ୍କର ଯେଉଁ ଆରତୀ ହେଉଛି ଶେଷ ଆରତୀକୁ ପହୁଡ଼ ଆରତୀ କୁହାଯାଏ। ଆପଣ ଯଦି କେହି ଯିବେ ବର୍ଷା ଦିନରେ ଗଲେ ଶୀଘ୍ର ଦେଖିବେ ବଡ଼ ସିଙ୍ଗାର ବେଶ ଯେଉଁ ହେଉଛି ତା ସେ ସମୟରେ ଆରତୀ ଗୋଟେ କରାଯାଏ। ପହୁଡ଼ ଆରତୀରେ ଦେବାଦେବୀମାନେ ଆସନ୍ତି ଦର୍ଶନ କରିବା ପାଇଁ ପ୍ରଭୁ ଜଗନ୍ନାଥ, ମନୁଷ୍ୟ ବେଶରେ, କେତେବେଳେ ଭିକାରୀ ବେଶରେ, ଡାକନ୍ତି ରୂପକୁ ଆଚ୍ଛନ୍ନ କରିକି ଆସନ୍ତି, ଶେଷ ରାତ୍ରି ପ୍ରଭୁ ସ୍ନାନ କରିବେ, ପ୍ରଭୁଙ୍କୁ ଦର୍ଶନ କରିକି ଯିବେ। କିନ୍ତୁ ମନୁଷ୍ୟ ଏଠି ଯାଉ ପିକନିକ୍ କରିବା ପାଇଁ, ଏ ଶବ୍ଦ ବି କେଉଁଠୁ ଆସିଲା ମୁଁ ତାର କିଛି ବୁଝିପାରୁନି ତା ଅର୍ଥ। ମନୁଷ୍ୟକୁ ମନୁଷ୍ୟ ପ୍ରକୃତିକୁ ଦେଖିଲା ମାନେ ଭୋଗ କରିବାର ତାର ବୃତ୍ତି ଆସୁଛି, କିନ୍ତୁ ଏ ତ୍ରିକୁଟା ପର୍ବତରେ କେଉଁ କେଉଁ ମାନେ ରୁହନ୍ତି ମନୁଷ୍ୟ ନାହିଁ, ମନୁଷ୍ୟ ସେଠି ଲେଖାଯାଇଛି ନୋ ମ୍ୟାନ୍ କ୍ୟାନ୍ ଏଣ୍ଟ୍ରି ଟୁ ଦି ତ୍ରିକୁଟ ପର୍ବତ, କୌଣସି ମଣିଷ ଏ ତ୍ରିକୁଟ ପର୍ବତକୁ ପ୍ରବେଶ କରିପାରିବନି, ସେ ଗଲେ ତାଙ୍କର ସେ ଧନ୍ଦା ପୁଣି ଆରମ୍ଭ କରିବେ। ସିଦ୍ଧ ଚାରଣ ଗନ୍ଧର୍ବେ, ସିଦ୍ଧ ମାନେ ଦେବତାମାନଙ୍କର ଏସବୁ କ୍ୟାଟାଗୋରୀ, ଦେବଲୋକରେ ଭିନ୍ନ ଭିନ୍ନ ପ୍ରକାର ଦେବତା ରହିଛନ୍ତି, ସିଦ୍ଧ ମାନେ ସେମାନେ ଯେଉଁ ଅଷ୍ଟ ସିଦ୍ଧି ଅଛି ସେଥିରେ ପରିପୂର୍ଣ୍ଣ ତାଙ୍କର ଜ୍ଞାନ। ଚାରଣ ଯେଉଁମାନେ ସମୟ କାଳ ହିସାବରେ ସ୍ତୁତି କରିପାରନ୍ତି, ନୃସିଂହଦେବଙ୍କ ତ ଆବିର୍ଭାବ ହେଉଛି ଚାରଣ ମାନେ ଆସି ସ୍ତୁତି କରନ୍ତି, ସମୟ ସ୍ଥିତି ହିସାବରେ ସେମାନଙ୍କୁ ଲେଖିବାକୁ ପଡ଼େ ନା, ଏତେ ଦକ୍ଷ ସେମାନେ ତତ୍କ୍ଷଣାତ୍ ଗୁଣଗାନ କରନ୍ତି। ସିଦ୍ଧ ଚାରଣ ଗନ୍ଧର୍ବ, ଗନ୍ଧର୍ବ ଯେଉଁମାନେ କଳା ବିଦ୍ୟାରେ ସଙ୍ଗୀତ ବିଦ୍ୟାରେ ନିପୁଣ ବିଦ୍ୟାଧର, ଏମାନେ ବଡ଼ ବଡ଼ ପଣ୍ଡିତ, ଏସବୁ ଦେବତାମାନଙ୍କର ବିଭାଗ। ଆଉ ମୋହରଗେଇ ଅତି ବିଶାଳ ବିଶାଳ ସର୍ପ, ସର୍ପମାନେ ବି ସ୍ୱର ଧରିପାରନ୍ତିନି, ଭିନ୍ନ ଭିନ୍ନ ଇଚ୍ଛା କଲେ ସ୍ୱର ଧରିପାରିବେ, ଯେଭଳି କାଳିୟ କାଳ ନାଗପତ୍ନୀ ଆପଣ ଶୁଣିଛନ୍ତି ନାଗପତ୍ନୀମାନଙ୍କର ସ୍ତୁତି, ନିଚ ଲୋକରେ ଯେଉଁ ନାଗଲୋକରେ ଯେଉଁ ସର୍ପମାନେ ରହିଛନ୍ତି ସେମାନେ ସିଦ୍ଧିରେ ପରିପୂର୍ଣ୍ଣ, ସେମାନେ ଯେକୌଣସି ସ୍ୱର ଧରିପାରିବେ। କିନ୍ନରେ ଅପ୍ସର ବିଶ୍ୱ କ୍ରୀଡ଼ଦେବି ଜୁଷ୍ଟ କନ୍ଦରେ, ତ୍ରିକୁଟ ପର୍ବତରେ ଏଇ ଜୁଷ୍ଟ କନ୍ଦରରେ ଅତି ସୁନ୍ଦର କନ୍ଦରରେ ଜୁଷ୍ଟ ଯାହା କୁହନ୍ତି ଉପଭୋଗ କରନ୍ତି। ଦେବତା ଲୋକରେ ଦେବତାମାନଙ୍କର ଭଗବତ ବିଶ୍ୱାସ ପ୍ରଚୁର, ମନୁଷ୍ୟ ନା ମନୁଷ୍ୟ ଅତି ଭୟଙ୍କର ପ୍ରାଣୀ, ମନୁଷ୍ୟର ନୈତିକ ଜ୍ଞାନ ବି କମ୍। ସେ ଗୋଟିଏ ଗଳ୍ପ ଅଛି,
ପୂର୍ବ ବର୍ଷ ମୁଁ କହିଥିଲି ରାମାୟଣରୁ, ଏ ବର୍ଷ ସେ କଥା ମୁଁ କହି, ଦେଖନ୍ତୁ ମନୁଷ୍ୟ କିଭଳି ତାର ଯାହା କହନ୍ତି ନୈତିକତା ବି ନାହିଁ, ସେ ଭଗବତ ବିଶ୍ୱାସ ତାର କେମିତି ହବ? ଗୋଟେ ରାଜପୁତ୍ର ସେ ଯାଇଛି ବଣ ଭିତରକୁ ଶିକାର କରିବା ପାଇଁ, ରାଜଧର୍ମ ତ ସେ ଶିକାର ଶିଖିବେ, ମୃଗୟା କରିବାକୁ ଯାଇଛନ୍ତି, ରାଜକୁମାର ଯାଇଛନ୍ତି ସେ ଫେରିପାରୁନାହାନ୍ତି, ରାତି ହେଇଯାଇଛି। ଯେ ମନୁଷ୍ୟମାନେ ଆପଣ ତଳେ ଶୁଣିବେ ବଳି ମହାରାଜଙ୍କ ଚରିତ, ସ୍ୱର୍ଗ ଲୋକକୁ କେଉଁ କେଉଁ ମାନେ ଯିବେ ସୁଖଦେବ ଗୋସ୍ୱାମୀ କହିଦେଇଛନ୍ତି, ଏଇମାନେ ସ୍ୱର୍ଗ ଲୋକକୁ ଯିବେ, ଯେଉଁମାନେ ଷଠ, ଯେଉଁମାନେ ବଞ୍ଚକ, ଯେଉଁମାନେ ମିଥ୍ୟାବାଦୀ, ଏମାନେ ସ୍ୱର୍ଗ ଲୋକକୁ ଯାଇପାରିବେନି। କାରଣ କଳିଯୁଗର କେତେ ଲୋକ ସ୍ୱର୍ଗ ଲୋକକୁ ଯିବେ ଆପଣ ଚିନ୍ତା କର, ମିଥ୍ୟାବାଦୀ ମାନେ ଯାଇପାରିବେ ନା, ଷଠ ଅନ୍ୟମାନଙ୍କୁ ମାନେ ଠକଉଛନ୍ତି ସେମାନେ ସ୍ୱର୍ଗକୁ ଯାଇପାରିବେ ନା। ଦେବତା ମାନେ ବଡ଼ ପୁଣ୍ୟବାନ, ତାଙ୍କର ଶରୀର ବି ପୁଣ୍ୟବାନ, ସୁନ୍ଦର, ଅତି ସ୍ୱଚ୍ଛ, ଆଉ ଅତି ସେମାନେ ଯାହା କହନ୍ତି କ'ଣ କୁହାଯାଏ, ଷଠତା ପୂର୍ଣ୍ଣ, ତାଙ୍କ ଷଠତା ଶୂନ୍ୟ ଶରୀର, ଷଠତା ତାଙ୍କ ନିକଟରେ ନାହିଁ। ଆଉ ଭଗବତ ଗୁଣରେ ସବୁବେଳେ ସେମାନେ ତଲ୍ଲୀନ ଅବସ୍ଥାରେ ରୁହନ୍ତି। ଦେବତାମାନେ ଭଗବାନଙ୍କର ଡିପାର୍ଟମେଣ୍ଟର ଇନଚାର୍ଜ ନା, ମନୁଷ୍ୟର ନୈତିକତା ବହୁତ କମ। ମନୁଷ୍ୟ ଏ ରାଜକୁମାର ଯାଇଛନ୍ତି ବଣ ଭିତରକୁ, ରାତ୍ରି ହେଇଗଲେ ଫେରିପାରୁନାହାନ୍ତି, ତେଣୁ ଭୟରେ କ'ଣ କଲେ, ଦେଖିଲେ କାଳେ ପଶୁପକ୍ଷୀମାନେ ମୋତେ ପଶୁମାନେ ମୋତେ ଆକ୍ରମଣ କରିବେ, ସନ୍ଧ୍ୟା ହେଲେ ତ ହିଂସ୍ର ପଶୁମାନେ ଆସନ୍ତି, ଆଉ ଯେତେବେଳେ ସେ ଦେଖିଲେ ରାଜକୁମାର ଯେ ବ୍ୟାଘ୍ର ସିଂହ ହସ୍ତିମାନେ ଆସୁଛନ୍ତି, ସେ ଭୟରେ କ'ଣ କଲେ ନା ଗୋଟେ ବୃକ୍ଷ ଉପରକୁ ଆରୋହଣ କଲେ, ଚଢ଼ିଗଲେ। କିନ୍ତୁ ରାଜକୁମାର ଜାଣନ୍ତି ନା ସେଇ ବୃକ୍ଷରେ ଗୋଟିଏ ଭାଲୁ ପ୍ରତିଦିନ ଆସିକି ବସା କରି ରହେ, ଭାଲୁମାନେ ବି ଗଛ ଚଢ଼ନ୍ତି, ବାଘମାନେ ବି ଗଛ ଚଢ଼ନ୍ତି, ପ୍ରଭୁଙ୍କର ତ ଅଦ୍ଭୁତ ସୃଷ୍ଟି। ସୃଷ୍ଟି ବିଷୟରେ ଯଦି ଆପଣ ବିଚାର କରିବେ, ଦେଖିବେ ମନୁଷ୍ୟର ମନୁଷ୍ୟ କ'ଣ ସୃଷ୍ଟି କରିଛି ଭଗବାନଙ୍କ ତୁଳନାରେ, କିଛି ସୃଷ୍ଟି କରିନି। ଆପଣ ଲିମ୍ବଟା ପିତା କି ନାହିଁ, ଲିମ୍ବର ବି ପୋକ ଲାଗୁଛନ୍ତି, କଲରା ପିତା କି ନାହିଁ, କଲରା ବି ପୋକ ଲାଗୁଛନ୍ତି, ମିଠାରେ ବି ପୋକ ଲାଗୁଛନ୍ତି, ପିତାରେ ବି ପୋକ ଲାଗୁଛନ୍ତି, କଷାରେ ବି ପୋକ ଲାଗୁଛନ୍ତି, କଦଳୀଟା କଷା କି ନାହିଁ, କଦଳୀ ଦେହରେ ମଞ୍ଜାକୁ ଦେଖିବେ ପୋକ ମାରିଥିବେ, ପୋକ ବି ପୁଣି ଯେତେ ପ୍ରକାର ରସ ଅଛି ସବୁ ରସର ପୋକ ବି ସେଭଳି ସୃଷ୍ଟି ହୋଇଛି। ଏ ଅଦ୍ଭୁତ ପ୍ରଭୁଙ୍କ, ଆମେ ହଉଛେ ମିଠାରେ କେବଳ ପୋକ, ପିତାରେ ବି ପୋକ ନା, ଲିମ୍ବ ଗଛ ଦେଖିକି ପତ୍ର ତ ଖାଇଦେବ ପୋକ, ସୃଷ୍ଟି ଅଦ୍ଭୁତ ପ୍ରଭୁଙ୍କର। ମନୁଷ୍ୟ ଯଦି କେବଳ ବସିକି ପ୍ରକୃତି ଉପରେ ଚିନ୍ତା କରିବ, ସେ ଭଗବାନଙ୍କ ଶରଣାଗତ ହେଇଯିବାରେ। ଆମର ଫିଲ୍ମ ଗୀତ କି କେଉଁ ଗୀତ ମୁଁ ଜାଣିନି, ମୁଁ ଶୁଣୁଥିଲି ବର୍ତ୍ତମାନ ତ କହରେ କିଏ ସେ କ'ଣ ତା ପ୍ରପଦ ଅଛି, ଆମେ ସବୁ ଶୁଣୁ ରେଡ଼ିଓରେ ଦିଏ ସେ ଗୀତଟି, କିଏ ପ୍ରକୃତି କେବଳ ସଜେଇଛି, କହରେ କିଏ ସେ ତା ପ୍ରପଦ କ'ଣ ମୋର ମନେ ପଡ଼ୁନି, ହଁ ସେ ଭାଇ କହୁଛନ୍ତି ଠିକ କଥା, ସେଇ ପଦରେ ସବୁ ଅଛି। ଗୋଟେ ବାଳକକୁ ସେ ଛୋଟ ପିଲାଟେ ଅଛି, ତାକୁ ଆଣିଲେ ହସେଇ ଦେବ, ତାକୁ ଏଠି ଆଣିକି ହସେଇ ଦିଅନ୍ତୁ, ସେ ପଦରେ ଲେଖା ହେଇଛି, ପ୍ରଭୁ ଏ ବାଳକ ମୁହଁରେ ହସଟାକୁ କିଏ ଦେଇଛି, କେହି ଗୋଟେ ବାଳକକୁ କପି କରିକି ହସି ପାରିବେ, ହସିଲେ ଦେଖିବେ ଆପଣ କେବେ ଆପଣଙ୍କର ସ୍ୱାଭାବିକ ହସ ଆସିବ ନା, କିନ୍ତୁ ଗୋଟେ ଛୋଟ ପିଲାଟେ ସେ ଚିହ୍ନି ନଥିବ କିନ୍ତୁ ସେ ହସିଦେବ, ଆପଣ କହିବେ ଇଏ ନିଜ ଲୋକ ଭଳିଆ କ'ଣ ହସି ଦେଉଛି, ସେ ଚିହ୍ନି ନଥିବ କିନ୍ତୁ ହସିଦେବ, ଏଇ ସେଇ ଗୀତର ପଦରେ ଲେଖାଯାଇଛି, ପ୍ରଭୁ ଆପଣ ଗୋଟେ ବାଳକ ମୁଖରେ ଗୋଟେ ଶିଶୁ ମୁଖରେ ହସ ଦେଇଛନ୍ତି, ଆଉ ଗୋଟେ ନାରୀ ଗୋଟେ ଯୁବତୀର ଲଜ୍ଜା ଦେଇଛନ୍ତି, ଏସବୁ ଆପଣଙ୍କର ଅବଦାନ, ସୂର୍ଯ୍ୟ ଚନ୍ଦ୍ରର ଚନ୍ଦ୍ରମାଙ୍କର ଏତେ ସୁନ୍ଦର କିରଣ ଆପଣ ଦେଇଛନ୍ତି, ଆଉ ଶେଷରେ ସେ ପଦରେ ଅଛି ଆପଣ ଏ ବଂଶୀ ବଜେଇ ଏ ବୃକ୍ଷଲତା ଥରୁମାନଙ୍କୁ ଆକର୍ଷଣ କରୁଛନ୍ତି, ଏ କୃଷ୍ଣଙ୍କ ଉପରେ ରଚନା କରିଛନ୍ତି, ପ୍ରଭୁଙ୍କର କେବଳ ପ୍ରକୃତି, ପ୍ରଭୁଙ୍କର ସୃଷ୍ଟି ବିଷୟରେ ଯଦି ମଣିଷ ବସିକି ଚିନ୍ତା କରିବ ସେ ଭଗବାନଙ୍କର ଭକ୍ତ ହେଇଯିବ। କ'ଣ ଆମର ଗୁଣ ଅଛି, ପ୍ରଭୁ ଏତେ ସୁନ୍ଦର ବସ୍ତୁ ସୃଷ୍ଟି କରିଛି। ଗୋଟିଏ ମାର ସ୍ନେହକୁ ଚିନ୍ତା କରନ୍ତୁ, ଆମେ ଭଗବାନଙ୍କର ସୃଷ୍ଟିକୁ ଚିନ୍ତା କଲେ ବାୟା ହେଇଯିବା, ଆମେ ଆମର ଗୋରା ଆମ ପୁଅଟି ଗୋରା ହେଇଛି, ଭଲ ପଢ଼ୁଛି, ସୁନ୍ଦର ଦେଖିବା ପାଇଁ ଆମର ସ୍ନେହ ଆସୁଛି, କିନ୍ତୁ ଭଗବାନ ଦେଖିବେ ଗୋଟେ ପୁଅଟେ ପୋଲିଓ ହେଇଯାଇଥିବ, ସେ ଅନ୍ଧ ହେଇଥିବ, ପୋଲିଓ ହେଇଥିବ, ଦେଖିବା ପାଇଁ ଭଲ ନାହିଁ,
ତା ମାର ସ୍ନେହ ପ୍ରଭୁ ସେ ମା ନିକଟରେ ସେ ଯାହା ପାଖରୁ ଜନ୍ମ ହେଇଛି ତା ନିକଟରେ ସମାନ ସ୍ନେହ ଦେଇଛନ୍ତି ଯେତିକି ସ୍ନେହ ଗୋଟେ ସୁନ୍ଦର ପୁତ୍ର ପାଖରେ ଅଛି। ସ୍ନେହ କମ ଅଛି ତାର ସେଇ ପୋଲିଓ ପୁଅକୁ ଅନ୍ଧ ପୁଅକୁ ସେ କୋଳକୁ ନେଇକି ସେଇଭଳି ଚୁମ୍ବନ ଦଉଛି ସେଇଭଳି ଆନନ୍ଦ ପାଉଛି ତାର ଆନନ୍ଦରେ ତ୍ରୁଟି ନାହିଁ। ଦେଖିବା ମଣିଷ ଏଭଳି କାହାକୁ ଭଲ ପାଉନା ସୃଷ୍ଟି କରିପାରିବ ସ୍ନେହ କାହା ଅନ୍ତରରେ କରିପାରିବ ନା। ଚାଳ ଘରେ ଯିଏ ରହୁଛି ଯିଏ ଗଣ୍ଡେ ତା ପୁଅକୁ ଖାଇବାକୁ ଦେଇପାରୁନି ସେ ବି ପୁଅ ମୁଖ ଦେଖି ତାକୁ ପଖାଳ ଗଣ୍ଡେ ଦେଇକି ସେ ପୁଅର ମୁଖକୁ ଦେଖି ଖୁସି ହେଉଛି। ଆଉ ଆମେ ବି ଏସି ରୁମ୍ରେ ବସିକି ଆମ ପୁଅର ମୁଖକୁ ଦେଖି ବରଂ ଖୁସି ନ ହେଇପାରନ୍ତି କି ସିଏ ଖୁସି ହେଉ ତା ଅନ୍ତରେ ସେତିକି ସ୍ନେହ ଦେଇଛନ୍ତି। କାରଣ ସେ ଯେଉଁ ଗରିବ ସନ୍ତାନଟି ତାକୁ ବି ପ୍ରଭୁ ବଞ୍ଚେଇକି ରଖିବେ ନା। ସେ ଯଦି ସ୍ନେହ ନ ପାଇବ ତା ମା ନିକଟରୁ ପିତା ନିକଟରୁ ସେ ବଞ୍ଚିବ କେମିତି। ଏସବୁ ପ୍ରଭୁଙ୍କର ବ୍ୟବସ୍ଥା। ମନୁଷ୍ୟର କୌଣସି ସଦ୍ଗୁଣ ନାହିଁ। ମନୁଷ୍ୟ ଯଦି ଭଗବାନଙ୍କର ଶରଣାଗତ ନ ହେଲା ତାର ସଦ୍ଗୁଣ ଆସିବ ନା। ଆଗରୁ ତ ଲୋକମାନେ ଆସ୍ତିକ ଥିଲେ ବୋଲି ସ୍ୱାଭାବିକ ଭାବରେ ତାଙ୍କର କିଛି ପ୍ରକୃତିର ଅବଦାନର କିଛି ଗୁଣ ଥିଲା। ମନୁଷ୍ୟ ତ ବର୍ତ୍ତମାନ ଭୟଙ୍କର ଅବସ୍ଥାରେ ନାସ୍ତିକ ସଭ୍ୟତା ଉଗ୍ର ସଭ୍ୟତା ପ୍ରବେଶ କରୁଛି। କେବଳ ପ୍ରଭୁ ଜଗନ୍ନାଥ ଯିଏ ଚାହିଁବେ ଭାଗବତ ପ୍ରଭୁ ଭାଗବତଙ୍କର କୃପାରୁ କୃଷ୍ଣଚନ୍ଦ୍ରଙ୍କର କୃପାରୁ ଲୋକମାନଙ୍କର ଚେତନା ପରିବର୍ତ୍ତନ ହେବ। ମୁଁ ସେ ରାଜକୁମାର କଥା କହୁଥିଲି। ରାଜକୁମାର ବଣକୁ ଗଲେ ଭୟରେ ଗଛକୁ ଚଢ଼ିଗଲେ ରାତିରେ ଖାଲି ପ୍ରାଣ ରକ୍ଷା କରିବେ କିନ୍ତୁ ସେଇ ଗଛରେ ପ୍ରତିଦିନ ଗୋଟିଏ ଭାଲୁ ଆସିକି ରୁହେ ସେ ଜାଣିନି। ଭାଲୁ ଯେତେବେଳେ ଆସିଗଲେ ରାଜକୁମାର ପ୍ରାଣଙ୍କୁ ଭୟ ଆସିଗଲା। ଆପଣ ଭାବୁଛନ୍ତି କି ପଶୁ ପକ୍ଷୀମାନେ ଆପଣଙ୍କର ଅନ୍ତରକୁ ବୁଝିପାରିବେନି ବୋଲି ବୁଝିପାରିବେ ଭାଷାଟା ବି ସିନା ଆମେ ବୁଝିପାରେ ନା କିନ୍ତୁ ଅନ୍ତରକୁ ଅନ୍ତର ବୁଝିବା ପାଇଁ ଅନ୍ତର ଭିତରେ ପରମାତ୍ମା ଅଛନ୍ତି ପରମାତ୍ମା ପରମାତ୍ମାଙ୍କୁ ଚିହ୍ନିବା ପାଇଁ କେତେ ସମୟ ଦରକାର ଆଜ୍ଞା। ଆପଣ ଦେଖିଛନ୍ତି ଆମେ ଛୋଟ ପିଲାବେଳେ ଶୁଣିଛୁ ଗାଁ ଗହଳିରେ ସବୁ ଗୋରୁ ଥାଆନ୍ତି ସେସବୁ ଭାରି ମାରଣା ଗୋରୁ ରାତିରେ ଏଇ ଧାନ ପିଟା ଦିନରେ ସେ ଖୋଲିଯିବେ ସେ ଖୋଲି କ'ଣ କରିବେ ନା ସମସ୍ତଙ୍କ ଖଳା ଭିତରେ ପଶିବେ ଆଉ ଏ ଦିନରେ ବିଶେଷ କରି ଗରମ ଦିନରେ ସେ ଗାଈମାନେ ଆସିଥିବେ ଛୁଆ ଛୋଟ ଛୁଆମାନେ ମାଆଙ୍କୁ ନେଇ ସବୁ ଶୋଇଥିବେ କିନ୍ତୁ ଗାଈ ଆସିଥିବେ ଯେଉଁଠି ଛୋଟ ପିଲା ଶୋଇଥିବେ ତାକୁ ସ୍ପର୍ଶ କରନ୍ତି ସେ ଡେଇଁକି ପଳେଇଥିବ ଅଲଗା ବାଟ। ଭଗବାନ ସମସ୍ତଙ୍କ ହୃଦୟରେ ଅଛନ୍ତି। ସର୍ପ ଦେଖିବେ ବହୁ ସମୟରେ ଛୋଟ ଛୋଟ ସର୍ପମାନେ ଭୟଙ୍କର ସର୍ପମାନେ ଛୋଟ ପିଲାର ସେଜ ପାଖରେ ରହିଥିବେ ତାଙ୍କଠାରେ କ'ଣ ପରମାତ୍ମା ନାହିଁ ତା ନିକଟରେ ପ୍ରଭୁ ଅଛନ୍ତି। ଭଗବାନ ଭାଷା ଉପରେ ନିର୍ଭର କରନ୍ତି ନା। ସାଲବେ ମୁସଲମାନ ଥିଲେ ଗଜେନ୍ଦ୍ର କେଉଁ ଭାଷାରେ ଡାକିଥିଲା ହରିଣୀ କେଉଁ ଭାଷାରେ ଡାକିଥିଲା ପଶୁ ଭାଷାରେ କିନ୍ତୁ ଗଜେନ୍ଦ୍ରଙ୍କର କେସ୍ ଅଲଗା। ଗଜେନ୍ଦ୍ର ସ୍ତୁତି ଯେଉଁ ପଢ଼ିଥିଲେ ପ୍ରାକ୍ ଜନ୍ମନି ଅନୁଶିକ୍ଷିତ ଇନ୍ଦ୍ରଦୁମ୍ନ ରାଜା ଥିଲା ବେଳେ ଏଇ ସ୍ତୁତିକୁ ସେ ଅଭ୍ୟାସ କରିଥିଲେ ସେତେବେଳେ ଉଚ୍ଚାରଣ କରିପାରୁନାହାନ୍ତି ସ୍ମରଣ କରୁଛନ୍ତି ସ୍ତୁତିକୁ ସେ ସ୍ମରଣ ସ୍ତୁତିକୁ ସୁଖଦେବ ଗୋସ୍ୱାମୀ ରଚନା କରିଛନ୍ତି ବ୍ୟାସଦେବ ରଚନା କରିଛନ୍ତି। ଭଗବାନ ପରମାତ୍ମାଙ୍କ ଉପରେ ଅନ୍ତର ରହିଛନ୍ତି ନା। ଏ ରାଜକୁମାରର ଭୟ କରିକି ଭାଲୁ କହୁଛି ଭାଇ ମୁଁ ତୁମକୁ ବନ୍ଧୁ କଲି ଭାଲୁ ବୁଝିଦେଲା ପଶୁ ଆଜ୍ଞା ଆପଣ ଗୋଟେ ଘରେ କୁକୁର ରଖିଛନ୍ ସେ ନିଜ ଲୋକ କିଏ ପରଲୋକ କିଏ ଜାଣିଦେବ ଆପଣଙ୍କର ଶଳା କି ଶାଳିକି ଆସନ୍ତୁ ଆପଣ ତାକୁ ଦେଖି ହସିଦେବେ କୁକୁର ତାକୁ ଭୋକିବନି କାରଣ ମୋ ମାଲିକ କ'ଣ ଦେଖି ତାକୁ ହସିଦେଲାଣି ଦେଖନ୍ତୁ ଆପଣ ପରୀକ୍ଷା କରିବେ ଆପଣଙ୍କ ଯାହା ପ୍ରତି ଭଲ ବ୍ୟବହାର ଆପଣଙ୍କ କୁକୁର ବି ଜାଣିଦେବ ମୁଁ ମାଲିକ ତାକୁ ଭଲ ପାଉଛି ସେ ଭୋକିବନି ତାକୁ ପ୍ରଭୁ ସମସ୍ତଙ୍କ ଅନ୍ତର ଅଛନ୍ତି। ଭାଲୁ ବୁଝିଦେଲା ଭାଲୁ ସେଠି ଚିନ୍ତା କଲା ଆଚ୍ଛା ଏ ରାଜକୁମାର ମୋତେ ବନ୍ଧୁ କଲାଣି ଆଉ ମୋର ଡର କ'ଣ ଅଛି ହଁ ମୁଁ କେଡ଼ ଗୋଟେ ମୋତେ କି ପଶୁ ଭାଲୁ ହେଉଛି ଦିନରେ ବୁଲିବାର କୁହନି ରାତିରେ ବୁଲିବାର ଆଉ ମୋତେ ଇଏ ବନ୍ଧୁ କଲାଣି ରାଜକୁମାର ଠିକ ଅଛି କଲା ଭୟ କରନି ଏଠି ରହିଛ ଯେତେବେଳେ ଅଧିକ ରାତି ହେଇଗଲେ ଦୁଇ ଜଣ କଥାବାର୍ତ୍ତା ହେଲେ ରାଜକୁମାର କହିଲେ ଦେଖ ମୁଁ ତ ଶିକାର କରିକରି ଥକିଗଲେଣି ଭାଲୁ କହିଲେ ମୁଁ ବି ଟିକେ ନିଦ୍ରା ଯିବି କିନ୍ତୁ ଆମେ ଦୁଇ ଜଣ ଭାଗ କରିଦେବା ତୁମେ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଶୋଇବ ମୁଁ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଶୋଇବ କହିଲେ ଠିକ ଅଛି। ଭାଲୁ କହିଲା ଦେଖ ତୁମେ ଆଗେ ଟିକେ ଶୋଇଛ ତୁମେ ଆଗେ ଶୁଅ ତୁମେ ଥକା ହେଇଛ ପଶୁ କେତେ ତାର ଅନ୍ତରରେ ପ୍ରଭୁ ଅଛନ୍ତି ତାର ମାନବ ତାର ତାର ପଶୁ ହେଲେ ବି ସେ ପଶୁ ଚେତନା ରହି ମାନବ ପ୍ରତି ତାର କର୍ତ୍ତବ୍ୟଟା ଦେଖନ୍ତୁ ସେ କ'ଣ କରୁଛି କହୁଛି ଭାଇ ତୁମେ ରାଜକୁମାର ତୁମେ ଶୋଇଛ
ତେଣୁ ରାଜକୁମାର କେମିତି ଶୋଇ ଦେଉଛି, ଗଛ ଉପରେ ତ ଭାଲୁର ଶୋଇବାର ଅଭ୍ୟାସ ଅଛି, ତାର ନଖକୁ ଧରିକି ସେ କୁଣ୍ଢେଇକି ଶୋଇଯିବ, ରାଜକୁମାର କେମିତି ଶୋଇବ? ସେ କହିଲା ଦେଖ ମୋ କୂଳ ଉପରେ ତୁମେ ଶୁଅ, ଭାଲୁ ତାର ଗୋଡ଼ କେମିତି ଲମ୍ବେଇକି ବସିଲା ଦୁଇ ଛକ ଜାଗାରେ, ରାଜକୁମାର କୂଳ ବି କୂଳ ଉପରେ ଶୋଇଲା, କିନ୍ତୁ ନଖକୁ ଭାଲୁ କ'ଣ କଲା ନା ଜାବୁଡ଼ି ଧରିଲା ଗଛକୁ। ମଣିଷ ତ ଶୋଇଲା ବେଳେ ବି ଏପଟ ସେପଟ କର ନୋଟେ ମାନେ କାଳେ ପଡ଼ିପାରିଯିବ। ବନ୍ଧୁ ବୋଲି କେବଳ କହିଦେଇଛି, ଦେଖନ୍ତୁ ଗୋଟେ ପଶୁର କେତିକି କର୍ତ୍ତବ୍ୟ ରହିଲା ମାନ ପ୍ରତି। ସେ ନଖକୁ ଜାବୁଡ଼ିକି ଧରିଲା, ଧରି ରହିଲା, ଆଉ ସୁରକ୍ଷା ଦଉଛି ଯେ କାଳେ ତ ହିଂସ୍ର ମାନେ ହିଂସ୍ର ଜନ୍ତୁ ମାନେ ଆସିବେ, କାଳେ ଆକୁ ଆକ୍ରମଣ କରିବେ। ତେଣୁ ବାଘ ଫାଘ ଯେତେବେଳେ ଆସିଲେ ଦେଖିଲେ ଏ ମଣିଷଟାକୁ କୋଳରେ ଧରିକି ଶୋଇଛି ଭାଲୁ, କହିଲେ ଏ ଭାଲୁ ଭାଇ ତୁ କ'ଣ ତୋ ମୁଣ୍ଡ ପାଗଳା ହେଇଗଲାଣି କି? ମନୁଷ୍ୟ ରାତି ବୋଲି ତୋ କୋଳରେ ଶୋଇଛି, ଅସୁବିଧାରେ ପଡ଼ିଛି ବୋଲି ଦିନ ହେଲା ମାନେ ତୋତେ ହିଁ ମାରିବ, ତାକୁ ଏମିତି ରଖିଛୁ, ଶୀଘ୍ର ତାକୁ ଠେଲିକି ପକେଇଦେ। କହିଲେ ନା ନାଇଁ ମୋର ବନ୍ଧୁ ବା, ବନ୍ଧୁତ୍ୱର ସମ୍ପର୍କକୁ କେହି କେବେ ଛିଡ଼େଇ ଦିଏ ନା ତୁଟେଇ ଦିଏ, ଆଉ ରାଜକୁମାର ପଡ଼ିଏ ଇଏ ମହତ କୂଳର ପୁଅ, ଆଉ ଇଏ ତ ମୋ ସାଙ୍ଗରେ ବନ୍ଧୁତ୍ୱ ସୃଷ୍ଟି କରିଛି, ମୁଁ ତାଙ୍କୁ କେବେ ପକେଇବି ନା। ଯେତେ ପ୍ରକାର ପଶୁମାନେ ତାକୁ ଭଲେଇଲେ ଭାଲୁ ପକେଇଲା, ତେଣୁ ଭାଲୁର ପାଳି ପଡ଼ିଗଲା ଶୋଇବା ପାଳି, ରାଜକୁମାର ଉଠିଲେ, ଭାଲୁ ଉଠେଇ ଦେଇଗଲା, ଭାଇ ଉଠ ବନ୍ଧୁ ଉଠ ସମୟ ହେଇଗଲା ମୁଁ ଟିକେ ଶୋଇବି। ତେଣୁ ଭାଲୁ ତାଙ୍କର ଯେମିତି ଶୋଇବା କଥା ଶୋଇଲେ ମଣିଷ ଜଗିବ, କିନ୍ତୁ ଭାଲୁ ଶୋଇବା ଅବସ୍ଥାରେ ବି ସେ ଚାଲାକ, ସେ କ'ଣ କରୁଛି ନା ମନୁଷ୍ୟ ସହିତ ସେ ଶୋଇଛି, ମନୁଷ୍ୟ ଆଲିଙ୍ଗନ କରିଛି, ନଖର ଜାବିକି ସେ ରଖିଛି, କହିଲା କାଳେ ଅଲଗା ପଶୁମାନେ ଲମ୍ଫ ପ୍ରଦାନ କରିକି ଟାଣି ନେଇଯିବେ କି, ସେଠୁ କାଳେ ତାକୁ ଟାଣି ନେଇଯିବେ କି, ସେଥିପାଇଁ ସେ କ'ଣ କରିଛନ୍ତି ଭାଲୁ ତାର ଗଛକୁ ଧରି ମନୁଷ୍ୟ ସହିତ ସିଏ ଶୋଇଛି। କିନ୍ତୁ ୟା ଇତି ଭିତରେ ମଣିଷ ଚାହିଁଛି ଭାଲୁ ଶୋଇଛି, ଭାଲୁର କିଛି ନିଦ ଅଳ୍ପ ନିଦ ଲାଗିବାକୁ ଆସିଛି, ଶୋଇ ଯାହା କହନ୍ତି ଛାଇ ନିଦ, ବାଘ ଆଦି ଆସିକି ସବୁ କହୁଛନ୍ତି ଏ ମଣିଷ ଏଠି ବୋକା ମଣିଷ ହେଇକି କ'ଣ ନୀତିଶାସ୍ତ୍ରଟାକୁ ଭୁଲିଗଲ, କାହା କାହା ସାଙ୍ଗରେ ମଣିଷ ବନ୍ଧୁ କରିବାକୁ ତୁମେ, କାହା କାହାକୁ ବିଶ୍ୱାସ କରିବା ଉଚିତ ତୁମେ, ନଖିନାମ ଚ ନଦୀ ନାମ ଶୃଙ୍ଗୀ ନାମ ଶସ୍ତ୍ର ପାଣି ନାମ ବିଶ୍ୱାସ ନୈବ କର୍ତ୍ତବ୍ୟ ସ୍ତ୍ରୀଶୁ ରାଜ କୁଳେଶୁ। ଏ ଶ୍ଳୋକଟାକୁ ବାଘ ବୁଝାଉଛି, କହିଲେ ମନୁଷ୍ୟ ପାଇଁ ନୀତି ହେଉଛି ମଣିଷ ଏଇ ମାନଙ୍କୁ ବିଶ୍ୱାସ କରିବା ନା, ନଦୀକୁ ବିଶ୍ୱାସ କରିବା ନା, ନଖ ଥିବା ପ୍ରାଣୀକୁ ବିଶ୍ୱାସ କରିବା ନା। ଭାଲୁର କ'ଣ ଅଛି, ସେ ଶୋଇଛି ଦିନରେ ତ ଭାଲୁ କିଛି ଖାଇବାକୁ ପାଏ ନା, ସେ ଠିକ ରାତିରେ ସେ ଚରେ ତୋତେ ସାହାଯ୍ୟ କରିବା ଡର ମଣିଷ ବୁଝାଉଛି, ସେ ଟିକେ ଉଠୁ ତୋତେ ଚିରିକି ଖାଇବ, ତୁ କେମିତି ମଣିଷ ରାଜକୁମାର ହେଇକି ଏତେ ବଡ଼ ଘରର ପିଲା ହେଇକି ତୁ ବିଶ୍ୱାସ କରୁଛୁ ନଖ ଥିବା ପ୍ରାଣୀକି, ସିଂହ ଥିବା ପ୍ରାଣୀଙ୍କୁ ନଖ ଥିବା ପ୍ରାଣୀଙ୍କୁ ନଦୀକୁ ସ୍ତ୍ରୀ ରାଜକୁଳକୁ ବିଶ୍ୱାସ କରିବ ନା, ତା ନୀତିରେ ଅଛି ତା ଉଠାଇଲେ ଏତିକି କହୁ କହୁ ମଣିଷ ଲଗେଇଲା ଗୋଟେ ଧକା ଭାଲୁକୁ। ଭାଲୁ କିନ୍ତୁ ଜାଣିଛି ସେ ଧରିଛି ନଖରେ ଗଛକୁ, ସେ ପଡ଼ିଲାନି ତା ନିଦ ଭଙ୍ଗଲା, ଛାଇ ନିଦ ହିତ କହିଲା ଭାଇ ଆମେ ବନ୍ଧୁ ମାନିଥିଲେ। ଆରେ ବନ୍ଧୁ ବନ୍ଧୁର ସମ୍ପର୍କ ନିଚ ସ୍ତରରେ ଲୋକମାନେ ଯେଉଁମାନଙ୍କର ଜ୍ଞାନର ପରିପକ୍ୱ ଅବସ୍ଥା ନ ଆସିଥାଏ ସେମାନେ ଜାଣନ୍ତି ନା ବନ୍ଧୁ କ'ଣ, ପାରିବାରିକ ସମ୍ପର୍କ କ'ଣ। ତୁମେ ରାଜକୁମାର ହେଇ କର୍ମ କଲ, ମୁଁ ପଶୁଟି ତୁମ ସାଙ୍ଗରେ ବନ୍ଧୁତ୍ୱ ସ୍ଥାପନ କରିଥିଲି, ମୁଁ ମୋର ବନ୍ଧୁତ୍ୱର ଯେଉଁ ନିବନ୍ଧନରୁ କେବେ ହେଲେ ଗୋଟିଏ ସୂତ୍ର ବି ଛିଡ଼େଇନି, କିନ୍ତୁ ତୁମେ କ'ଣ କଲ? ସେତେବେଳେ ରାଜକୁମାର ଲଜ୍ଜିତ ହେଲେ, ଲଜ୍ଜିତ ହେଲେ ଏଠି କହିବାର ମୋର ତାତ୍ପର୍ଯ୍ୟ ଥିଲା ଯେ ମନୁଷ୍ୟ ତାର ଯେଉଁ ଭୟଙ୍କର ପ୍ରକୃତି ଜାତ ହେଇଛି, ଏ ପ୍ରକୃତି ଦ୍ୱାରା ଏଭଳି ତାର ସ୍ୱଭାବ ହେଇଯାଇଛି, ସେ ପୁଣ୍ୟ ସ୍ଥାନମାନଙ୍କୁ ଯାଇପାରିବ ନା, ସେଠିକି ଏଣ୍ଟ୍ରି ନାହିଁ, ଏ ତ୍ରିକୁଟ ପର୍ବତକୁ ସେ ପ୍ରବେଶ କରିପାରିବ ନା। ସିଦ୍ଧ ଚାରଣ ଗନ୍ଧର୍ବ ଅପ୍ସରା କ୍ରୀଡ଼ତେ ବି ଜୁଷ୍ଟ କନ୍ଦରେ, କନ୍ଦରମାନଙ୍କରେ ଗୁହାମାନଙ୍କରେ ଏମାନେ ନୃତ୍ୟ କରୁଛନ୍ତି। ମନୁଷ୍ୟ ଭଗବତ ଚରଣରେ ଆଶ୍ରୟ ହେଇ ପ୍ରଭୁଙ୍କର ନାମ କୀର୍ତ୍ତନ କରି ଯଦି ତାର ସୁଗୁଣ ଦୈବଗୁଣକୁ ସେ ବୃଦ୍ଧି କରିବ ତାହେଲେ ଏଭଳି ପୁଣ୍ୟ ସ୍ଥାନମାନଙ୍କୁ ସେ ଯାଇପାରିବ। ନଚେତ ସମ୍ଭବ ନୁହେଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ। ତେଣୁ ଏ ତ୍ରିକୁଟ ପର୍ବତରେ ଏଭଳି ଦେବତା ମାନଙ୍କର କ୍ରୀଡ଼ାସ୍ଥଳ ଆଉ ତ୍ରିକୁଟ ପର୍ବତର ସଙ୍ଗୀତମୟ ପରିବେଶ ଯତ୍ରା ସଙ୍ଗୀତ ସନ୍ନାଦେହି ନଦତ ଗୁହମ ମହର୍ଷୟ ଅଭିଗର୍ଜନ୍ତି ହରୟ ଶ୍ଲାଘିନା ପରସଂକୟା। ସୁଖଦେବ କହୁଛନ୍ତି ପରୀକ୍ଷିତ ତ୍ରିକୁଟ ପର୍ବତର ଶୋଭାକୁ ମୁଁ କ'ଣ କହିବି, ଯେଉଁଠି ପ୍ରଭୁ ହରିଙ୍କର ଅବତାର ହେବେ ଗଜେନ୍ଦ୍ରକୁ ମୋଚନ କରିବେ, ଯତ୍ର ଯେଉଁ ତ୍ରିକୁଟ ପର୍ବତରେ ସଙ୍ଗୀତ ସନ୍ନାଦେ ସବୁବେଳେ ସଙ୍ଗୀତରେ ନାଦ ହେଉଛି, ଲୋକ ଆନନ୍ଦ କେତେବେଳେ ରୁହେ ଯେତେବେଳେ ଲୋକ ଗୀତ ଗାଏ, ଗୀତ ଆଉ ନୃତ୍ୟ ଏଇଟା ସ୍ୱାଭାବିକ ଜିନିଷ। ଦେଖିଛନ୍ତି ଗୋଟେ ଗୋଟେ ଲୋକଙ୍କର କଣ୍ଠ ବିଲକୁଲ ନାହିଁ କିନ୍ତୁ କାନ୍ଧରେ ତାଙ୍କର ଭାର ପଡ଼ିଥିବ ଧାନ ଭାର କିନ୍ତୁ ଗୀତ ଗାଇ ଯାଇଥିବେ, ତାମାନେ ଗାନ ସମୟ ହେଉଛି ସବୁଠୁ ଆନନ୍ଦ ସମୟ। ପଇସା ନେଇ ଗାଇବା ନାହିଁ, ପଇସା ନେଇ ଗାଇବା ତ ଅଲଗା, ଆପଣ ଦେଖିଥିବେ ବହୁତ ଲୋକ ଅଛନ୍ତି ସେ ଯୁଆଡ଼େ ଯାଉଥିବେ ଗୁଣୁଗୁଣୁ ଗୁଣୁଗୁଣୁ ହେଇ ଗାଇ ଗାଇକି ଯାଉଥିବେ, ତାମାନେ ଜାଣିବେ ଆନନ୍ଦ ବ୍ୟକ୍ତି ଆନନ୍ଦରେ ଅଛି ମାନେ ସବୁବେଳେ ନୃତ୍ୟ ଆଉ ଗୀତ କରିବ। ଦେବତାମାନଙ୍କର ପ୍ରାୟ ଅଧିକାଂଶ ସମୟ କେବଳ ନୃତ୍ୟ ଗୀତରେ ଯାଏ, କିଛି ଆବଶ୍ୟକ ତାଙ୍କର ନାହିଁ, ସବୁବେଳେ ଆନନ୍ଦ ନୃତ୍ୟ ଗୀତ କରନ୍ତି। ଆମର ଆନନ୍ଦ କ'ଣ ଅଛି, ଆନନ୍ଦ ଏଇ ଜବରଦସ୍ତି ସେ ପୁଅ ବାହାଘର ହବ, ବୁଢ଼ାମାନେ ବି ଆଜିକାଲି ଭୁବନେଶ୍ୱର ହାଫ୍ ପ୍ୟାଣ୍ଟ ପିନ୍ଧିକି ଆଉ ଗୋଟେ ବୁଢ଼ା ତାକୁ ଟାଣିବ, ତୁ ଆସୁନୁ ନାଚିବୁ, ସେ କୋଉ ନାଚି ଶିଖିଛି ନା, ସେ ତ ଜୀବନ ସାରା କରପସନ୍ କରିକି ଆସିଛି, ଇଏ ସରକାର ଧନ ଚୋରି କରିକି ଖାଇଛି, ତାର ମଳିନ ମନ, ସେ କୋଉ ନାଚିପାରୁଛି, ସେ ନାଚି ନାଚି ପାରୁନି। କେତେଟା ବୁଢ଼ା ଆମେ ଶୁଣୁ ତାଙ୍କ ଗୋଡ଼ ମୁଢ଼ି ହେଇକି ପୁଅ ବାହାରେ ତାଙ୍କର କଳିଙ୍ଗ ହସ୍ପିଟାଲରେ ପଡ଼ିଲେ, ତାଙ୍କୁ ଟଣା ଘୋଷରା ମାଲ ପିଇ ଟଣା ଘୋଷରା କରିଦେଲେ, ସେ କୋଉ ନାଚି ଶିଖିଛନ୍ତି। ଆରେ ନୃତ୍ୟ ଗୀତ ଆନନ୍ଦରେ ହୁଏ, ଯାହାର ଅନ୍ତରରେ ଅନ୍ତର ପ୍ରଭୁଙ୍କ ପ୍ରତି ସମର୍ପିତ, ଯିଏ ପ୍ରଭୁଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଛି, ସେ ସବୁ ଅବସ୍ଥାରେ ପ୍ରଭୁଙ୍କୁ ସ୍ମରଣ କରିବ, ପ୍ରଭୁଙ୍କର ଭଜନ ଗାନ କରିବ, ନୃତ୍ୟ କରିବ, ତାର ଚିନ୍ତା କ'ଣ। ଦେବତାମାନେ ତ୍ରିକୁଟ ପର୍ବତକୁ ସବୁବେଳେ ପବିତ୍ରମୟ କରିକି ରଖନ୍ତି, କିଭଳି ନା ଯତ୍ର ସଙ୍ଗୀତ ସନ୍ନାଦି ସମ୍ୟକ ନାଥ। ଅପ୍ସରାମାନେ ଗନ୍ଧର୍ବମାନେ ସୁନ୍ଦର ଗୀତ ଗାନ କରନ୍ତି, ଭଗବାନଙ୍କର ଗୁଣଗାନ, ଜଡ଼ ଗୀତ ନାହିଁ, ତାର ପ୍ରତିଧ୍ୱନି ସବୁବେଳେ ତ୍ରିକୁଟ ପର୍ବତ ରହୁଛି। ଆଉ ଦୁଇଟା ପ୍ରତିଧ୍ୱନି, ଦେବତାମାନେ ଗାନ କରୁଛନ୍ତି ଆଉ ସିଂହଙ୍କର ଗର୍ଜନ। ସିଂହ କିଭଳି ଗର୍ଜନ କରୁଛି, ଏଠି କହୁଛନ୍ତି ନଦତ୍ ଗୁହମ ଅମର୍ଶୟ, ଏ ନଦତ୍ ରିସାଉଣ୍ଡ ଆସୁଛି, ପ୍ରତିଧ୍ୱନି ହେଉଛି, କାହାର ନା ସିଂହ ଧ୍ୱନି, ଏଠି କହୁଛନ୍ତି ଅଭି ଗର୍ଜନ୍ତି ହରେୟ ଶ୍ଲାଘିନ ପରସଂଗୟା। ଗୋଟିଏ ସିଂହ ଥରେ ଗର୍ଜନ କରିଦେଲା ପରେ ତାର ଶବ୍ଦଟା ଦେଲେ ପ୍ରତିଧ୍ୱନି ହେଉଛି, ସେ ଭାବୁଛି ବୋଧେ ଆଉ ଗୋଟେ ସିଂହ ଭୋଗେଲ, ସେଟାକୁ ଶୁଣି ପରସଂଖ୍ୟା ଶ୍ଲାଘିନ, ଆରେ ମୁଁ ବଳବାନ, ଆଉ ଗୋଟେ ସିଂହ ଏଠି କେଉଁଠି ଆସିଲା, ସେ ପୁଣି ଗର୍ଜନ କରୁଛି। ଏଣେ ଗନ୍ଧର୍ବମାନଙ୍କର ଗୀତ, ଏଣେ ସିଂହର ଗର୍ଜନରେ ତ୍ରିକୁଟ ପର୍ବତ ସମ୍ପୂର୍ଣ୍ଣ ଭାବରେ ଯେ ପ୍ରତିଧ୍ୱନିତ ହେଉଛି, କାରଣ ପଶୁ ପକ୍ଷୀମାନେ ହେଉଛନ୍ତି ପ୍ରକୃତିର ଅଳଙ୍କାର, ବୃକ୍ଷ ଆଉ ପଶୁପକ୍ଷୀ, ବଣ ଥିବ ସେଠି ପଶୁପକ୍ଷୀ ନଥିବେ, ସେ ଶୋଭା ନୁହେଁ। ନାନାରଣ୍ୟ ପଶୁପ୍ରାତ ସଙ୍କୁଳ ଦ୍ରୋଣୀ ଅଳଙ୍କୃତ ଚିତ୍ର ଦ୍ରୁମାସୁର ଉଦ୍ୟାନ କଳକଣ୍ଠ ବିହଙ୍ଗମ। ଆଉ ତ୍ରିକୁଟ ପର୍ବତରେ ଚିନ୍ତା କରନ୍ତୁ ଆମେ କିଭଳି ସ୍ଥାନରେ ରହିଛେ, ଆଉ ଭଗବାନ କିଭଳି ସ୍ଥାନକୁ ପସନ୍ଦ କରନ୍ତି, ପ୍ରଭୁ ଆମ ଅପେକ୍ଷା ଗଜେନ୍ଦ୍ର କେତେ ସୁନ୍ଦର ପରିବେଶ ଭିତରେ ରହିଥିଲେ, ଅବଶ୍ୟ ତାଙ୍କର ଜୀବନର ଦୁଃଖ ଥିଲା, କିନ୍ତୁ ସେ କିଭଳି ପରିବେଶ ରହିଥିଲେ ଚିନ୍ତା କରନ୍ତି। ଆମର କ'ଣ ଭଲ ଅଛି, ଆମର ପରିବେଶ ଭଲ ନାହିଁ, ପଡ଼ୋଶୀ ପଡ଼ୋଶୀ ଭିତରେ ରହିଛନ୍ତି, ଭାଇ ଭାଇ ପୁଣି ଭିନ୍ନ ହେଇଥିବେ, ଦୁଇ ଘର ଭିତରେ ରହିଥିବେ, ପୁଣି ବି କେହି କାହାର ମୁଖକୁ ଚାହୁଁନଥିବେ, ସଂସାରରେ ରହିବାର ସମୟ ବହୁତ କମ। ଯଦି ବନ୍ଧୁତ୍ୱ ଆମେ ସୃଷ୍ଟି କରିପାରୁନେ ଜୀବ ସହିତ, ତାହେଲେ ଶତ୍ରୁତା କାହିଁକି ସୃଷ୍ଟି କରିବା, ଏକାକି ହେଇକି ରହିଯାଉ ବର, ଆମେ ବନ୍ଧୁତ୍ୱ ସୃଷ୍ଟି କରିପାରୁନେ। ପ୍ରତ୍ୟେକ ବ୍ୟକ୍ତି ଯେ ଭଗବାନଙ୍କର ଅଂଶ ଏଇଟା ଭାବିକି ଆମେ ତାଙ୍କ ସହିତ ସୁସମ୍ପର୍କ ରଖିପାରୁନି। ଯଦି ସୁସମ୍ପର୍କ ରଖିପାରୁନି କୁସମ୍ପର୍କ କାହିଁକି ରକ୍ଷା କରିବ? ପଶୁପକ୍ଷୀମାନେ ଆଉ ମନୁଷ୍ୟମାନଙ୍କ ଭିତରେ ଭିନ୍ନତା, ମନୁଷ୍ୟମାନେ ବହୁ ମନୁଷ୍ୟ ଗୋଟିଏ ଜାଗାରେ ରହିପାରିବେ, ତାଙ୍କ ଭିତରେ ମତଭେଦ ଆସିବ, କିନ୍ତୁ ତ୍ରିକୁଟ ପର୍ବତରେ ବହୁ ପଶୁମାନେ ଯୁଥ ଯୁଥ ହେଇକି ରହୁଥିଲେ। ନାନା ଅରଣ୍ୟ ପଶୁ ବ୍ରାତ, ମଇଁଷି ଆଦି ପଶୁମାନେ, ବ୍ୟାଘ୍ର ଆଦି ପଶୁମାନେ ବ୍ରାତ ସମୂହ ସଙ୍କୁଳେଇ ଦ୍ରୋଣୀ ଅଳଙ୍କୃତେଇ ଗନ୍ଧମା, ଏ ତ୍ରିକୁଟ ପର୍ବତର ଦ୍ରୋଣୀ ଗୁଡ଼ିକୁ, ଦ୍ରୋଣୀ କାହାକୁ କୁହାଯାଏ? ଦୁଇଟି ଶୃଙ୍ଗର ମଧ୍ୟସ୍ଥାନ ଯେଉଁଗୁଡ଼ିକ ଥାଏ ତାକୁ ଦ୍ରୋଣୀ କୁହାଯାଏ, ସମତଳ ସ୍ଥାନ। ଆପଣ ଆଜି ବି ଗଲେ, ଆମେ ଯାଇଛୁ କୋରାପୁଟ ଫୁଲବାଣୀ, ସେଠି ବି ଯାଉ, ଭାଗବତ ସପ୍ତାହ ସେଠି ବି ହୁଏ, ସେ ଅଞ୍ଚଳ ଲୋକମାନେ ବି ଆଜିକାଲି ଭାଗବତ ଶୁଣୁଛନ୍ତି ଆଉ ଭକ୍ତ ବି ହେଉଛନ୍ତି। ସେମାନେ ଶାଢ଼ୀ ପିନ୍ଧିବା ଶିଖିନଥିଲେ, ଗୋଟିଏ ଶାଢ଼ୀ କେମିତି ପିନ୍ଧନ୍ତି ସ୍ତ୍ରୀ ଲୋକମାନେ, ଆମର ଭକ୍ତମାନେ ତାଙ୍କୁ ସବୁ ଶାଢ଼ୀ ନେଇକି ଆଉ ଏ ବ୍ଲାଉଜ ନେଇକି ଦିଆହେଲା, ସାୟା ନେଇକି ଦିଆହେଲା, ତାଙ୍କର ସାୟା ବ୍ଲାଉଜ ନାହିଁ, ଗୋଟିଏ ଶାଢ଼ୀକୁ ସେମାନେ ଏମିତି ପିନ୍ଧିବେ ଗୋଡ଼ ପାଖରୁ ଏଠି ବାନ୍ଧିଦେବେ, ତାଙ୍କୁ ବର୍ତ୍ତମାନ ସାୟା ଦିଆଯାଉଛି, ବ୍ଲାଉଜ ଦିଆଯାଉଛି, ସେମାନେ ତିଳ କରୁଛନ୍ତି, ନାମ କରୁଛନ୍ତି, ଭଗବାନଙ୍କର ନାମ କରୁଛନ୍ତି, ଭାଗବତ ଶୁଣୁଛନ୍ତି। ସେମାନେ ପ୍ରକୃତିର ପରିବେଶ ଭିତରେ ରହୁଛନ୍ତି, ସେମାନେ ଖଟିକି ଖାଉଛନ୍ତି, ବହୁତ ଆନନ୍ଦରେ ଅଛନ୍ତି, ବହୁତ ଆନନ୍ଦ, ଆଉ ଭକ୍ତ ହେଲା ପରେ ଆହୁରି ଆନନ୍ଦ। ସେ ଅଞ୍ଚଳକୁ ଗଲେ ଆପଣ ଦେଖିବେ, ଏ ଯେଉଁ 20 କିଲୋମିଟର 30 କିଲୋମିଟର ଆପଣ ଉପରକୁ ଯିବେ, କେବଳ ପାହାଡ଼ ଉପରକୁ ଉପରକୁ, ତା ଉପରକୁ ଯିବେ ଦେଖିବେ ସେଠି ସମତଳ ଅଞ୍ଚଳ, ସେଠି ପୋଖରୀ ଅଛି, ସେଠି ବି ଲୋକମାନେ ରହିଛନ୍ତି, ଚାଷବାସ କରୁଛନ୍ତି। ସେଠି 10 କିଲୋମିଟର 20 କିଲୋମିଟର ଏରିଆର ଅଞ୍ଚଳ ସମତଳ ଅଛି, 20 କିଲୋମିଟର ପର୍ବତ ଉପରେ ମଧ୍ୟ ସମତଳ ସ୍ଥାନ ଅଛି। ଦ୍ରୋଣୀ ନାନା ଅରଣ୍ୟ ପ୍ରସୁବ୍ରାତ ସଙ୍କୁଳେ ଦ୍ରୋଣୀ ଅଳଙ୍କୃତ, ତ୍ରିକୁଟ ପର୍ବତର ଦ୍ରୋଣୀମାନେ ଅଳଙ୍କୃତ କିଭଳି ହେଉଥିଲେ? ନାନା ପଶୁମାନେ ବ୍ରାତ ହେଇକି ଯୁଥ ଯୁଥ ହେଇକି ସବୁ ଭ୍ରମଣ କରୁଥିଲେ ପଶୁମାନେ। ଆମେ ଏଇ ପଶୁପକ୍ଷୀ ଦେଖିବା ପାଇଁ ନନ୍ଦନକାନନ ଯାଉଛନ୍ତି ନା କେଉଁଥିପାଇଁ ଯାଉଛନ୍ତି କୁହନ୍ତୁ ଆପଣ? ସ୍ୱର୍ଗରେ ନନ୍ଦନକାନନ ଅଛି, ଏ ଭୁବନେଶ୍ୱରରେ ସରକାର ଖାଇବା ପିଇବାକୁ ନ ଦେଇକି ପଶୁ ଗୁଡ଼ାକ ରଖିଛି, ତାକୁ ନନ୍ଦନକାନନ କରି ଟିକେଟ୍ ବିକ୍ରି ହେଉଛି, ଲୋକମାନେ ଖାଉଛନ୍ତି, ପଶୁମାନେ ଅଛନ୍ତି, ଏଠି ତ ଗୋଟେ ଦୁଇଟା, ସେଠି ପଶୁମାନେ ବ୍ରାତ ବ୍ରାତ ସମୂହ ପଶୁମାନେ ବୁଲୁଛନ୍ତି। ଆଉ ତ୍ରିକୁଟ ପର୍ବତର ଦ୍ରୁମମାନେ କିଭଳି ନା ଚିତ୍ର ଦ୍ରୁମ ଦ୍ରୁମ ସୁର ଉଦ୍ୟାନ, ବିଚିତ୍ର ବୃକ୍ଷମାନେ ଅଛନ୍ତି, ଆଉ ସୁର ଉଦ୍ୟାନ ଦେବ ଉଦ୍ୟାନ କଳକଣ୍ଠ ବିହଙ୍ଗମ, ଅତି ସୁନ୍ଦର ପକ୍ଷୀମାନେ ସୁନ୍ଦର ମଧୁର ସ୍ୱର କରୁଛନ୍ତି। ତ୍ରିକୁଟ ପର୍ବତର ବର୍ଣ୍ଣନା ସୁଖଦେବ ଗୋସ୍ୱାମୀ ଦେଉଛନ୍ତି। ଆଉ ତ୍ରିକୁଟ ପର୍ବତରେ ଯେଉଁ ପୁଷ୍କରିଣୀ ଅଛି, ପୁଷ୍କରିଣୀ କିଭଳି ଅଛି ନା ଏଇ ଦ୍ରୋଣୀମାନଙ୍କରେ ପୁଷ୍କରିଣୀ ଅଛି, ସରୋବର ଅଛି, ଆଉ ନଦୀ ବି, ଝରଣା ନଦୀ ବହୁଛି, ଝରଣା ବହୁଛି, ନଦୀ ବି ବହୁଛି, ସେଥିରେ ଜଳ କିଭଳି ପୁଲିନେ ମଣି ବାଲୁକେଇ ଦେବସ୍ତି ମର୍ଜନା ମୋଦ ସୌରବମ୍ଭୁ ଅନିଲେ ଜୁତେଇ। ତ୍ରିକୁଟ ପର୍ବତରେ ଯେତେ ନଦୀ ବହୁଛନ୍ତି, ଯେତେ ଝରଣା ବହୁଛନ୍ତି, ତାର ଜଳ ଦୁଇଟି ବସ୍ତୁ ଦ୍ୱାରା ଶୁଦ୍ଧ, ଦେବତାମାନେ ସ୍ନାନ କରୁଛନ୍ତି ଅତି ସ୍ୱଚ୍ଛ ଜଳ, ଆଉ ଦେବ ସ୍ତ୍ରୀମାନେ ସରତ ସରିତ ସରୋବି ଆଚ୍ଛା ଦେଇ ପୁଲିନେ ମଣି ବାଳୁକେ, ମଣି ବାଳୁକେ ବାଲୁକା ଗୁଡ଼ିକ ମଣିମୟ ଭଳି, ମଣି ବାଳୁକ ଆଚ୍ଛା ଦେଇ ନିର୍ମଳ ସ୍ୱଚ୍ଛ ଜଳ ତ୍ରିକୁଟ ପର୍ବତରେ, ଆଉ ଦେବସ୍ତ୍ରୀ ମର୍ଜନା ଆମୋଦ, ଦେବସ୍ତ୍ରୀମାନେ ଯେଉଁ ସ୍ନାନ କରୁଛନ୍ତି ତାଙ୍କ ଶରୀରର ସୁଗନ୍ଧ ସେ ଜଳରେ ଆସୁଛି, ଦେବତାମାନଙ୍କର ଶରୀରରେ ସୁଗନ୍ଧ ଅଛି, ମନୁଷ୍ୟର ଶରୀରରେ ବି ସୁଗନ୍ଧ ଅଛି, ଆମ ଶରୀର ତ ଆମ ଶରୀରକୁ ଦୁର୍ଗନ୍ଧ, ବସ୍ତ୍ର ଅଳଙ୍କାର ଯାହା ଲାଗୁଛି ଆମ ଶରୀରରୁ ଦୁର୍ଗନ୍ଧ ବାହାରିକି ସବୁ, ବସ୍ତ୍ର କ'ଣ ଦୁର୍ଗନ୍ଧ କି? ଏ ସର୍ଫ ଏକ୍ସିନ୍ ଦେଇକି ଲୋକ ଡେଲି ଧୋଉ, ଧୋଇକି ଯଦି ଖରା ଦିନରେ 1 କିଲୋମିଟର ପଳେଇଗଲା କି 2 କିଲୋମିଟର ପଳେଇଲା, ତାପରେ ମଳି ହେଇଯାଉଛି, ମଳିଟା ବସ୍ତ୍ରରେ ଆସୁନି ସରରୁ ବାହାରୁଛି, ନବଦ୍ୱାରରୁ ଆମର ମଳ ବାହାରୁଛି, କିନ୍ତୁ ସ୍ୱର୍ଗ ଲୋକରେ ମଳ ନାହିଁ, ଦେବସ୍ତ୍ରୀ ଦେବତାମାନଙ୍କ ଶରୀରରେ ମଳ ନାହିଁ, ତାଙ୍କର ମଳ ନାହିଁ, ସ୍ୱଚ୍ଛ ଶରୀର। ମନୁଷ୍ୟ ଜାତିରେ ବି ଯେଭଳି ନାରୀମାନଙ୍କର 4 ଶ୍ରେଣୀ ଅଛି, ପଦ୍ମିନୀ ନାରୀ ଯେଉଁମାନେ ଦୁର୍ଲଭା ନାରୀ, ତାଙ୍କ ଶରୀରରୁ ପଦ୍ମ ଗନ୍ଧ ସବୁବେଳେ ବାହାରେ। ମନୁଷ୍ୟ ଶରୀରରେ ବି ଗନ୍ଧ ଅଛି, ଆପଣ ଭାବନ୍ତୁ ନା ମନୁଷ୍ୟ ଶରୀରର। ଆମର ଯିଏ ଗୁରୁଦେବ ଥିଲେ ଶ୍ରୀ ଶ୍ରୀମଦ ଗୌରଗୋବିନ୍ଦ ସ୍ୱାମୀ ଗୁରୁଦେବ, ସେ କେବେ ସାବୁନ ଲଗାନ୍ତି ନା, କେବେ ତେଲ ଲଗାନ୍ତି ନା, କେବେ ନା। କିନ୍ତୁ ବର୍ଷକୁ ସେ ଗୋଟେ ମାଳି ପରିବର୍ତ୍ତନ କରନ୍ତି, ଏ ବେକ ମାଳି ତାଙ୍କର ଶରୀର, ସେ ମାଳି ଚନ୍ଦନଠୁ ବି, ତୁଳସୀ ମାଳି ଚନ୍ଦନଠୁ ବି ଅଧିକ ଆସେ ତାଙ୍କ ଶରୀର, ସେଭଳି ବସ୍ତ୍ର ସେଭଳି ସୁଗନ୍ଧ, କେବେ ସେ ସାବୁନ ତେଲ କୌଣସି ଦ୍ରବ୍ୟ ସେ ଲଗାନ୍ତି ନା। ଅତି ପବିତ୍ର ଝିଅମାନେ, ଯେଉଁମାନେ ଭଗବତ ଚିନ୍ତନରେ ରୁହନ୍ତି, ଯେଉଁମାନେ ଭଗବତ ପରାୟଣ, ଅତି ପୁଣ୍ୟମାନ ବ୍ୟକ୍ତି, ତାଙ୍କ ଶରୀର ସୁଗନ୍ଧ ବାହାରେ। ଆମର ଶରୀର କ'ଣ ଏଇ ଦୁର୍ଗନ୍ଧ, ଆମେ ଯାହା ତିଆରି କରୁଛେ ତା ବି ଦୁର୍ଗନ୍ଧ, ମଳମୟ। ଭଗବାନ ଯାହା ସୃଷ୍ଟି କରିଛନ୍ତି ସେ ମଳମୟ ନା, ଭଗବତ ସୃଷ୍ଟିରେ କିଛି ମଳ ଦିଶିତ ନାହିଁ, ମଣିଷ ଯାହା ସୃଷ୍ଟି କରୁଛି ସେ ମଳ। ଦେଖୁନାହାନ୍ତି ମଣିଷ ଗୋଟେ ତିଆରି କରିଛି ପଲିଥିନ, ବର୍ତ୍ତମାନ ସଂସାର ସାରା ବର୍ତ୍ତମାନ ମୁଣ୍ଡ ଖରାପ ହେଇଗଲା, ସମୁଦ୍ରକୁ ପକେଇଲା ବେଳକୁ ସେ ବାହାରି ଆସି ପୁଣି ପଡ଼ୁଛି, କେବଳ ପୋଡ଼ିଲେ ସିଏ ନଷ୍ଟ ହେବ, ପୁଣି ସେ ପୋଡ଼ିକି ଯେଉଁ ନଷ୍ଟ ହେବ ଯେଉଁ ପିଣ୍ଡଟା ସେ ମାଟିରେ ମିଶେଇବ। ମଣିଷ ଯାହା ତିଆରି କରିବ ସେ ଗୋଟେ ମଳ। ମନୁଷ୍ୟ ଯେଉଁ ଶରୀର ପାଇଁ ଏତେ ଗର୍ବ କରୁଛି, ଶରୀର ପାଇଁ କେତେ ଯୋଜନା ଆମର ଦେଖ। ତ୍ରିକୁଟ ପର୍ବତରେ ଜଳ ସ୍ୱଚ୍ଛ, ସ୍ୱଚ୍ଛ ଜଳରେ ଦେବସ୍ତ୍ରୀମାନଙ୍କ ସ୍ନାନରେ ଜଳର ସୁଗନ୍ଧ ଆସୁଛି ନା। ଆମର ଏ ଶରୀର କ'ଣ ଦୁର୍ଗନ୍ଧ, ପୁତି ଦୁର୍ଗନ୍ଧମୟ ଶରୀର। ଆଉ ଏ ଶରୀର ପାଇଁ ସବୁ ଯୋଜନା, ଶରୀର ପାଇଁ ବସ୍ତ୍ର, ଶରୀର ପାଇଁ କେତେ ପ୍ରକାର ସେଣ୍ଟ ତେଲ ସାବୁନ। ମନୁଷ୍ୟ ଶରୀରକୁ ସଜେଇବା ପାଇଁ ଯେତିକି ସମୟ ଯାଉଛି, ତାର ଅର୍ଦ୍ଧେକ ସମୟ ଯଦି ଆମେ ପ୍ରଭୁଙ୍କ ଚିନ୍ତାରେ ଲାଗନ୍ତେ ଆମ ଜୀବନ କୃତାର୍ଥ ହେଇଯାଆନ୍ତେ। ଚିନ୍ତା କଲେ ଆମର ଶୟନ ଏ ଶରୀରକୁ ରେଷ୍ଟ ଦେବା ପାଇଁ, ଭୋଜନ ଏ ଶରୀରର ଖାଇବା ପାଇଁ, କେତେ ପ୍ରକାର ରୋଷେଇ ହେଉଛି, ଗ୍ୟାସ ଆଣେ ତାକୁ ରୋଷେଇ କର, ରୋଷେଇ ପୁଣି ଗୋଟେ ଦୁଇଟା ଆଇଟମ୍ ନାହିଁ, ପାଞ୍ଚଟା ଆଇଟମ୍ କରିବେ। ଆମେ ଯେତିକି ସମୟ ଶରୀରର ଆମର ସେବାରେ ଯାଉଛି, ତାର ଏକ ଚତୁର୍ଥାଂଶ ବି ଆମେ ଆତ୍ମା ସେବା କରୁନେ, ଆତ୍ମାର କର୍ମ କରୁନେ, ଆମର କିଭଳି କଲ୍ୟାଣ ହବ। ତେଣୁ ଏକମାତ୍ର କଲ୍ୟାଣ ଚିନ୍ତା କରିବା ଦରକାର, ଏ ଶରୀରଟା କ'ଣ
ଅନିତ୍ୟ କଳେ ବର କବୁ ନହେ ସ୍ଥିର ତର
ସବୁଦିନ ରୁହନ୍ତା କି ରହିବେନି, କବୁ ନହେ ସ୍ଥିରତର ସ୍ଥିର ବସ୍ତୁ ନୁହେଁ। ଆଉ ସମନ ଆଇଲେ କିଛି ନା, ଯମରାଜ ଆସିକି ପହଞ୍ଚିଗଲେ କିଛି ରହିବ ନା। ଏ ଆଖି ଏ ଅଙ୍ଗ ଶୀତଳ ହେବେ, ଶରୀର ତ୍ୟାଗ କରିବା ପୂର୍ବରୁ ପ୍ରଥମ ଲକ୍ଷଣ ହେଉଛି ଅଙ୍ଗ ଶୀତଳ ହେଇଯିବ। ବୁଢ଼ାବୁଢ଼ୀ ମାନଙ୍କର ପାଦକୁ ଛୁଇଁକି ଜାଣିଦେବେ ଲୋକମାନେ ଇଏ ଆଉ ବଞ୍ଚିବନି, ପାଦ ଶୀତଳ ହେଇଗଲାଣି। ଆଖି ସ୍ପନ୍ଦ ହୀନ ରବେ, ଚିତାର ଆଗୁନ ହେବେ ଛାଏ, ଚିତା ଶରୀରରୁ ଚିତାରେ ଅଗ୍ନିରେ ଦିଆଯିବ, ଅଗ୍ନିଭକ୍ଷଣ କରିବ ଲାଷ୍ଟ। ମଣିଷ କଣ ବିଚାର କରୁଛି, ବିଚାର କର ଓ ନିତ୍ୟ ରୂପ ପାଇଁ ଶରୀରକୁ ସଜାଇବା ପାଇଁ ଗଜେନ୍ଦ୍ର ଆଜି କାହିଁକି ଫସିବ କି, ସେ ସରୋବର ଭିତରେ କାହିଁକି ଆଜି ତାର ଜୀବନରେ ସେ ଆଜି ଏତେ ବଡ଼ ଯାହା କୁହନ୍ତି ପରିବାରକୁ ନେଇ ଯେଉଁ ଭୋଗ କରୁଥିଲା ସେ ଭୋଗ କରିବାକୁ ତାକୁ କାଳ ଦବ ନା, କାହିଁକି ଗ୍ରାହକକୁ ଆଜି ଗ୍ରସ୍ତ କରିବ ନା, ଶରୀରର ସୁଖ ପାଇଁ। ଭାଇ ଶରୀର ଅଛି ମାନେ ତାର ସୁଖ ପାଇଁ ନିର୍ଦ୍ଦିଷ୍ଟ ସୁଖ ଦିଆଯାଇଛି। ମଣିଷ ଯେତେ ଲିମିଟ୍ରେ ଶରୀରକୁ ଯେତିକି ଆବଶ୍ୟକ ସେତିକି ସୁଖ ଦେଇ ଶରୀର ସୁଖ ଅଧିକ ଦେବା ଉଚିତ ନୁହେଁ। କିନ୍ତୁ ଗଜେନ୍ଦ୍ର କ'ଣ କରିଛି, ଶରୀର ସୁଖକୁ ସର୍ବସ୍ୱ କରିକି ଆଜି ପରିବାରର ସମସ୍ତ ସଦସ୍ୟମାନଙ୍କୁ ନେଇ ଆମେ ଶୁଣିବା ଶରୀରର ଭିତରେ ଆଉ ବାହାରୁ ନାହିଁ, ପଶିକି ରହିଛି ଏ ଶରୀରକୁ ସୁଖ ଦେବା ପାଇଁ।
ଯେ ସୌନ୍ଦର୍ଯ୍ୟ ନିତ୍ୟ ହେର ଦର୍ପଣ ତେ ନିରନ୍ତର, ଯେ ସୌନ୍ଦର୍ଯ୍ୟ ନିତ୍ୟ ହେର ଦର୍ପଣ ତେ ନିରନ୍ତର, ଶୋଷିବାର ହେର ଦର୍ପଣ ତେ ନିରନ୍ତର, ନିରନ୍ତର ଦର୍ପଣରେ ରୂପକୁ ଦେଖୁଛେ ଆମେ। ଚିନ୍ତା କରନ୍ତୁ ମଣିଷ ଏତେ ରୂପ ପ୍ରତି ଆକୃଷ୍ଟ, ଗାଡ଼ିରେ ଦେଖିବେ ମିରର, ଲୋକମାନେ ମୁହଁ ଦେଖିବା ପାଇଁ ସବୁଆଡ଼େ ମିରର, ସବୁଆଡ଼େ ଆମେ ବାଥରୁମ୍ ଭିତରକୁ ଯିବେ ଲାଟ୍ରିନ୍ ବାଥରୁମ୍ ଭିତରେ ମିରର, ଫ୍ଲାଇଟ୍ରେ ଆପଣ ଯିବେ ସେଠି ବି ମିରର, ଯୁଆଡ଼େ ଯିବେ ସବୁଆଡ଼େ ମିରର ଲଗେଇଦେଇଛି। କ'ଣ ରୂପଟାକୁ ଦେଖ, ଏ ରୂପରେ କ'ଣ ଅଛି। ଯେ ସୌନ୍ଦର୍ଯ୍ୟ ନିତ୍ୟ ହେର ଦର୍ପଣ ତେ ନିରନ୍ତର, ଏ ରୂପ କ'ଣ ହେବ, ସ୍ୱ ଶିବାର ହୋଇବେ ଭୋଜନ, କୁକୁର ଆଉ ଶିବା ଶୃଗାଳ ଆକୁ ଭୋଜନ କରିବେ। ଏତେ ପୁଷ୍ଟି କରିକି ଭିଟାମିନ୍ ଖାଇକି ରଖିଛେ ତାକୁ ଏ ସ୍ୱ ଶିବାର ଭୋଜନ ହେବ। ଯେ ବସ୍ତ୍ର ଆଦର କର, ଯେଉଁ ବସ୍ତ୍ରକୁ ଆଦର କରୁଛେ, ଯେବା ଆଭରଣ ପର, ଯେଉଁ ଅଳଙ୍କାର ସବୁ ପିନ୍ଧୁଛେ, କୁଆଡ଼େ ଯିବ ସେସବୁ ଜିନିଷ। ଭକ୍ତିପ୍ରିୟ ଠାକୁର କହୁଛନ୍ତି ଏ ଅନିତ୍ୟ କଳେବର ସହିତ ସବୁ ବସ୍ତୁ ଏଠି ରହିଥିବ, ଆଉ ବନ୍ଧୁବାନ୍ଧବ ସମସ୍ତେ ନେବେ ଅଗ୍ନିରେ ପୋଡ଼ି ଦେଇକି ପଳେଇ ଆସିବ, ଦେହନାଶ ଅବଶ୍ୟ ଘଟିବ। ଯଦି ଚାହୁଁଛ ଗଜେନ୍ଦ୍ର ଆଜି ଦେହା ଆସକ୍ତ ଯୋଗୁଁ ରଜଗୁଣର ପ୍ରାବଲ୍ୟ ଯୋଗୁଁ ଗଜ ଶରୀର ପାଇଛନ୍ତି, ଦେହ ଆସକ୍ତ ଯୋଗୁଁ ଆଜି ତ୍ରିକୁଟ ପର୍ବତରେ ଯେଉଁଠି ଦେବତାମାନେ ଭଗବତ ଗୁଣଗାନ କରିକି ଆନନ୍ଦରେ ରହୁଛନ୍ତି, କିନ୍ତୁ ସେଠି ଭଗବତ ଗୁଣଗାନ ଛାଡ଼ି ସଂସାରର ଯାହା କୁହନ୍ତି ପୁତ୍ର କନ୍ୟା ଏମାନଙ୍କୁ ନେଇ ସୁଖ ପାଇବାର ଆଶାରେ ତ୍ରିକୁଟ ପର୍ବତକୁ ଆସିଛନ୍ତି ଭୋଗ କରିବା ପାଇଁ, ଆଉ ଭୋଗ ଯାହା କୁହନ୍ତି ବୁଦ୍ଧି ହେତୁ ଆଜି ଗଜେନ୍ଦ୍ର ଗ୍ରାହ ଦ୍ୱାରା ଗ୍ରସ୍ତ ହେବେ। ତେଣୁ ଯଦି ପ୍ରକୃତରେ ମନୁଷ୍ୟ ଚାହୁଁଛି ତାର ମଙ୍ଗଳ, ସେ କ'ଣ କରିବା ଦରକାର, ସୁନିତ୍ୟ ସମ୍ବଳ ଚାଓ ହରି ଗୁଣ ସଦା ଗାଓ, ହରି ନାମ ଠାକୁର କହିଲେ, ସୁନିତ୍ୟ ସମ୍ବଳ ଚାଓ, ସଦା ହରି ଗୁଣ ଗାଓ, ହରି ନାମ ଜପ
ସଦା। ଯଦି ସୁନିତ୍ୟ ରୂପର ଗୌରବ କରି କି ଲାଭ ଅଛି? ରୂପର ଗୌରବ ଗଜେନ୍ଦ୍ର ଶୁଣିବେ, ଏ ଆସିଯିବ ଆଜିର ବର୍ଣ୍ଣନା। ଗଜେନ୍ଦ୍ରକୁ ଦେଖି ସବୁ ଭୟ କରିକି ପଳାନ୍ତି, କେହି ରୁହନ୍ତି ନା ତା ସମ୍ମୁଖରେ, ଏତେ ତାର ରୂପର ଗୌରବ, ତାର ଶକ୍ତି, ତାର ଏତେ, ଯାହାକି ତ ମଦମତ୍ତ ଏଭଳି ଥିଲା, ତା ସମ୍ମୁଖରେ କେହି ଦଣ୍ଡାୟମାନ ବନ୍ଦନା। ଜଦଗନ୍ଧ ମାତ୍ରେ, ଯାହାଙ୍କର ଗନ୍ଧ ମାତ୍ରରେ କେହି ରୁହନ୍ତି ନା, କଣ ଅବସ୍ଥା ହେଲା? ଭକ୍ତିମୟ ଠାକୁର କହୁଛନ୍ତି, ସୁନିତ୍ୟ ସମ୍ବଳ ଚାଓ, ସଦା ହରି ଗୁଣ ଗାଓ। ସୁନିତ୍ୟ ସମ୍ବଳ, ଯାହା କହନ୍ତି ପରମାନେଣ୍ଟ ଏସେଟ, ସୁନିତ୍ୟ ସମ୍ବଳ, ପରମାନେଣ୍ଟ ବ୍ୟାଙ୍କ ବାଲାନ୍ସ, ଏଥିରୁ କେହି ନେଇପାରିବେ ନା। ଯେ ସୁନିତ୍ୟ ସମ୍ବଳ ଚାହୁଁଛନ୍ତି, ସଦା ହରି ଗୁଣ ଗାଓ, ହରିନାମ ଜପ ସଦା, ଦୁଇଟା ସବୁବେଳେ ହରିଙ୍କର ଗୁଣଗାନ କର, ହରିଙ୍କର କଥା କୁହ, ହରିଙ୍କର ନାମ କର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ସବୁ ସମୟରେ ପ୍ରଭୁଙ୍କର ନାମ। ଆପଣମାନେ ଗ୍ରାମୀଣ ପରିବେଶ ଭିତରେ ରହିଛନ୍ତି, ଶ୍ରମ କରିକି ଆପଣମାନେ ଚଳୁଛନ୍ତି, ବହୁ ବଡ଼ ମାନେ ସୁଯୋଗ ଆପଣମାନଙ୍କର ଅଛି। ଆଉ ମହାପ୍ରଭୁଙ୍କର ଯାହା କହନ୍ତି କୃପାର ପାତ୍ର ଆପଣମାନେ ମହାପ୍ରଭୁ ଏଇ ଜଳେଶ୍ୱର ଦେଇ ଯାଇଛନ୍ତି ସୁବର୍ଣ୍ଣରେଖାରେ ସ୍ନାନ କରି। ଆଉ ହରିନାମ ଆପଣ ଯେଉଁ କର୍ମ କରୁଛନ୍ତି କରନ୍ତୁ, ଟିକେ ସଦାଚାର ହେଇ ନାମ ଜପ ଆରମ୍ଭ କରନ୍ତୁ। ଏଥିରେ ଆମର କିଛି ସ୍ୱାର୍ଥ ନା, ଆମେ ଆପଣଙ୍କୁ କିଛି ସ୍ୱାର୍ଥ ପାଇଁ କହୁନୁ, ଆମେ ଆପଣଙ୍କର ପରମାର୍ଥ କଲ୍ୟାଣ ପାଇଁ। ଆପଣଙ୍କର ବାବା ଏ କଥା ଆପଣଙ୍କୁ କହୁନି, ସାଧୁମାନଙ୍କୁ ଲୋକମାନେ ବାବା ବୋଲି ଏଇଥିପାଇଁ କୁହନ୍ତି। ବାବା ଅତି ବେଶୀରେ ଆର୍ଥିକ ସମ୍ବଳ ଚାହେଁ, ପୁଅର ସଂସାରୀ ହେଇଯାଏ, ତା ସୁଖଟାକୁ ଚାହେଁ। ବାବା ପରମାର୍ଥିକ ଚିନ୍ତା କେବେ କରନ୍ତି ନା, ବାବା ଭୌତିକ ଚିନ୍ତା କରନ୍ତି, ପୁଅ ଚାକିରି କରିବ, ପୁଅ ବିବାହ ହବ ନା। ସାଧୁମାନଙ୍କୁ ଲୋକମାନେ ବାବା ଏଇଥିପାଇଁ କୁହନ୍ତି, ସାଧୁ ସବୁବେଳେ ଦେଖିବା ପାଇଁ ଚାହେଁ, କିନ୍ତୁ ବାପା ଯେମିତି ଦେଖିବା ପାଇଁ ଚାହେଁ, ମୋ ପୁଅ ସବୁବେଳେ ହସୁ, କିନ୍ତୁ ବାପା ଯେଉଁ କଥାଟା ଚିନ୍ତା କରୁଛି ପୁଅର ସୁଖ ପାଇଁ, ପୁଅ କ'ଣ ସେଥିରେ ହସିପାରିବ କି? ବାପା ବିବାହ ହେଇ ପିଲା ଛୁଆ ସଂସାର କରିକି ସିଏ ହସିପାରୁନି, ପୁଅ ବିବାହ ହେଇକି କେମିତି ହସିବ କୁହନ୍ତୁ? ଆପଣ ଆମର କଥା ଚିନ୍ତା କରନ୍ତୁ, ଆମେ ଦେଖୁଛେ ପରିବାରଟା ଜଞ୍ଜାଳ, ଆମେ ଅନ୍ୟ ଲୋକ ବି କହୁଛେ ଭାଇ ଏ ବିବାହ ଚୁରା ହେବା ବଡ଼ ଜଞ୍ଜାଳ, ସନ୍ତାନ କରିବା ବଡ଼ ଜଞ୍ଜାଳ, ତାହେଲେ ଆମ ପୁଅଟା କେମିତି ପୁଣି ସେ ରାସ୍ତାରେ ପଠେଇ ଦେଉଛେ? ଆମ ପୁଅ କେମିତି ସୁଖ ପାଇବ? ଆମେ ସୁଖ ପାଉନି। ତେଣୁ ସାଧୁମାନଙ୍କୁ ବାବା ବୋଲି ଏଥିପାଇଁ କୁହାଯାଏ, ସାଧୁମାନେ ଚାହାନ୍ତି ଠିକ ଅଛି ଭାଇ ତୁମେ ସଂସାର ପଥରେ ପଥିକ ହବ, ହୁଅ, କିନ୍ତୁ ସଂସାର ପଥରେ ଚାଲିବା ପାଇଁ ଯେଉଁ ପଥଟା ପ୍ରଭୁ ଦେଇଛନ୍ତି ସେଇ ପଥଟା ଧରିକି ଯାଅ, ସବୁଦିନ ହସିବ ତୁମେ। ସୁଦାମା ଚାଲିଥିଲେ ସେଇ ପଥରେ, ଯୁଧିଷ୍ଠିର ଚାଲିଥିଲେ ସେଇ ପଥରେ, ପ୍ରହ୍ଲାଦ ଧ୍ରୁବ ଏମାନେ ସଂସାର ପଥରେ ରହିକି ବି ସେ ପଥରେ ଚାଲିଛନ୍ତି, କିନ୍ତୁ ମୁଖରେ ସବୁବେଳେ ବାଳକ ଅବସ୍ଥାରେ ଧ୍ରୁବ ଯେଭଳି ହସିଥିଲେ 36,000 ବର୍ଷ ତାଙ୍କ ମୁଖରେ ସେଇଭଳି ହସ ରହିଲା, ରାଜା ହେଇକି ବି ସେଇଭଳି ହସ ରହିଲା, ବଡ଼ ସଂସାରୀ ସେ ଥିଲେ ସେ ହସ ରହିଲା। କାହିଁକି ନା ପଥରେ ଚାଲିବାର ରାସ୍ତାଟା ତାଙ୍କୁ ନାରଦ ମୁନି ଶିଖେଇ ଦେଲେ। ଏ ଝିଅ କିଏ ପାଟି କରୁଛି? ସାଧୁଙ୍କୁ ବାବା ବୋଲି ଏଇଥିପାଇଁ କୁହାଯାଏ, ଏ ସଂସାର ପଥରେ ଚାଲିବାର ରାସ୍ତାକୁ ସେ ଶିଖେଇ ଦିଅନ୍ତି, ବାବା ତୁମେ ସଂସାର କର, ଟିକେ ପ୍ରଭୁଙ୍କର ନାମ କରିକି ଏଇ ପଥରେ ଚାଲ, ତୁମର କଲ୍ୟାଣ ହବ, ତୁମ ପିଲା ଛୁଆଙ୍କର କଲ୍ୟାଣ ହବ, ତୁମେ ସବୁଦିନ ପାଇଁ ହସିବ, ଆଉ ରୂପର ଗୌରବ କରି କି ଲାଭ ଅଛି? ସୁନିତ୍ୟ ସମ୍ବଳ ଚାଓ, ସଦା ହରି ଗୁଣ ଗାଓ, ହରିନାମ ଜପ ସଦାଏ। କୁତର୍କ ଛାଡ଼ିଆ ମନ, ମନ ଭିତରେ ଯେଉଁ କୁତର୍କ ସବୁ ଅଛି, ଏଇଟା କଲେ କ'ଣ ହବ, ସେଇଟା କଲେ, ସବୁ ଛାଡ଼ି ଦିଅନ୍ତୁ, କର ରାଧାକୃଷ୍ଣ କର କୃଷ୍ଣ ଆରାଧନ, ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା ସେବା କରନ୍ତୁ, ବିନୋଦର ତାହିଁ ଆଶ୍ରା। ଏ ଦେବତାମାନେ ଏଇ ସୁଯୋଗ ପାଇଛନ୍ତି ବୋଲି, ଭଗବତ ଆରାଧନା କରୁଛନ୍ତି ବୋଲି ତାଙ୍କ ଶରୀରରେ ଆଜି ସୁଗନ୍ଧ, ତ୍ରିକୁଟ ପର୍ବତ ଆଜି ପୁଣ୍ୟମୟ, ଦେବତାମାନେ ଯେଉଁଠି ପାଦ ଦେଉଛନ୍ତି ସେଠି ପୁଣ୍ୟସ୍ଥାନ, ପୁଣି ଭଗବାନ ଆବିର୍ଭାବ ହେବେ, ଭଗବତ ଗୁଣଗାନ, ଭଗବତ ଲୀଳାରସରେ ମଜ୍ଜିତ ହେଇକି ଦେବତାମାନଙ୍କର ଶରୀର ଏତେ ପବିତ୍ର ହେଇଯାଇଛି, ତାଙ୍କ ଶରୀରରୁ ସୁଗନ୍ଧ ବାହାରୁଛି। ଆଉ ଦେବସ୍ତ୍ରୀମାନେ ସେ ନଦୀମାନଙ୍କର ସରୋବରମାନଙ୍କରେ ସ୍ନାନ କରୁଛନ୍ତି, ସେ ଜଳ ଅତି ସୁଗନ୍ଧ, ସ୍ୱଚ୍ଛ ଜଳରେ ପୁଣି ଦେବସ୍ତ୍ରୀମାନଙ୍କର ଶରୀରର ସୁଗନ୍ଧକୁ ସେଠି ମିଶିଯାଉଛି, ଅତି ସୁଗନ୍ଧମୟ ପରିବେଶ ତ୍ରିକୁଟ ପର୍ବତ। ଆଉ ସେ ତ୍ରିକୁଟ ପର୍ବତର ଗୋଟିଏ ଦ୍ରୋଣୀରେ ଦେବତାଙ୍କର, ବରୁଣ ଦେବତାଙ୍କର ଅଛି, ଗଜେନ୍ଦ୍ର ସେଇଠି ପ୍ରବେଶ କରିଥିଲେ। କ୍ଷୀରସାଗର ଆପଣ ବର୍ଣ୍ଣନାଟା ମନ ଭିତରେ ଚିନ୍ତା କରନ୍ତୁ, ଏଇଠି ରହିଲେ ତ୍ରିକୁଟ ପର୍ବତ, ଚାରିକର ରହିଲେ କ୍ଷୀରସାଗର, ତିନୋଟି ଶୃଙ୍ଗ ରହିଲେ, ଶୃଙ୍ଗର ମଧ୍ୟରେ ବହୁ ଶୃଙ୍ଗ ଅଛନ୍ତି, ଯେହେତୁ 80,000 ଯୋଜନ ବିସ୍ତାର ସ୍ଥାନ, ତା ଭିତରେ ଶୃଙ୍ଗ ଶୃଙ୍ଗ ଭିତରେ ଯେଉଁ ଦୃଢ଼ ସ୍ଥାନ ଗୁଡ଼ିକ ଅଛି, ସମସ୍ତଳ ସ୍ଥାନ ଗୁଡ଼ିକ ଅଛି, ସେ ସମସ୍ତଳ ସ୍ଥାନ ବହୁ ସ୍ଥାନ ଏଭଳି ଅଛି, ବହୁ ଶୃଙ୍ଗ ଅଛି, ସେ ସମସ୍ତଳ ସ୍ଥାନ ଭିତରେ ଗୋଟିଏ ସ୍ଥାନ ଅଛନ୍ତି, ଗୋଟିଏ ଉଦ୍ୟାନ ଅଛନ୍ତି ବରୁଣଦେବଙ୍କର, ସେ ବରୁଣଦେବଙ୍କର ଉଦ୍ୟାନ ଭିତରେ ଏ ପ୍ରବେଶ କରିବେ ଗଜେନ୍ଦ୍ର, ପୁଣି ବରୁଣଦେବଙ୍କର ଉଦ୍ୟାନ ପୁଣି ବର୍ଣ୍ଣନା ହବ। ତସ୍ୟ ଦ୍ରୋଣ୍ୟା ଭଗବତ ବରୁଣସ୍ୟ ମହାତ୍ମନଃ ଉଦ୍ୟାନାରୁତମତନାମଂ ଆକ୍ରୀଡ଼ଂ ସୁରଜୋଷିତଂ, ଆକ୍ରୀଡ଼ଂ ସୁରଜୋଷିତଂ, ଏ ଋତୁମତ ଯେଉଁ ଉଦ୍ୟାନ ଅଛି ଏଇଟା ବରୁଣ ଲୋକପାଳ ଯେଉଁ ବରୁଣଦେବ ଅଛନ୍ତି। ତସ୍ୟ ଦ୍ରୋଣ୍ୟା, ତସ୍ୟ ଇଏ ଅନ୍ୱୟ ଲାଗିବ ତ୍ରିକୁଟଙ୍କ ପର୍ବତରେ, ଏ ତ୍ରିକୁଟ ପର୍ବତର ଦ୍ରୋଣ୍ୟା କନ୍ଦରରେ ଦୁଇ ଶୃଙ୍ଗର ମଝି ସ୍ଥାନ, ଏ ତସ୍ୟା ଦ୍ରୋଣ୍ୟା ଭଗବତ ବରୁଣସ୍ୟ ମହାତ୍ମନ, ବରୁଣଙ୍କ ଏଠି ମହାତ୍ମା ବୋଲି କୁହାଗଲା, କାହିଁକି ନା ବରୁଣ ଭକ୍ତ, ଏ ମହାତ୍ମା ବରୁଣଙ୍କର ତ୍ରିକୁଟ ପର୍ବତର ଦ୍ରୋଣୀ ଭିତରେ ଏକ ଉଦ୍ୟାନ ଅଛି, ଉଦ୍ୟାନର ନାମ କ'ଣ, ଉଦ୍ୟାନ ଋତୁମତ ନାମ, ଏ ଉଦ୍ୟାନର ନାମ ହେଉଛି ଋତୁମତ। ଆକ୍ରୀଡ଼ ସୁରଜୋଷିତାମ, ଦେବତାମାନେ ଦେବତାମାନଙ୍କର ସ୍ତ୍ରୀମାନେ ଏଠି କ୍ରୀଡ଼ା କରିବା ପାଇଁ ଆସନ୍ତି, ଏତେ ଆମୋଦ ସ୍ଥାନ। ଗଜେନ୍ଦ୍ର ସେଠିକି ପ୍ରବେଶ କରିବେ, ଏଇଟା କହିସାରିଲା ପରେ ପୁଣି ତ୍ରିକୁଟା ପର୍ବତ ସହିତ ଋତୁମତ ଉଦ୍ୟାନରେ କେଉଁ କେଉଁ ବୃକ୍ଷ ଅଛନ୍ତି, କେଉଁ କେଉଁ ଲତା ଅଛନ୍ତି ସବୁ ବର୍ଣ୍ଣନା କରୁଛନ୍ତି, କାହିଁକି ସିଦ୍ଧର୍ସ୍ୱାମୀ କହୁଛନ୍ତି, ଗିରିବନାଦି ସର୍ବଂ ଧ୍ୟେୟଂ ଇତି ବକ୍ଷ୍ୟତି ଅତୋ ଗିରି ଉପବର୍ଣ୍ଣୟତି, ଏ ଗିରି ଏ ବନ ସବୁ ଧ୍ୟେୟର ବସ୍ତୁ। ଯଦି କେହି ଗଜେନ୍ଦ୍ରଙ୍କୁ ଚିନ୍ତା କରିବେ, ଏ ହରିଙ୍କୁ ଚିନ୍ତା କରିବେ, ଗଜେନ୍ଦ୍ରକୁ କିଭଳି ଉଦ୍ଧାର କଲେ, ସେତେବେଳେ ସେ ଏ ଗିରି ପର୍ବତ ତ୍ରିକୁଟ ପର୍ବତ ତାଙ୍କର ଦୃଢ଼ ସବୁ ଚିନ୍ତା କରିବାକୁ ପଡ଼ିବ, କିଭଳି ବୃକ୍ଷ ଅଛନ୍ତି, କିଭଳି ନାରୀମାନେ ସ୍ନାନ କରୁଛନ୍ତି ଦେବନାରୀମାନେ, ଏଗୁଡ଼ିକ ଧ୍ୟେୟ ବସ୍ତୁ, କାରଣ ଭଗବାନ ସେଠି ପାଦ ଦେବେ, ଅବତରଣ କରିବେ। ସର୍ବତୋଳଙ୍କୃତ ଦିବ୍ୟୈ ନିତ୍ୟ ପୁଷ୍ପ ଫଳ ଦ୍ରୁମେ ମନ୍ଦାରୈ ପାରିଜାତଶ୍ଚ ପାଟଲ ଶୋକ ଚମ୍ବକୈ, ଆଗେ ସ୍ୱର୍ଗୀୟ ବୃକ୍ଷମାନଙ୍କର ନାମ ଦେଉଛନ୍ତି, ବିଶେଷ ଭାବରେ ବର୍ତ୍ତମାନ ପୁଷ୍ପ ବୃକ୍ଷର ନାମ ଦେଉଛନ୍ତି, ସର୍ବତ ଅଳଙ୍କୃତ, ତ୍ରିକୁଟ ପର୍ବତର ସବୁ ଦିଗରେ ଅଳଙ୍କୃତ ହୋଇଛନ୍ତି, କିଭଳି ନା ଦିବ୍ୟ ପୁଷ୍ପ ଫଳ ଦ୍ରୁମେଇ, ସ୍ୱର୍ଗୀୟ ବୃକ୍ଷ। ଆମର ଏଠି ଆମ୍ବ ଗଛ ଅଛି, କଦଳୀ ଗଛ ଅଛି, ସ୍ୱର୍ଗରେ ବି ଅଛି, କିନ୍ତୁ ଆମର ଆଉ ସ୍ୱର୍ଗ ଭିତରେ ପାର୍ଥକ୍ୟ ଅଛି ସ୍ୱାଦର, ଆମର ଏଇଟା ଜଡ଼, ଆଜିକାଲି ତ କ'ଣ କଲେଣି ସେଇଟା ହରମୋନ୍ ଦେଇକି ନା କ'ଣ କ'ଣ କହୁଛନ୍ତି ସେଇଟା ହାଇବ୍ରିଡ଼, ହାଇବ୍ରିଡ଼ ଆମେ ତ ହାଇବ୍ରିଡ଼ ହେଇଗଲେ ଆମ ପ୍ରଡ଼କ୍ଟ ହାଇବ୍ରିଡ଼ କେମିତି ହେବନି, ଆମେ ହାଇବ୍ରିଡ଼, ଆମର ତ ହାଇବ୍ରିଡ଼ ଇଣ୍ଡିଆନ, ଆମେ ଅରିଜିନାଲ ଇଣ୍ଡିଆନ ନୁହନ୍ତି, ଆମର ଇଣ୍ଡିଆନ ତ ଯାହା ଗାନ୍ଧିଜୀ ଥିଲେ ସେ କହୁଥିଲେ କୁଟି ଖାଅ କାଟି ପିନ୍ଧ, ଭାରତୀୟ ବସ୍ତ୍ର ପିନ୍ଧ, ଭାରତୀୟ ଶିକ୍ଷା, ଆମର ତ କିଛି ନାହିଁ, ସବୁ ତ ଫରେନ୍, ଆମେ କେଉଁ ଇଣ୍ଡିଆନ ରହିଛେ କି, ଆମର ଯାହା କୁହନ୍ତିନି ଓଡ଼ିଆରେ ଗୋଟେ ଅଛି, ଆମେ ଦୁଇ କୂଳ ଜାତି ଗଲା ପେଟ ପୁରିଲା, ଭାରତୀୟ ସଂସ୍କୃତିକୁ ଛାଡ଼ିଦେଲେ, ଛାଡ଼ିଦେଇକି ହେଲେ ଆମେରିକା ସଂସ୍କୃତିକୁ ନିଅନ୍ତେ କି, ତାକୁ ବି ଧରିପାରିବାନି, ଆମେ ଗରିବ ଦେଶ ନା, ଆମେ ଶୃଙ୍ଖଳିତ ନୁହନ୍ତି, ବିଦେଶୀ ଲୋକମାନେ ବହୁତ ଶୃଙ୍ଖଳିତ, ତାଙ୍କର ଟାଇମ୍ ହେଇଯିବ ନା, ଅଫିସର ଲୋକମାନେ ଆମ ଅଫିସର ଚାହୁଁଥିବ ତା ଡ୍ୟୁଟି ପରେ ମୋର ଡ୍ୟୁଟି ଅଛି, ତାର ଘଣ୍ଟେ ସେ ଅଧିକା କରୁ ମୁଁ କାହିଁକି ଏବେ ଯିବି, ତାଙ୍କର ତା ନାହିଁ, ତାଙ୍କର ଯାହାର ଡ୍ୟୁଟି ଅଛି ସେ 10 ମିନିଟ୍ ପୂର୍ବରୁ ଆସି କହିଦେଇଯିବ ମୋର ଆଉ 10 ମିନିଟ୍ ବାକି ଅଛି ମୋର ଡ୍ୟୁଟିରେ, ଏଭଳି ସେମାନେ ଏକ୍ସପର୍ଟ ଦକ୍ଷ, ତାଙ୍କର ଟ୍ରାଫିକ୍ ମାନଙ୍କରେ ପୋଲିସ ଠିଆ ହୁଏନି, ଲାଇଟ୍ କଣ୍ଟ୍ରୋଲ କରୁଛି, ବଡ଼ ବଡ଼ ସିଟି ମାନଙ୍କରେ ଲକ୍ଷ ଲକ୍ଷ ଲୋକ ଯେଉଁଠି ହେଉଛି ମସ୍କୋ ଆଦି ସେଠି ମାନଙ୍କରେ ଲାଇଟ୍ କଣ୍ଟ୍ରୋଲ କରୁଛି କେବଳ, ଲୋକମାନେ ଏତେ ଡିସିପ୍ଲିନ୍, ଗ୍ରୀନ୍ ଲାଇଟ୍ ହେଲା ଚାଲିବେ, ରେଡ୍ ଲାଇଟ୍ ଠିଆ ହେଇଯିବେ, ସେସବୁ କ୍ୟାମେରା ଫିଟ୍ ହେଇଗଲେ ଯିଏ ନ ମାନିଲା କଳି ଝଗଡ଼ା ନାହିଁ, ତାର କେସ୍ ସିଧା ପୋଲିସ କୋର୍ଟକୁ ପଠାଇଦେବ, କୋର୍ଟ ଆସିବ ସିଧା ତାର ଏଟିଏମ୍ରେ ଯାହା ପଇସା ସେ କାଟି ନେଇ ପଳେଇବ, ଝଗଡ଼ା ଝଗଡ଼ା ନାହିଁ। ଆମର ଏଠି ଯାଇଥିଲେ ଆଜ୍ଞା ଆମର ଟିକେ ପାସ୍ କରିଦିଅନ୍ତୁ, ଇଏ ହେଲା ତା ହେଲା, ପୋଲିସ ଠିଆ ହେଇଯିବ ଭୁବନେଶ୍ୱରରେ ଆମେ ଦେଖିଛୁ, ପୋଲିସ ଟିକେ ଏଣେ ଅନେଇଲେ ସେ ଗାଡ଼ିଟାକୁ ପାସ୍ କରି ନେଇ ପଳେଇବେ। ଏତେ ବିଶୃଙ୍ଖଳିତ ଭାଇ, ଆମେ ଲାଇଟ୍ ପୋଲିସ ମନା କରୁଛେ ଆମେ ଗଲା ମାନେ ଆଉ କାହା ସହିତ ଏକ୍ସିଡେଣ୍ଟ ହେଇପାରେ? ଯାହା ସହିତ ଏକ୍ସିଡେଣ୍ଟ ହବ ସେ ତ ଭାରତୀୟ ଲୋକ ନା, ସେ ଆମ ଭାଇ ନା, ତାର ଯଦି ମରଣ ହେଇଯିବ ତାର ଯଦି ଗୋଡ଼ଟା ଭାଙ୍ଗିଯିବ ମୋର ସେଇ ଅବସ୍ଥାରେ କ'ଣ ହବ? ମଣିଷ ଶୃଙ୍ଖଳିତ ନହେଲେ ତାର ନିଜର ଏତେ କ୍ଷତି ନାହିଁ, ଅନ୍ୟମାନଙ୍କର ସମାଜରେ ବେଶୀ କ୍ଷତି। ଆମେ କ'ଣ ହେଲେ କି ହାଇବ୍ରିଡ୍ ହେଇଗଲା, ଆମ ପ୍ରଡକ୍ଟ ବି ହାଇବ୍ରିଡ୍ ହେଇଗଲା, ଆମେ ଭାରତୀୟ ସଂସ୍କୃତିକୁ ଛାଡ଼ିଦେଲେ, ଗୀତା ଭାଗବତକୁ ବିଶ୍ୱାସ କଲେ ନା, ଆମର ସଂସ୍କୃତି ଆମର ଶିକ୍ଷାକୁ ସବୁ ଛାଡ଼ିଲେ, ଛାଡ଼ିକି ଭାରତୀୟ ବିଦେଶୀ ବି ହେଇପାରିଲେ ନା, ଭାରତୀୟ ସଂସ୍କୃତି ଛାଡ଼ିଦେଲେ ବିଦେଶ ସଂସ୍କୃତିକୁ ପୂର୍ଣ୍ଣ ଆମେ ଗ୍ରହଣ କରିପାରିବା ନା, କାରଣ ଆମେ ଗରିବ ଦେଶ, ସମ୍ଭବ ନୁହେଁ। ତେଣୁ ଦିବ୍ୟ ଆମେ କୌଣସି ଯାହା ବାହାର କରୁଛେ ବର୍ତ୍ତମାନ ସବୁ, ଆପଣ କିଏ ଗୋଟେ କହୁଥିଲେ ନୟାଗଡ଼ ଆମେ ଯାଇଥିଲୁ ପ୍ରବଚନରେ, ନୟାଗଡ଼ ପାଖରେ ଜଣେ ଭକ୍ତଙ୍କର ଆମେ ଡାକିଥିଲେ, ରାମଚନ୍ଦ୍ର ମହାପ୍ରଭୁଙ୍କର ମନ୍ଦିର ଅଛି, ତାଙ୍କ ଗାଁରେ ପୋଟଳ ଚାଷ ହୁଏ, ସେ ହରମୋନ ସହିତ ଗୋଟେ ବିଷକୁ ଗୋଟିଏ ଦିନରେ ଦେବେ, ତିନି ଦିନ ଭିତରେ ପୋଟଳ ଏତେ ତେଲ ବଡ଼ ଦେଖିବେ ତାକୁ ନେଇ। ମଣିଷର ବୁଦ୍ଧି ଦେଖନ୍ତୁ କିଭଳି, କେବଳ ଜଡ଼ ବୁଦ୍ଧିରେ ଜଡ଼ ବସ୍ତୁ ସବୁ ସେଗୁଡ଼ିକୁ ନିଜେ ଭୋଜନ କରୁଛି, ଭୋଜନ ସେ ନିଜେ ସେୟା କରୁଛି। ସ୍ୱର୍ଗ ଲୋକରେ ଯେଉଁ ବୃକ୍ଷ ଗୁଡ଼ିକ ଅଛନ୍ତି, ଯେଉଁ ଫଳ ଫୁଲ ଅଛନ୍ତି, ଗୋଟେ ଦିବ୍ୟ, ସେଥିପାଇଁ ଦିବ୍ୟ ଲାଗିଛି। ସର୍ବତ ଅଳଙ୍କୃତ ଦିବ୍ୟ, ତ୍ରିକୁଟ ପର୍ବତର ସମସ୍ତ ବସ୍ତୁ ଦିବ୍ୟ ଅଳଙ୍କୃତ ହେଇଛି, କୋଉଥିରେ ଅଳଙ୍କୃତ ନା, ନିତ୍ୟ ପୁଷ୍ପ ଫଳଦ୍ରୁମେ, ନିତ୍ୟ ଫଳ ପୁଷ୍ପରେ ବୃକ୍ଷମାନେ ଦିବ୍ୟ ବୃକ୍ଷ ସବୁ ପରିପୂର୍ଣ୍ଣ ହେଇକି ରହିଛି। ଏବଂ ମନ୍ଦାର ପାରିଜାତସ୍ୟ ପାଟଲ, ପାଟଲ ମାନେ ଗୋଲାପ, ଅଶୋକ ଚମ୍ପକେ, ଅଶୋକ ଆଉ ଚମ୍ପା ଆଦି ବୃକ୍ଷ ରହିଛି ତ୍ରିକୁଟ ପର୍ବତରେ। ଚିନ୍ତା ପିଆଲେ ପାନ ସେଇ ଆମ୍ରେ ଆମ୍ରତ କୈରପି କ୍ରମୁକେ ନାରୀ କେଲା ଚ ଖଜୁରେ ବୀଜ ପୁରକେଇ, ଏସବୁ ବୃକ୍ଷ ତ୍ରିକୁଟ ପର୍ବତରେ ଅଛନ୍ତି, ବେଶୀ ବ୍ୟାଖ୍ୟା ନାହିଁ, ସଂକ୍ଷେପରେ ମୁଁ ଆପଣଙ୍କୁ କହିଦେଇଯାଉଛି। ଚୁତେଇ ଆମ୍ରେ, ଇଏ ବଂଶୀଧର ସ୍ୱାମୀ ତାଙ୍କ ଟୀକାରେ ଲେଖୁଛନ୍ତି, ଚୁତ ଅର୍ଥ ବି ଆମ୍ର, ଆମ୍ର ବି ପୁଣି ଏଠି ଅଛି, ଦୁଇଟି ଅଛି, ସେ ଲେଖିଲେ ଚୁତେଇ ଆମ୍ର ବିଶେଷ, ଇଏ ଅଲଗା ପ୍ରକାର ଆମ୍ର। ପିଆଲେ ପେଡ଼ା, ଆମ୍ର ତ କି ଆମ୍ବଡ଼ା, ଆଉ କ୍ରମୁକେ ଗୁଆ, ନାରିକେଲ ଖଜୁରୀ, ବୀଜପୁରକେ, ବୀଜପୁରକେ ମାନେ ଆପଣଙ୍କର ଡାଳିମ୍ବ। ଇଏ ଡାଳିମ୍ବ ଗୋଟିଏ ଅଦ୍ଭୁତ ସୃଷ୍ଟି ବି ପ୍ରଭୁଙ୍କର, ଦେଖିଛନ୍ତି ଡାଳିମ୍ବ ଛଡ଼େଇ କେହି, କାଲି ଡାଳିମ୍ବ ଦେଖିବେ କାହାର ଘରେ ଥିବ, ଏ ପିଲା କିଏ ପାଟି କରୁଛ, ମୋ କାମକୁ ଶୁଭୁଛି, କେହି ପାଟି କରିବେ ନା, ଆଗରେ ଯିଏ ବସିବେ କେହି ବି ପାଟି କରିବେ। ଡାଳିମ୍ବ ଛଡ଼େଇ ଦେବେ ଆପଣ, ଭଗବାନ ଡାଳିମ୍ବକୁ ରଖିଛନ୍ତି ଗୋଟିଏ ଫଳ ଭିତରେ କେତେ ମଞ୍ଜି ରହିଛି, କିନ୍ତୁ କୌଣସି ମଞ୍ଜିକୁ ସ୍ପର୍ଶ କରୁନି। ଆମକୁ ସଂସାର ଭିତରେ ରହିବାକୁ ହେଲେ ଡାଳିମ୍ବ ନିକଟଟା ଶିକ୍ଷା କରିବାକୁ ପଡିବ। ଆମ ଘର ଭିତରେ ଡାଳିମ୍ବର କଭରିଂ ଗୋଟେ, ମଞ୍ଜି ଭିତରେ ବହୁତ ଅଛନ୍ତି, କିନ୍ତୁ ମଞ୍ଜି ଭିତରେ ବି କଭରିଂ ଦିଆଯାଇଛି, କେହି କାହାକୁ ସ୍ପର୍ଶ କରୁନାହାନ୍ତି। ତେଣୁ ଆମେ ଗୋଟେ ପରିବାର ରହିଲେ ବି ସ୍ତ୍ରୀ ପିଲା ଛୁଆ ସମସ୍ତେ ଗୋଟେ ଜାଗାରେ ରହିଛେ, କେହି କାହାକୁ ସ୍ପର୍ଶ କରିବା ଉଚିତ ନୁହେଁ, ଅର୍ଥାତ୍ କେହି କାହା ପ୍ରତି ଆସକ୍ତି ହେବା ଉଚିତ ନୁହେଁ, ଗୋଟେ କଭରିଂ ରଖିବା ଦରକାର। ଏଇ କଭରିଂଟା କ'ଣ ନା, ହରିଭକ୍ତି, ପ୍ରଭୁଙ୍କ ଭକ୍ତି ଆଚରଣ କରିବା ଦ୍ୱାରା ଆମେ ଘୃଣା କରିବା ନା କାହାକୁ, ଆମେ କହୁନୁ ଯେ ଆପଣ ସ୍ତ୍ରୀକୁ ଘୃଣା କରନ୍ତୁ, ପିଲାକୁ ଘୃଣା କରନ୍ତୁ, ଛୁଆକୁ, ସମାଜ ଘୃଣା କଲେ ତ ଅପରାଧ ହେଇଗଲା, ସେ କ'ଣ ଜୀବ ନୁହେଁ, ତା ନିକଟରେ କ'ଣ ଭଗବାନ ନାହାନ୍ତି? ଆମେ ଘୃଣା କରିବା ନା, କିନ୍ତୁ ଆସକ୍ତି ହେବା ନା, ଆସକ୍ତିଟା ବନ୍ଧନର କାରଣ। ଆମେ ଅତ୍ୟନ୍ତ ଆସକ୍ତି ହେଉଛେ, ଆମେ ଆସକ୍ତି କ'ଣ କରିପାରିବା, ତାଙ୍କର ଦୁଃଖ ଦୂର କରିପାରୁଛେ? କରିପାରୁନୁ, ସବୁଥିରେ ଗୋଟେ ସୀମା ଅଛି। ଆମେ ଅତ୍ୟନ୍ତ ଗ୍ରସ୍ତ ଜୀବନର ସବୁଠୁ ବଡ଼ ବନ୍ଧନ କ'ଣ, ସଂସାର ପ୍ରତି ତାର ଆସକ୍ତିଟା ରହୁଛି। ପ୍ରକୃତରେ ଆମେ ଆସକ୍ତି ରହି କିଛି କରିପାରିବାନି, ଆମେ ଡାଳିମ୍ବ ଆଉ ମଞ୍ଜି ଭଳି ରହିବା ଦରକାର। ପ୍ରଭୁ ସେ ଡାଳିମ୍ବ ମଞ୍ଜିକୁ ତା ଭିତରେ ରଖିଛନ୍ତି, ସମସ୍ତଙ୍କର ସମାନ ସ୍ୱାଦ, କିନ୍ତୁ ସମସ୍ତେ ପୃଥକ ପୃଥକ ରହିଛନ୍ତି। ଠିକ୍ ସେ ବୀଜ ପୁରକେ ଏସବୁ ବୃକ୍ଷ ଅଛି। ମଧୁକେଇ ସାଲ ତାଲସ୍ୟ ତମାଲ ଆସନା ଅର୍ଜୁନେ ଅରିଷ୍ଟ ଉଡୁମ୍ବର ପ୍ରକ୍ଷେଇ ବଟେଇ କିଂସୁକ ଚନ୍ଦନେ। ଏସବୁ ବୃକ୍ଷ ତ୍ରିକୁଟ ପର୍ବତରେ ଅଛନ୍ତି। ମଧୁକ ହିନ୍ଦୀରେ ତାକୁ ମଧୁଆ ବୋଲି କୁହାଯାଏ। ବୃକ୍ଷର ନାମ ସାଳ ତାଳ ତମାଳ ଅସନା ଅର୍ଜୁନ ଅରିଷ୍ଟ ବୃହତ ନିମ୍ବ ପତ୍ର, ଆମର ତାକୁ ମହାନ ନିମ୍ବ ବୋଲି କହୁଛନ୍ତି। ମୁଁ ଭାବୁଛି ବୋଧେ ସେୟା ହେଇଥିବ। ସିଦ୍ଧସ୍ୱାମୀ ଲେଖିଛନ୍ତି ଅରିଷ୍ଟ ବୃହତ ଲିମ୍ବ ପତ୍ର ବିଶେଷ, ନିମ୍ବ ପତ୍ର ବିଶେଷ, ବଡ଼ ବଡ଼ ପତ୍ର। ତାର ଉଡୁମ୍ବର ଏ ଡିମ୍ବିରି ଗଛ, ଆଉ ପ୍ରକ୍ଷୀ ହିନ୍ଦୀରେ ପାକର ଲେଖା ହେଇଛନ୍ତି, ମୁଁ ଜାଣିନି ଟିକାର ତାର ଅର୍ଥ କୁହାଯାଇନି। ବଟେ ବଟବୃକ୍ଷ, କିଂସୁକ ଚନ୍ଦନେ କିଂସୁକ ମାନେ ପଳାଶ ଆଉ ଚନ୍ଦନ। ବୃକ୍ଷ ବର୍ଣ୍ଣନା କାହିଁକି ଦେଉଛନ୍ତି, ଏସବୁ ଧ୍ୟାନର ବସ୍ତୁ। ଆଉ ବୃକ୍ଷ ଯାହା ଉପକାର କରିଛନ୍ତି ଆମର ପ୍ରଭୁ, ଯେଉଁ ବୃକ୍ଷ ସୃଷ୍ଟି କରିଛନ୍ତି ଭଗବାନ, ଯେତେବେଳେ ଉଦାହରଣ ଦେଇଛନ୍ତି ମଣିଷ ସହିତ ଉପକାରର ଉଦାହରଣ ଦେଇନାହାନ୍ତି, ବୃକ୍ଷ ସହିତ ଉଦାହରଣ ଦେଇଛନ୍ତି। ବୃକ୍ଷ ଦେଖିଛନ୍ତି କେତେ ଉପକାର କରୁଛନ୍ତି। ଶୀତ ଦିନ ଆସିଲେ ଆପଣ ବୃକ୍ଷ ତଳକୁ ପଳେଇବେ, ଗରମ ଗରମ ଦିନ ଆସିଲେ ବୃକ୍ଷ ତଳକୁ ପଳେଇବେ ଶୀତଳ। କେତେ ଘର୍ମ ବୃଷ୍ଟି, ମହାପ୍ରଭୁ କହୁଛନ୍ତି ଯେ ଭଜନ କରିବେ ବୃକ୍ଷ କତୁରୁ ଶିକ୍ଷା କରିବା ଦରକାର। ତୋରର ଅପି ସହିଷ୍ଣୁନା, ସେ ଫଳଟେ ଧରୁଛି ଫୁଲଟେ ଧରୁଛି କାହା ପାଇଁ କୁହନ୍ତୁ ଆପଣ, ତାଙ୍କ ନିଜ ପାଇଁ। ଯଦି ଆମ୍ବ ଗଛକୁ ପଚରା ଯାଇଥାଏ ଆମ୍ବର ସ୍ୱାଦଟା କେମିତି କହିଲୁ, ସେ ମୁଁ ଜାଣିନି। ମୋତେ ଭଗବାନ ସୃଷ୍ଟି କରିଛନ୍ତି ଅନ୍ୟମାନଙ୍କୁ ସେବା କରିବା ପାଇଁ, ଆମେ କାମନା ଏଇ ଗୋଟେ ଶିକ୍ଷା ବୃକ୍ଷ ନିକଟରୁ, ଆମେ କର୍ମ କରିକି ତାର ଫଳ ଚାହୁଁଛେ। ମୁଁ ସଂସାର ପିଲା ଜନ୍ମ କଲି, ମୁଁ ତାର ସୁଖ ଦେଖିବି, ଆରେ ସଂସାରକୁ ଆସି ବିବାହ ହେଲେ ପିଲାଟେ ଜନ୍ମ ହେଲା, ତାର ଫଳ କାହିଁକି ଆମେ ଆଶା କରିବା? ଫଳ ଆଶା ନାହିଁ, ବୃକ୍ଷ ନିକଟଟା ଶିକ୍ଷା କରିବା ଦରକାର। ବୃକ୍ଷ ଏତେ କଷ୍ଟ କରି ଦେଖିଛନ୍ତି, ବୃକ୍ଷ ବୃକ୍ଷର ଚକ୍ଷୁ ନଥିଲେ ବି ତାର ଚକ୍ଷୁ କ'ଣ କୁହାଯାଏ, ତାର ଚେର, ସେ ଜଳକୁ ସନ୍ଧାନ କରି କରି ଯାଇ ସେ ପାଣି କେତେ କଷ୍ଟରେ ଉଠେଇକି ଆଣୁଛି, କେତେ ଘର୍ମ ସହୁଛି, କେତେ ବୃଷ୍ଟି ସହୁଛି, କେତେ ବତାସ ସହୁଛି, କିନ୍ତୁ କେତେ କର୍ମ ସେ କରୁଛି, କିନ୍ତୁ ଫଳ ଫୁଲ ଧରିଲା ପରେ କାହା ପାଇଁ? ନିଜେ ସ୍ୱାଦ କରୁଛି, ନିଜେ ଚାଖୁଛି, ମଣିଷକୁ ଦେଇଦେଉଛି, ଆଉ ମଣିଷ କାଟିକି ତା ଡାଳ ନେଇ ଆସୁଛି, କିଛି କହୁନି ସେବାର ଲାଗୁଛି, ପୁଣି ତାକୁ କାଟିକି ପିସ୍ ପିସ୍ କରିକି ଆମେ ଜାଳୁଛେ ଭୋଜନ କରୁଛେ, ତାର ସମ୍ପୂର୍ଣ୍ଣ ଜୀବନ ଅନ୍ୟ ସେବାରେ ଅନ୍ୟ ସେବାରେ। ବୃକ୍ଷ ନିକଟରେ ଶିକ୍ଷା କରିବାକୁ ପଡ଼ିବ। ଆଉ ବୃକ୍ଷର ମହାଭାରତରେ ଗୋଟେ ସୁନ୍ଦର ଗଳ୍ପ ଅଛନ୍ତି, ଏ ପ୍ରସଙ୍ଗରେ ମୋର ମନେ ପଡ଼ିଲେ। ଗୋଟିଏ ପକ୍ଷୀ ବୃକ୍ଷରେ ରହୁଥିଲେ ଜଙ୍ଗଲ ଭିତରେ, ସେ ନିର୍ଦ୍ଦିଷ୍ଟ ବୃକ୍ଷର ଗୋଟେ କୋରଡ଼ ଭିତରେ ରହୁଥିଲେ, କୋରଡ଼ ବୁଝିପାରୁଥିବେ। ସେ ଗୋଟେ ମନୁଷ୍ୟ ଶିକାର କରିବା ପାଇଁ ଯାଇଛି, ବୃକ୍ଷ ପ୍ରତି ଗୋଟେ ପକ୍ଷୀର କେତେ ବଡ଼ ଆନୁଗତ୍ୟ। ସେ ମନୁଷ୍ୟଟି ସର ମାରୁଥିଲେ ଗୋଟେ ପଶୁକୁ, କିନ୍ତୁ ଭୁଲରେ କ'ଣ କଲେ ଶିକାରୀ, ସର ମାରୁ ମାରୁ ଗୋଟେ ବିଷ ସର ମାରିଦେଇଛନ୍ତି। ସରରେ ବି ଆଗରୁ ସବୁ ଥିଲା, ବିଷ ଦେଇକି ଛାଡ଼ନ୍ତି, ସେଟା ଯେଉଁ ପଶୁ ଦେହରେ ବାଜିବ କେବଳ ସ୍ପର୍ଶ କଲା ମାତ୍ରେ ସେ ମରିବ। କାରଣ ବହୁତ ପଶୁ ଅଛନ୍ତି ତାଙ୍କୁ ଗୋଟିଏ ସର ଦ୍ୱାରା ମାରି ହେବନି, ବହୁତ ସର ମାରିଲେ ସେ ମରିବ, କିନ୍ତୁ ଶିକାରୀ କ'ଣ କରେ, ସର ମୁନରେ ବିଷ ରଖିଦେଇକି ଛାଡ଼ିଦିଏ, ସେ ବିଷଟା ସ୍ପର୍ଶ କଲା ମାତ୍ରେ ସେ ପଶୁ ଯେଉଁଠି ଯେତେ ଦୂର ଗଲେ ବି ସେ ପଡ଼ିକି ମରିଯିବ ଗୋଟିଏ ସରରେ। କିନ୍ତୁ ଏ ବିଷ ସରଟି କ'ଣ ହେଇଛି, ପଶୁ ଦେହରେ ବାଜିଲାନି, ଗୋଟେ ବୃକ୍ଷ ଦେହରେ ବାଜିଲା, ଆଉ ସେ ବୃକ୍ଷରେ ବହୁତ ପକ୍ଷୀମାନେ ରହୁଥିଲେ। ବୃକ୍ଷଟି ଦିନକୁ ଦିନ ଦିନକୁ ଦିନ ବିଷର ପ୍ରତିକ୍ରିୟାରେ ବିଶାଳ ବୃକ୍ଷ ଶୁଖିବାକୁ ଲାଗିଲା, ଆଉ ସବୁ ପକ୍ଷୀମାନେ ଚାଲିଗଲେ, କିନ୍ତୁ ଗୋଟିଏ ପକ୍ଷୀ ଥିଲେ ସେ ମୋଟେ ଯାଉନାହାନ୍ତି, ସମସ୍ତେ ଚାଲିଗଲେ ସେ ଯାଉନି। ଆଉ ଗଛଟା ଶୁଖି ଶୁଖି ଯାଉଛି, ଦିନକୁ ଦିନ ଶୁଖି ଶୁଖି ଯାଉଛି, ଆଉ ପକ୍ଷୀଟା କିଛି ଖାଉନି, କିଛି ଭୋଜନ ବି କରୁନି। ପକ୍ଷୀର ଅନଶନ ଏଠି ମଣିଷର ଅନଶନକୁ ସରକାର କେତେବେଳେ ଶୁଣୁଛି କେତେବେଳେ ଶୁଣୁନି, ଆରେ ଏ ସରକାର ନିକଟରେ ଅନଶନ କରି କ'ଣ ଲାଭ ଅଛି? ଯଦି କିଛି ପାଇବାର ଅଛି ପ୍ରଭୁଙ୍କ ନିକଟରେ ଅନଶନ କର, ଫଳ ସଙ୍ଗେ ସଙ୍ଗେ ଗୋଟେ ପକ୍ଷୀ ବା ଦେଇଦେଲେ ଫଳ, ପକ୍ଷୀକି ଫଳ ଦେଲେ ସେ ଅନଶନ କଲା ନା ଆମେ ଭୋଜନ କରିବି ନା ଆଉ ବୃକ୍ଷ ଛାଡ଼ିବି ନା, କାହିଁକି ଏ ବୃକ୍ଷକୁ ମରାଗଲା ଅନ୍ୟାୟ ଭାବରେ, ସବୁ ପକ୍ଷୀ ପଳେଇଗଲେ ସେ ରହିଲେ ଛାଡ଼ିଲେ ନା, ଖାଉନାହାନ୍ତି। ବ୍ରହ୍ମାଜୀ ଇନ୍ଦ୍ରଙ୍କୁ ପଠେଇଲେ, କହିଲେ ଇନ୍ଦ୍ର ଯା ବୁଝ ସେ ପକ୍ଷୀଟା କାହିଁକି ଭୋଜନ କରୁନି। ଏ ସୃଷ୍ଟିର କୌଣସି ଜୀବ ଯଦି ନ୍ୟାୟ ଭାବରେ ସେ ନ୍ୟାୟ ସଙ୍ଗତ ହେଇକି ରହିଛି, ଗୋଟିଏ ଦିନ ଉପବାସ କରିଛି ଭୋଜନ କରେନି, ତା ପାଇଁ ଆଗେ ଚିନ୍ତା କରନ୍ତି ବ୍ରହ୍ମାଜୀ, ଆରେ ଏ ଲୋକ ତ ଠିକ କର୍ମ କରିଛି ସତ୍କର୍ମ କରିଛି, ସେ କାହିଁକି ଆଜି ଭୋଜନ କରିନି, ବିଚାର କରିବେ। ଆଉ ଭଗବାନ କାହା ଦ୍ୱାରା, ମଣିଷ ଦ୍ୱାରା ହଉ କେଉଁ ସାଧୁ ଦ୍ୱାରା ହଉ, ଯୋଉ ବାଟେ ହେଲେ ତା ନିକଟରେ ବ୍ରହ୍ମାଜୀ କାହା ଦ୍ୱାରା ପ୍ରେରଣ କରି ସେ ଲୋକର ସମସ୍ୟାକୁ ସମାଧାନ କରିବେ। ତେଣୁ ଗୋଟେ ପକ୍ଷୀ ପାଇଁ ଦେଖୁନାହାନ୍ତି, ପକ୍ଷୀଟି ଭୋଜନ କରୁନି, ଇନ୍ଦ୍ର ଆସି ଛଦ୍ମ ବେଶରେ ଗୋଟେ ଶିକାରୀ ବେଶରେ ଆସି କହିଲେ ଏ ପକ୍ଷୀ, ଆରେ ପକ୍ଷୀର ଗୋଟେ ଆସକ୍ତି କ'ଣ ଅଛି, ତୋ ମା ତ ଜନ୍ମ କରିକି ଆସକ୍ତି ତା ପ୍ରତି ତୋ ପ୍ରତି ଅଛି କି, ତୁ ଓଡ଼ିଶୀକୁ ତ ଛାଡ଼ି ଚାଲିଗଲା, ଆଉ ତୁ କ'ଣ ଏ ଗଛ ପ୍ରତି ତ ଆସକ୍ତି ହେଇଛୁ। କହିଲେ ଏ ଗଛ ମୁଁ ଦେଖିଛି ମୋ ମାଆକୁ କେତେ ସୁରକ୍ଷା ଦେଇଛି, ଅଲଗା ପକ୍ଷୀମାନେ ଆକ୍ରମଣ କଲେ ମୋ ମା ୟା ଭିତରେ ଲୁଚିଯାଏ, ମୁଁ ଯେତେବେଳେ ଛୋଟ ପକ୍ଷୀ ହେଇଥିଲି ଅଲଗା ପକ୍ଷୀମାନେ ଆକ୍ରମଣ କଲେ ମୁଁ ବି ୟା ଭିତରେ ଲୁଚିଯାଏ। ଆଉ ଯେଉଁଠୁ ଖାଦ୍ୟ ଆଣୁ ଆମେ, ଖାଦ୍ୟକୁ ଆଣି ମଧ୍ୟ ଏଇ ୟାର କ'ଣ କୋରଡ଼ ଭିତରେ ମୁଁ ରଖେ, ଆଉ ବର୍ଷାରୁ ଶୀତରୁ ଝଡ଼ରୁ ଏଇ ବୃକ୍ଷ ଆମକୁ ସୁରକ୍ଷା ଦେଇଛି ନା, ମୁଁ କେମିତି ସ୍ୱାର୍ଥ ପଡ଼େନି। ଇନ୍ଦ୍ର କହିଲେ ଠିକ ଅଛି, ଅଜ୍ଞାତରେ ଏ ବୃକ୍ଷଟାକୁ ସେ ଲୋକଟି ମାରିଦେଇଛି, ସରଳ ପଶୁକୁ ମାରିବା ଛଳରେ। କହିଲେ ସେ ଯାହା ବି ହଉ ମୁଁ କେବେ ହେଲେ ବୃକ୍ଷକୁ ତ୍ୟାଗ କରିବିନି। ସେ କହିଲେ ବ୍ରହ୍ମାଜୀ ଆଦେଶ ଦେଇଛନ୍ତି ତୁମେ ବୃକ୍ଷକୁ ତ୍ୟାଗ କରିବ, ଅନ୍ୟତ୍ର ଯାଅ, ତୁମର ବନ୍ଧୁବାନ୍ଧବ ତ ସବୁ ପଳେଇଗଲେଣି। କହିଲେ ନା ନା ତୁମେ ଚାହୁଁଛ କ'ଣ, ଇନ୍ଦ୍ରକୁ ପକ୍ଷୀ କହୁଛନ୍ତି ଯଦି ଏ ବୃକ୍ଷକୁ ପୁନର୍ଜୀବିତ ନ କରାଯାଏ ତାହେଲେ ମୁଁ ଅନଶନ ଭାଙ୍ଗିବିନି। ଇନ୍ଦ୍ର କହିଲେ ମୋ ଶକ୍ତିରେ, କାରଣ ବ୍ରହ୍ମାଜୀ ତ ସୃଷ୍ଟି କରିଛନ୍ତି, ଆଉ ବ୍ରହ୍ମାଜୀଙ୍କୁ ମୁଁ କେବଳ ବ୍ରହ୍ମାଜୀ ମୋତେ ପଠେଇଥିଲେ, ମୁଁ ଯାଇ ବ୍ରହ୍ମାଜୀଙ୍କ କଥା ଜଣେଇବି, ଯାଇ ବ୍ରହ୍ମାଙ୍କୁ ଜଣେଇଲି। ବ୍ରହ୍ମାଜୀ ନିଜ ସ୍ୱଶକ୍ତି ବଳରେ, ନିଜର ତପଶକ୍ତି ବଳରେ କମଣ୍ଡରୁ ଜଳ କାଢ଼ି, କମଣ୍ଡରୁ ଜଳ କେଉଁ ଜଳ, ବ୍ରହ୍ମାଜୀ କମଣ୍ଡରେ ଗଙ୍ଗା ଜଳ ରଖିଛନ୍ତି, ବାମନଦେବଙ୍କର ପାଦକୁ ଧୌତ କରି ଜଳ ରଖିଛନ୍ତି, ତିନି ଜଣ ଗଙ୍ଗା ଜଳକୁ ସବୁବେଳେ ରଖିଛନ୍ତି, ଜଣେ ହେଲେ ଧ୍ରୁବ, ଜଣେ ହେଲେ ଶିବଜୀ ମସ୍ତକରେ, ଆଉ ଜଣେ ହେଲେ ପ୍ରଭୁ ବ୍ରହ୍ମାଜୀ। ବ୍ରହ୍ମାଜୀ କମଣ୍ଡଳରେ, ଶିବଜୀ ମସ୍ତକରେ, ଆଉ ଧ୍ରୁବ ନିରନ୍ତର ଗଙ୍ଗାଙ୍କୁ ଧ୍ୟାନ କରୁଛନ୍ତି ସବୁବେଳେ, ସବୁବେଳେ ନିରନ୍ତର ଧ୍ରୁବଜୀ ଧ୍ୟାନ କରନ୍ତି, ଅତି ଆଦର କରନ୍ତି ଧ୍ରୁବ ମହାରାଜ ଗଙ୍ଗା, ଭାଗବତରେ ପ୍ରସଙ୍ଗ ଅଛନ୍ତି। ତେଣୁ ଗଙ୍ଗା ଜଳକୁ ଛିଞ୍ଚିଲେ ସେ ବୃକ୍ଷ ଉପରେ, ଛିଞ୍ଚିବା ମାତ୍ରକେ ବୃକ୍ଷ ଜୀବିତ ହେଲେ, ପକ୍ଷୀ ଆନନ୍ଦିତ ହେଲେ ଏବଂ ଭୋଜନ ତାଙ୍କ ଆଗରେ ବ୍ରହ୍ମାଜୀ କହିଲେ ଠିକ ଅଛି ତୁମ ବୃକ୍ଷକୁ ବଞ୍ଚେଇ ଦିଆହେଲା, ତୁମେ ଗୋଟେ ଫଳ ଭୋଜନ କର। ପକ୍ଷୀ ସାଙ୍ଗେ ସାଙ୍ଗେ ଅଲଗା ଗୋଟେ ବୃକ୍ଷ ଗଲେ, ଫଳ ଆଣିଲେ, ସେ ବୃକ୍ଷରେ ବସିକି ଭୋଜନ କଲେ, ବ୍ରହ୍ମାଜୀ ବ୍ରହ୍ମ ଲୋକ ହେଲେ। ଗୋଟିଏ ବୃକ୍ଷକୁ ଅନ୍ୟାୟ ଭାବରେ ମାରିଥିବେ ବୋଲି ଗୋଟେ ପକ୍ଷୀ ଏଭଳି ଅନଶନ କରିଥିଲେ, ବୃକ୍ଷ ଏତେ ଉପକାରିତା, ବୃକ୍ଷ ପ୍ରତି ପଶୁ ପକ୍ଷୀ ମନୁଷ୍ୟ ବେଶୀ କୃତାର୍ଥ ହେବା ଦରକାର, ମନୁଷ୍ୟ ଏତେ ରୋଗ କାହିଁକି ହେଉଛି। ଏ ବୃକ୍ଷମାନଙ୍କୁ କଟା କାଟି ଦିଆଗଲା, ରାଜାମାନେ ଧାର୍ମିକ ଥିଲେ, ବୃକ୍ଷ ଏ ରାସ୍ତା କଡ଼ରେ ସବୁ ବଡ଼ ବଡ଼ ଲିମ୍ବ ଆମ୍ବ ଗଛ ସବୁ ବଟବୃକ୍ଷ ଲଗାଉଥିଲେ, ବହୁ ଯେଉଁ ଯିଏ ଅମ୍ଳଜାନ ଦେବ। ଆମର ସବୁ ମନୁଷ୍ୟ ତ ପ୍ରାକୃତିକ ଜ୍ଞାନ ନାହିଁ, କୌଣସି ଜ୍ଞାନ ନାହିଁ, ମନୁଷ୍ୟ ବିଚାର କରିପାରୁନି ଏସବୁ ବସ୍ତୁ, କାହିଁକି ଭାଗବତରେ ଏସବୁ ବର୍ଣ୍ଣନା ଦିଆଯାଇଛି, ମନୁଷ୍ୟ ଜାଣିବା ଦରକାର। ବଟବୃକ୍ଷ, ଚନ୍ଦନ ବୃକ୍ଷ, ପଳାଶ ବୃକ୍ଷ, ଏସବୁ ଭଗବାନ ସେ ସ୍ଥାନରେ ବି ଆସୁଛନ୍ତି, ଏଭଳି ମନୋରମ ସ୍ଥାନରେ। ପିଚୁ ମନ୍ଦେଇ କୋବିଦାରେ ସରଲେଇ ସୁରଦାରୁଇ ଦ୍ରାକ୍ଷ ଇକ୍ଷୁରମ୍ଭା ଜମ୍ଭୁବି ବଦରୀ ଅଭୟାମୁଲେଇ। ପିଚୁ ମନ୍ଦେଇ, ନିମ୍ମଙ୍କର ସଂସ୍କୃତ ନାମ ହେଲା ପିଚୁ ମନ୍ଦେଇ, କୋବିଦାର ସରଲ ସୁରଦାରୁ ଦେବଦାରୁ, ଦ୍ରାକ୍ଷା ଫଳ ଜାତୀୟ ବୃକ୍ଷ ଆମର ଯେଉଁ ଅଙ୍ଗୁରୁ, ଇକ୍ଷୁ ଆଖୁ, ରମ୍ଭା କଦଳୀ, ଜମ୍ଭୁବି ଜାମ୍ବୁ ଗଛ, ବଦରୀ ଅଭୟ ଅଭୟ ମାନେ ହରିଡ଼ା, ଆଉ ଆମଲେଇ ଅଁଳା, ଏଇ ବୃକ୍ଷରେ ପରିପୂର୍ଣ୍ଣ।
ପୂର୍ଣ୍ଣ ତ୍ରିକୁଟ ପର୍ବତ
ବିଲ୍ୱେ କପିତେ ଜମ୍ମିରେ ମୃତ ଉଲ୍ଲାତକ ଆଦିବି ତସ୍ମିନ୍ ସରସ ଭୂପିବୁଲ ଲସତ କାଞ୍ଚନ ପଙ୍କଜମ୍।
ତ୍ରିକୁଟ ପର୍ବତରେ ଯେତେ ସରୋବର ଅଛି ଲସତ କାଞ୍ଚନ ନୂପୁରମ୍ କାଞ୍ଚନ ପଙ୍କଜମ୍ ଅତି ଉଜ୍ଜଳ ବର୍ଣ୍ଣର ସ୍ୱର୍ଣ୍ଣ ବର୍ଣ୍ଣର ପଦ୍ମ ସବୁ ଫୁଟିଛି। ବେଲବୃକ୍ଷ କପିତ ବୃକ୍ଷ ଜମ୍ବରୀ ବୃକ୍ଷ ଆଉ ବିପୁଳ ଋତୁମାନ ଉଦ୍ୟାନରେ ଋତୁମତ ଉଦ୍ୟାନରେ ବିପୁଳ ସରୋବର ଭିତରେ ବିପୁଳ ପଦ୍ମ ସବୁ ଫୁଟିଛି ଆଉ ଭ୍ରମରମାନେ ଗୁଣଗୁଣ କରୁଛନ୍ତି। ଏଇ ହେଉଛି ଦୃଶ୍ୟ ଆଉ ଭଗବାନ ଯେତେ ସ୍ଥାନରେ ଆନନ୍ଦ ପାଇଛନ୍ତି ରାମଚନ୍ଦ୍ର ମହାପ୍ରଭୁ ବହୁତ ଆନନ୍ଦ ପାଇଛନ୍ତି। 14 ବର୍ଷ ବଣରେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଆନନ୍ଦ ପାଇଛନ୍ତି ଆଉ ଚୈତନ୍ୟ ମହାପ୍ରଭୁ ଝାଡ଼ିଖଣ୍ଡ ପଥରେ ଯିବାବେଳେ ଆପଣ ଝାଡ଼ିଖଣ୍ଡ ପଥ ମାନେ ଆଜି ବି ଆପଣ ଯଦି କେହି ଯାଆନ୍ତି କଟକ କଟକର ଯେଉଁ ଗଡ଼ଗଡ଼ିଆ ଘାଟ ଅଛନ୍ତି ଗଡ଼ଗଡ଼ିଆ ଘାଟର ବିପରୀତ ଦିଗରେ ଚୈତନ୍ୟ ମହାପ୍ରଭୁଙ୍କର ପାଦପଦ୍ମ ପଥର ଭିତରେ ଅଛି ତରଳି ଯାଇଛି ତାକୁ ଚହଟା ଘାଟ ବୋଲି କହନ୍ତି। ଆଜି ବି ସେ ସ୍ଥାନ ଅଛି। ମହାପ୍ରଭୁ ସେଇ ବାଟ ଉଠିକି ଝାଡ଼ଖଣ୍ଡ ଗଲେ ଆଠଗଡ଼ ହେଇ ଅନୁଗୁଳ ହେଇ ଅନୁଗୁଳ ଆଠଗଡ଼ ଢେଙ୍କାନାଳ ଏ ବାଟେ ହେଇ ଛୋଟନାଗପୁର ଏରିଆରେ ବାହାରିଲେ ବଣେଇ ହେଇକି ବାହାରିଲେ ରାଉରକେଲା କର ହେଇକି ବାହାରିଲେ ଏଇଠି ଛୋଟନାଗ ପୁରା ଛତିଶଗଡ଼ ପର୍ଯ୍ୟନ୍ତ ଏଇଟାକୁ କୁହାଯାଏ ଝାଡ଼ଖଣ୍ଡ ଏରିଆ। ମହାପ୍ରଭୁ ଯେତେବେଳେ ବନ୍ୟ ପଥରେ ଯାଉଥିଲେ ବଳଦେବ ଭଟ୍ଟାଚାର୍ଯ୍ୟ ବୃନ୍ଦାବନ ଯିବାବେଳେ ବଳଦେବ ଭଟ୍ଟାଚାର୍ଯ୍ୟ ତାଙ୍କର ସଙ୍ଗୀ ଥିଲେ। ଭଗବାନ ଯେତେବେଳେ ଚଢ଼ିଛନ୍ତି ଭଗବାନ ପ୍ରକୃତିର ଜିନିଷକୁ ନେଇ ଚଢ଼ିଛନ୍ତି ବହୁତ ଆନନ୍ଦ ପାଆନ୍ତି। ମଣିଷ କୃତ୍ରିମ ଜିନିଷକୁ ଛାଡ଼ିଦେଲେ ସେ ଆନନ୍ଦ ପାଇବ। ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ବୃନ୍ଦାବନରେ ଥିଲେ ତାଙ୍କର ପାତ୍ର କିଛି ନଥିଲା ଭୋଜନ ପାତ୍ର କିଛି ନାହିଁ। ଏତେ ଗୋପମାନେ ଯିବେ ଯିଏ ଯାହା ପିଠାପଣା ନେଇଥିବେ ରୁଟି ନେଇଥିବେ ଗଛର ପତ୍ରକୁ ସବୁ ଛିଡ଼େଇବେ ଛିଡ଼େଇବା ଥାଳି ଆଉ ଜଳ ପାଇଁ ବଟଲ ନାହିଁ ପ୍ରଭୁଙ୍କର ଆମର ତ ୱାଟର ବଟଲ ପଡ଼ୁଛି ପ୍ରଭୁଙ୍କର ବଟଲ ନାହିଁ ସ୍ୱଚ୍ଛ ଯମୁନା ଜଳକୁ ପ୍ରଭୁ ଯିଏ ସୃଷ୍ଟିର କର୍ତ୍ତା ଯିଏ ସୃଷ୍ଟିର କର୍ତ୍ତା ସେ କରପାତ୍ର ବ୍ୟବହାର କରୁଥିଲେ କରପାତ୍ର ତୁଇ ଜଳ ନେଇ ଆସିଲେ ଯମୁନାର ଜଳ ପାନ କରୁ ପ୍ରଭୁପା ସେଥିପାଇଁ କୁହନ୍ତି ମଣିଷର ସୁଖ ଶାନ୍ତିର ସମୟ କେବେ ଆସିବ ନା ସିମ୍ପଲ ଲିଭିଂ ହାଇ ଥିଙ୍କିଂ ସରଳ ଜୀବନ ଉଚ୍ଚ ଚିନ୍ତାଧାରା। ମଣିଷ ଯଦି ସରଳ ଜୀବନ ଯାପନ କରିବାକୁ ଚେଷ୍ଟା ନ କରିବ ତାର ଆବଶ୍ୟକ ସେ ଯେତେ ବଢ଼େଇବ ତାର ଜୀବନ ସେତେ କମ୍ପ୍ଲେକ୍ସ ହେଇଯିବ। ଆମର ଘର 10 ଫୁଟର 10 ଫୁଟ ରୁମ୍ ଥିବ କିନ୍ତୁ ଯେତିକି ଜିନିଷ ଥିବ ଆପଣ ଡ୍ରେସ୍ 10 ହଳ ସେ 10 ହଳ ଡ୍ରେସ୍କୁ ସଫା କରି ଯତ୍ନ କରି କରି ସବୁ ପଳେଇଗଲା। ଆମର ଅଧିକ ଆବଶ୍ୟକତା ନାହିଁ ସରଳ ଜୀବନ ଭଗବାନ ସରଳ ଜୀବନ ରହିଛନ୍ତି ଉଚ୍ଚ ଚିନ୍ତାଧାରା ଯେତେ ସିମ୍ପଲ ଲିଭିଂ ହେବେ ସରଳ ହାଇ ଥିଙ୍କିଂ ଉଚ୍ଚ ଚିନ୍ତାଧାରା ଆସିବ। ଉଚ୍ଚ ଚିନ୍ତାଧାରା ମାନେ ଭଗବତ ଚିନ୍ତାଧାରା। ମହାପ୍ରଭୁ ବନପଥରେ ଗଲାବେଳେ ବଳଭଦ୍ର ଭଟ୍ଟାଚାର୍ଯ୍ୟ କହୁଛନ୍ତି ବଳଭଦ୍ର ମୁଁ ଏ ଅରଣ୍ୟରେ ବନରେ ଗଲାବେଳେ ଏତେ ସୁଖ ପାଉଛି ମୁଁ ବହୁ ଜାଗା ଭ୍ରମଣ କରିଛି ଦକ୍ଷିଣ ବି ଭ୍ରମଣ କରିଛି ଏତେ ସୁଖ ମୁଁ କେଉଁଠି ପାଇବି। ଭଗବାନ ବନରେ ରହିକି ସୁଖ ପାଉଥିଲେ ସେଥିପାଇଁ ମୁନି ଋଷିମାନେ ବନକୁ ଆଶ୍ରୟ କରନ୍ତି। ତ୍ରିକୁଟ ପର୍ବତ ସେଭଳି ଶୋଭା ଭଟ୍ଟାଚାର୍ଯ୍ୟ ଭଟ୍ଟାଚାର୍ଯ୍ୟ ପାକ କରେ ବନ୍ୟ ବଞ୍ଜନ
ବଣ ଭିତରେ ପୁଣି ଛୋଟ ଛୋଟ ଗାଁ ବି ଅଛି। ମହାପ୍ରଭୁ ଯେତେବେଳେ ନିର୍ଜନ ରୁହନ୍ତି, ଭଟ୍ଟାଚାର୍ଯ୍ୟ କ'ଣ କରନ୍ତି ନା ବଣରୁ ସବୁ ଶାଗ ପତ୍ର ଆଣିକି ରୋଷେଇ କରିକି ଦିଅନ୍ତି। ବନ୍ୟ ବ୍ୟଞ୍ଜନେ ପ୍ରଭୁର ଆନନ୍ଦିତ ମନ, ଶାଗ ସବୁ ସିଦ୍ଧ କରିକି ଆଣିକି ଭଟ୍ଟାଚାର୍ଯ୍ୟ ବଳଭଦ୍ର ଭଟ୍ଟାଚାର୍ଯ୍ୟ ମହାପ୍ରଭୁ ଦିଅନ୍ତି। ମହାପ୍ରଭୁ ବନ୍ୟ ଭୋଜନ କରିକି ପରମ ସନ୍ତୋଷ ପ୍ରଭୁର ବନ୍ୟ ବ୍ୟଞ୍ଜନ ବନ୍ୟ ଭୋଜନେ ମହାସୁଖ ପାନ ଯେ ଦିନ ରହେ ନିର୍ଜନ। ବହୁତ ଯାହା କ୍ରାଉଡେଡ୍ ଏରିଆ, ଜନଗହଳି ଏରିଆରେ ରହିଲେ ଯେଉଁଠି ପରିବେଶ ଯାହା କୁହନ୍ତି ଶବ୍ଦ ପ୍ରଦୂଷଣ ଅଛି, ସେଠି ହରିଚିନ୍ତନ ହୋଇପାରିବେ, ସେଠି ସ୍ମରଣ ହୋଇପାରିବେ। ବନ୍ୟ ପରିବେଶ ବହୁତ ସୁନ୍ଦର ପରିବେଶ, ଭଗବାନ ସୁଖ ପାଆନ୍ତି ଏଠି। ଆଉ ମହାପ୍ରଭୁ ବଳଭଦ୍ର ଭଟ୍ଟାଚାର୍ଯ୍ୟ ମୁଁ ଖୋଲିକି କହିଲି, ବଳଭଦ୍ର ମୁଁ ବହୁ ସ୍ଥାନ ବୁଲିଛି କିନ୍ତୁ ଅରଣ୍ୟ ପଥରେ ଯିବାବେଳେ ମୁଁ ଯେତିକି ସନ୍ତୋଷ ପାଉଛି, ଯେତେ ଆନନ୍ଦ ରହୁଛି କେଉଁଠି ନାହିଁ। ସୁନ ଭଟ୍ଟାଚାର୍ଯ୍ୟ ଆମି ଗେଲାମ ବହୁ ଦେଶ, ସୁନ ଭଟ୍ଟାଚାର୍ଯ୍ୟ ଆମି ଗେଲାମ ବହୁ ଦେଶ, ବନ ପଥେ ଦୁଃଖେ କାହା ନାଇ ପାଏଲେ ଦେଶ, ବନ ପଥେ ଦୁଃଖେ କାହା ନାଇ ପାଏଲେ ଦେଶ। କୃଷ୍ଣ କୃପା ଚକ୍ରବାତ, ସାରସ, ଜଳକୁକୁଟ, ଯେଉଁ ଜଳରେ ରୁହନ୍ତି, ଜଳ କୁକୁଡ଼ା, ପାଣି କୁକୁଡ଼ା କୁହନ୍ତି, କୋୟାସ୍ଟି ବତକ, ଦାତୁହା, ଏସବୁ ରହିଛନ୍ତି। ଆଉ ଗୋଟେ ସୁନ୍ଦର ବର୍ଣ୍ଣନା ଦେଉଛନ୍ତି, ଯେଉଁ ପଦ୍ମ ଗୁଡ଼ିକ ସବୁ ଫୁଟିଛି ସରୋବରରେ, ସେ ଜଳର ଗୋଟିଏ ସୁନ୍ଦର ବାସନା ଆସୁଛି। ଗଜେନ୍ଦ୍ର ଯେଉଁ ଆସିବେ, କେମିତି ଆସିବେ କି, ପ୍ରତିଦିନ ଯଦିଓ ସେ ସରୋବର ଭିତରକୁ ଆସନ୍ତି, କିନ୍ତୁ ଗଜେନ୍ଦ୍ର ଆଜି ତୃଷାର୍ତ୍ତ ହେଇକି ବିଶେଷ ଆକର୍ଷିତ ହୋଇଛନ୍ତି ଏଇ ପଦ୍ମଗନ୍ଧରେ। ଯେଉଁ ସରୋବର ଭିତରେ ଯେଉଁ ପଦ୍ମ ଫୁଟିଛି, ତାର ପରାଗ ଗୁଡ଼ିକ ଜଳ ଭିତରେ ପଡ଼ିଛି। ଆଉ ବାୟୁ କ'ଣ କରୁଛି, ପଦ୍ମ ପରାଗ ପଡ଼ିଥିବା ଜଳର କୁ ସ୍ପର୍ଶ କରି ଯେଉଁ ସୁଗନ୍ଧ ବାୟୁଟା ଯାଉଛି, ଗଜେନ୍ଦ୍ର ନାକରେ ବାଜିଥିବ। ଗଜେନ୍ଦ୍ର ତୃଷାର୍ତ୍ତ ହେଇଛି, ଆଉ ପରିବାର ବିଶାଳ ବଡ଼ ପରିବାର, ତାର ସମସ୍ତେ ତୃଷାର୍ତ୍ତ ହେଇଛନ୍ତି, ସମସ୍ତେ ସେ ସରୋବର ଭିତରକୁ ପ୍ରବେଶ କରିବେ। ମତ୍ସ୍ୟ କଚ୍ଛପ ସଞ୍ଚାର ଚଲତ ପଦ୍ମରଜ ପୟ କଦମ୍ବ ବେତସନ କଦମ୍ବ ବେତସନଲ ନିପବଞ୍ଜୁଲ କୈବୃତମ। ମତ୍ସ୍ୟ କଚ୍ଛପ ସଞ୍ଚାର, ମତ୍ସ୍ୟ କଚ୍ଛପ ସଞ୍ଚରଣ କରୁଛନ୍ତି ବାରମ୍ବାର ଜଳ ଭିତରେ ଯାଆସ କରିବା ଦ୍ୱାରା। ଚଳ ପଦ୍ମରଜ ପୟମ, ପଦ୍ମର ରଜ ପଦ୍ମରାଗ ଗୁଡ଼ିକ ସବୁ ଜଳ ଉପରେ ପଡ଼ୁଛି, ପୁଷ୍କରିଣୀରେ ସୁଗନ୍ଧ ବାହାରୁଛି। ଆଉ କଦମ୍ବ ବେତସ ନଳ, ବେତ ବୃକ୍ଷ କଦମ୍ବ ଆଉ ନଳ ବୃକ୍ଷ, ନିପବଞ୍ଜୁଳକ ବୃତମ, ପୁଷ୍କରିଣୀ ଚତୁର୍ପାଶ୍ୱରେ ବୃକ୍ଷ ଗୁଡ଼ିକ ସବୁ ଅଛନ୍ତି। କୁନ୍ଦେଇ କୁରୁବକ ଶୋକେଇ ସେରିସେଇ କୁଟଜାଙ୍ଗୁଦେଇ କୁଟଜାଙ୍ଗୁଦେଇ କୁବ୍ଜକେଇ ସ୍ୱର୍ଣ୍ଣ ଜୁତୁବି ନାଗ ପୁନ୍ନାଗ ଜାତିବି। ନାଗ କ'ଣ କୁହନ୍ତି କି, ଆମର ନାଗେଶ୍ୱର ଚମ୍ପା, ପୁନ୍ନାଗ, କୁନ୍ଦ, ଅଶୋକ, ଏସବୁ ବୃକ୍ଷରେ ଭରପୁର ତ୍ରିକୁଟ ପର୍ବତର ଋତୁମାନ ଉଦ୍ୟାନ। ଆଉ ସରୋବର ଭିତରେ ପଦ୍ମ ଫୁଟିଛନ୍ତି, ମତ୍ସ୍ୟ କଚ୍ଛପ ମାନେ ସଞ୍ଚରଣ କରିବା ଦ୍ୱାରା ପଦ୍ମରାଗ ପଡ଼ୁଛି ସେ ଜଳ ଭିତରେ, ସୁଗନ୍ଧ ବାୟୁ ଚତୁର୍ଦିଗରେ। ମଲ୍ଲିକା ଶତପତ୍ରେଶ୍ଚ ମାଧବୀ ଜାଲିକା ଦିବି ଶୋଭିତ ତୀର ଯାଇଛି ଅନ୍ୟ ନିତ୍ୟ ଋତୁ ବି ଅଲମ୍ଦ୍ରୁମେଇ ଅନ୍ୟ କହିଦେଲେ ସୁଖଦେବ। କହିଲେ କେତେ ବର୍ଣ୍ଣନା ମୁଁ କରିବି ହେ ପରୀକ୍ଷିତ, ଅନ୍ୟ ନିତ୍ୟ ଦ୍ରୁମେଇ, ବହୁ ନିତ୍ୟ ଫଳ ପୁଷ୍ପ ପ୍ରଦାୟ ବୃକ୍ଷମାନେ ଅଛନ୍ତି ତ୍ରିକୁଟ ପର୍ବତରେ। ମଲ୍ଲିକା, ଶତପତ୍ର, ମାଧବୀ, ଏସବୁ ସରୋବରର ଚତୁର୍ଦିଗରେ ସବୁ ପୁଷ୍ପ ଉଦ୍ୟାନ ଅଛି। ବର୍ତ୍ତମାନ ଗଜେନ୍ଦ୍ର ପ୍ରବେଶ କରିବେ କେଉଁଠିକି ନା ଋତୁମତ ଉଦ୍ୟାନ ଭିତରକୁ, ଏ ପୁଷ୍କରିଣୀକୁ। ଆଉ ସବୁଦିନେ ଆସେ ଗଜେନ୍ଦ୍ର, ଯେତେବେଳେ ତୃଷାର୍ଥ ହୁଏ ଏ ଜଳକୁ ପାନ କରିବା ପାଇଁ ଆସେ। ବିପଦ କେଉଁଠୁ ଆସେ ନା, ବିପଦ ସେଇଠି ଅଛି। ଆମେ ଭାବୁଛେ କ'ଣ କି, ଲୋକମାନେ ବିପଦ ଆସିଲା, ବିପଦ କେଉଁଠୁ ଆସିଲା, ବିପଦରେ କ'ଣ ଗୋଟେ ବ୍ୟାଙ୍କ ଆକାଉଣ୍ଟ କେଉଁଠି ଖୋଲିଛେ ନା କ'ଣ ଆସିବ, ସମ୍ପଦ ବିପଦର ଆକାଉଣ୍ଟ କେଉଁଠି ଅଛି ନା କ'ଣ, ବିପଦ ସେଇଠି ଥାଏ ଯେଉଁଠି ଆଜି ସୁଖ ପାଉଛେ, ଯେଉଁ ଘରକୁ ଯେଉଁ ଗୃହକୁ ଆଜି ଆରାମ ବୋଲି ମନେ କରୁଛେ, ସେଇଠି ବିପଦ ଅଛି। ଗଜେନ୍ଦ୍ର ସବୁଦିନେ ଆସେ ସେଇଠି ସୁଖ ଭୋଗ କରିକି ଯାଏ, କିନ୍ତୁ ଆଜି ତା ଜୀବନରେ ବିପଦ ସେଇଠି ସୃଷ୍ଟି ହେଲା। ଆମେ ଭଗବାନଙ୍କ ଭଳି ଯେଉଁ ସମ୍ପଦମୟ ଜୀବନ ଭାବୁଛେ, ସୁଖରେ ମୁଁ ରହିଛି, ଆଜ୍ଞା ମୋର କିଛି ଅସୁବିଧା ନାହିଁ, ଅସୁବିଧା କେଉଁଠି ଆସେ ନା, ସେ ସୁବିଧା ଜାଗାରୁ ଅସୁବିଧାଟା ବାହାରେ। ଯେତେବେଳେ ବ୍ୟକ୍ତି ଅତ୍ୟନ୍ତ ଭୋଗାସକ୍ତ ହେଇଯାଏ, ଏ ଭଗବାନଙ୍କ ଦତ୍ତ ଯେଉଁ ସୁବିଧା ସ୍ଥାନ ଅଛି, ମଙ୍ଗଳମୟ ସ୍ଥାନ, ସେଇଠୁ ହିଁ ଅସୁବିଧାର ସୃଷ୍ଟି ହୁଏ, ତେଣୁ ସେ ଭୋଗାସକ୍ତ ହେଇଗଲା। ତତ୍ର ଏକଦା ତତ୍ ଗିରିକାନନ ଆଶ୍ରୟ କରେଣୁ କରେଣୁ ବିବାରଣ ଯୁଥ ପାଶ୍ଚରନ ସକଣ୍ଟକ କୀଚକ ବେଣୁଭେତ୍ରବତ ବିଶାଳ ଗୁଲ୍ମମ୍ ପ୍ରରୁଦନ୍ ବନସ୍ପତି। ଗଜେନ୍ଦ୍ର କିଭଳି ଆସୁଛି ଦୃଶ୍ୟ ଦେଖନ୍ତୁ, ଇଏ ଆଜ୍ଞା ବର୍ଣ୍ଣନା ଗଜେନ୍ଦ୍ର ପାଇଁ ନାହିଁ, ଗଜେନ୍ଦ୍ର ତ ମହାପୁଣ୍ୟମାନ ଇନ୍ଦ୍ରଦୁମ୍ନ ରାଜା, ଶୁଣିବେ ସେ ଗଜେନ୍ଦ୍ର କିଏ ଥିଲେ, ଗ୍ରାହକ କିଏ ଥିଲେ, କାହିଁକି ସ୍ୱର ପାଇଲେ, ସେ ତ ମହାପୁଣ୍ୟମାନ ରାଜା, ଭଗବାନ ତାଙ୍କ ଦ୍ୱାରା ଆମକୁ ଶିକ୍ଷା ଦେଇଛନ୍ତି। ଗଜ ଭଳି ରଜ ଗୁଣର ବୁଦ୍ଧି ଆମର, ଗଜେନ୍ଦ୍ର ଯେଭଳି ଚେଷ୍ଟା କରୁଥିଲା ପରିବାରକୁ ସୁଖ ଦେବା ପାଇଁ ଆମେ ସେଭଳି ଚେଷ୍ଟା କରୁଛୁ। ଏଠି କହୁଛନ୍ତି ତତ୍ର ସେଇ ତ୍ରିକୁଟ ପର୍ବତର ଋତୁମାନ ତ୍ରିକୁଟ ପର୍ବତ ମଧ୍ୟସ୍ଥ ଋତୁମାନ ଋତୁମତ ଉଦ୍ୟାନ ଭିତରକୁ ଏକଦା ଗୋଟିଏ ଦିନ ଗିରି କାନନ ଆଶ୍ରୟ ତ୍ରିକୁଟ ପର୍ବତର ଗିରି ଆଉ କାନନକୁ ଆଶ୍ରୟ କରିଥିବା ଗଜେନ୍ଦ୍ର ଏକାକି ଆସୁନି କରେଣୁ ଭି ବାରଣ ଯୁଥପାଶ୍ଚରଣ କରେଣୁ ଭି ତାର ସ୍ତ୍ରୀ ହସ୍ତିନୀମାନଙ୍କ ସହିତ ଗଜେନ୍ଦ୍ର ଆଜି ଆସୁଛି। ଆଉ ବାରଣ ଯୁଥପା ଅଲଗା ହସ୍ତିମାନ ତାର ଯଦି ଯୁଥ ଅଛନ୍ତି ତାର ଯଦି ଦଳ ଅଛନ୍ତି ସମସ୍ତଙ୍କ ସହିତ ଆଗରେ ସେ ଚାଲୁଛି ଲିଡର ହେଇ ଘରେ ଲିଡର କିଏ ଗୁରୁସ୍ୱାମୀ ନା ଆଜିକାଲି ତା ନାହିଁ ଆଜିକାଲି ତ ଭାଗବତରେ ବି ଲେଖା ହେଇଛନ୍ତି ନାରୀମାନଙ୍କର ପ୍ରାଧାନ୍ୟ କଳିଯୁଗରେ ରହିବ। ବଜାର ହାଟକୁ ଗଲେ ଆପଣମାନେ ଗଲେ କେହି ମା ମାନେ ଖରାପ ଭାବିବେନି ସମସ୍ତେ ନାରୀମାନେ ସେମିତି ନୁହନ୍ତି କାରଣ ଯେଉଁମାନେ ଭଗବତ ଚେତନଶୀଳ ନୁହନ୍ତି ସେମାନେ ସବୁବେଳେ ଚାହିଁବେ ସ୍ୱାମୀଙ୍କୁ ଆମେ ଅଧୀନରେ ରଖିବୁ। ନାରୀର ଯେଉଁ ସବୁ ଅବଗୁଣ ଅଛି ତା ଭିତରେ ସେ ଅନ୍ୟକୁ ଅଧୀନରେ ରଖିବା ଗୁଣଟା ତାଙ୍କର ଗୋଟେ ଅଛି। ବଜାର ଘାଟରେ ଯିବେ ସିଏ ଆଗେ ଚାଲିକି ଯିବେ ପିଲାଟାକୁ କାନ୍ଧିକି ନେଉଥିବ ସ୍ୱାମୀ ସିଏ ଅର୍ଡର ଦେଉଥିବେ ଚାଲ ନା ଏଡ଼େ କ'ଣ କରୁଛ କି ତୁମେ ଏରେ ବାବା ନାରୀ ଯଦି ସ୍ୱାମୀଙ୍କୁ ପଦେ କଥା କହିଦେଲେ ନା ଅନୁକୂଳ କଥା ପ୍ରତିକୂଳ କଥା ମାରନ୍ତୁ ମା ପ୍ରତିକୂଳ କଥା କିଏ କହୁଛି ସ୍ୱାମୀଙ୍କର ଅନୁକୂଳ କଥା ବି ସେ କହିବେନି ଏଇଟା କର ବୋଲି ଉପଦେଶ ଦେବେନି ଉପଦେଶ ଦେଲେ ସେ ଅସତ୍ୟ ଯଦି କିଛି ଅନୁକୂଳ କଥା କହିବେ ଆଦେଶ ହିସାବରେ କହିବେନି ହାତ ଯୋଡ଼ିକି କହିବେ ଯେମିତି ଶିଷ୍ୟ ଗୁରୁଙ୍କ ପାଖରେ ହାତ ଯୋଡ଼ିକି କହିବେ ଆଜ୍ଞା ମୁଁ ଏଇଟା ଭାବୁଛି ଆପଣଙ୍କର ମନୋଭାବ କ'ଣ ମୁଁ ତ କହିପାରିବିନି ମୁଁ ଭାବୁଛି ଏଇଟା କଲେ ବୋଧ ହୁଏ ହେ ପତିଦେବ ମଙ୍ଗଳ ହୁଅନ୍ତା ଆମର ଏଭଳି ହାତ ଯୋଡ଼ିକି କହିବେ ଇଏ ଭାଗବତର ଶିକ୍ଷା ଇଏ ସବୁ ନାହିଁ ଏ କଥା କହିଲେ ନା ସମାଜରେ ବହୁତ ବଡ଼ ଆଜି କାହିଁକି ସମାଜ ପରିବର୍ତ୍ତନ ହେଇଛି ସରକାର ଅବଶ୍ୟ ବୁଝିପାରୁନି ଉଚ୍ଚ ଶିକ୍ଷିତ ଲୋକମାନେ ବୁଝିପାରୁନାହାନ୍ତି ଯେତେବେଳେ ନାରୀମାନଙ୍କୁ ଯେଉଁ ସ୍ୱାଧୀନତା ଦିଆହେଇଗଲା ଯେଉଁ ସ୍ୱାଧୀନତା ବୋଲି କୁହାଯାଉଛି ନାରୀମାନଙ୍କର ସ୍ୱାଧୀନତା କ'ଣ ଆମେ ସମସ୍ତେ ପରାଧୀନ ଯେ ପୁରୁଷମାନେ ଫ୍ରିରେ ଗାଡ଼ି ଘୋଡ଼ାରେ ବୁଲିଲେ ବୋଲି ତାଙ୍କୁ କୁହାଗଲା ଇଏ ସ୍ୱାଧୀନ ସ୍ତ୍ରୀ ଲୋକମାନେ ଘର ଭିତରେ ରହିଲେ ବୋଲି ତାଙ୍କୁ ହେଲା ପରାଧୀନ ଭାଇ ଆମେ ଗାଡ଼ି ଘୋଡ଼ା ଫ୍ଲାଇଟ୍ରେ ଯେଉଁଠି ବୁଲିଲେ ବି କ'ଣ ଏ ନରକକୁ ପାର ହେଇକି ପଳେଇବା ନା କ'ଣ ବୈକୁଣ୍ଠୁ କାହିଁ ଆମେ ତ ଏଇ ଆବରଣ ଭିତରେ ବ୍ରହ୍ମାଣ୍ଡର ଆବରଣ ଭିତରେ ଅଛେ ନା ତେଣୁ କେଉଁ ବୁଦ୍ଧିମାନ ମାନେ ବାହାରିଲେ କହିଲେ ସ୍ତ୍ରୀ ଛୁଆ ପିଲାମାନେ ସ୍ତ୍ରୀମାନଙ୍କୁ ଘର ଭିତରେ ରଖାହେଉଛି ଓଢ଼ଣ ଟାଣିକି ରଖାଯାଉଛି ତାଙ୍କୁ ସ୍ୱାଧୀନ ଦିଅ ସେ ଚାକିରି ବାକିରି କରି ମୋବାଇଲ୍ ଧରିକି ଜିନ୍ ପ୍ୟାଣ୍ଟ ପିନ୍ଧିକି ବୁଲନ୍ତୁ ଚୁଟି ଫୁଟି କାଟି ସେ ପୁରୁଷ ହେଇଯାନ ଏଇଟା ହେଲା ସ୍ୱାଧୀନତା ଆରେ ସ୍ୱାଧୀନତା ମାନେ କ'ଣ ସେମାନେ ବୁଝନ୍ତି ନା ବ୍ୟକ୍ତି ଏ ଜଗତର ପ୍ରତ୍ୟେକ ଜୀବ ପରାଧୀନ ପ୍ରଭୁପାଦଜୀ କାହିଁକି ଭକ୍ତ ହେଲେ ଜଣେ ସାଧୁ ସେ ବଡ଼ ଚ୍ୟାଲେଞ୍ଜିଂ ମୋଟିଭ୍ର ଲୋକ ଥିଲେ ଗାନ୍ଧୀବାଦୀ ଆନ୍ଦୋଳନରେ ଆମର ଯେ ସଂସ୍ଥାର ସଂସ୍ଥାପକ ଆଚାର୍ଯ୍ୟ ପ୍ରଭୁପାଦଜୀ ଯୁବକ ଥିଲେ ବାପା ତାଙ୍କର ବୈଷ୍ଣବ ତାଙ୍କୁ ଜଣେ ଡାକିଲେ କହିଲେ ଆସ ସାଧୁମାନେ ଆସିଛନ୍ତି ତୁମେ ତାଙ୍କୁ ଭେଟିବ କହିଲେ ଛାଡ଼ ଛାଡ଼ ମୁଁ କେତେ ସାଧୁ ଛୁଆଟି ବେଳେ ଦେଖିଛି ଏ ସାଧୁମାନଙ୍କୁ ମୁଁ ବିଶ୍ୱାସ କରିବି କିନ୍ତୁ ତାଙ୍କର ଜଣେ ବନ୍ଧୁ ଥିଲେ କହିଲେ ନା ନା ଇଏ ଏଭଳି ସାଧୁ ନୁହନ୍ତି ତୁମେ ଆସ ଥରେ ଭେଟ ତୁମେ ଯଦି ମୋର ବନ୍ଧୁ ରକ୍ଷା କରିବା ପାଇଁ ଚାହୁଁଛ ଆଜି ତୁମେ ସାଧୁଙ୍କ କତିକି ଯିବାକୁ ପଡ଼ିବ ପ୍ରଭୁପାଦ କହିଲେ ଠିକ୍ ଅଛି ଫ୍ରେଣ୍ଡସିପ୍ ଦୃଷ୍ଟିରୁ ମୁଁ ଯିବି ଗଲେ ଦେଖିଲେ ଅଜନ୍ମନିଷ୍ଠ ବ୍ରହ୍ମଚାରୀ ଭକ୍ତି ସିଦ୍ଧାନ୍ତ ଦର୍ଶନ ଠାକୁର ପ୍ରଭୁପାଦଜୀ ମହାରାଜ ବସିଛନ୍ତି ଅବଭିତ ପକେଇଛନ୍ତି ବସିଛନ୍ତି ଦେଖିଲା ମାତ୍ରେ ସେ ପ୍ରଭୁପାଦଜୀ ମହାରାଜଙ୍କୁ କହିଲେ ଭକ୍ତିବିଧାନ ସ୍ୱୟଂ ପ୍ରଭୁପାଦଜୀ ମହାରାଜ ତୁମେ ଜଣେ ଶିକ୍ଷିତ ଯୁବକ ତୁମେ କାହିଁକି ଚୈତନ୍ୟ ମହାପ୍ରଭୁଙ୍କର ବାଣୀଙ୍କୁ ବିଦେଶରେ ପ୍ରଚାର କରିନ ସାଙ୍ଗେ ସାଙ୍ଗେ କହିଲେ ପ୍ରଭୁପାଦଜୀ ବହୁତ ସୁନ୍ଦର ଇଂଲିଶ କହିପାରନ୍ତି ପ୍ରଭୁପାଦଜୀ ସାଙ୍ଗେ ସାଙ୍ଗେ ପ୍ରଶ୍ନ କଲେ କହିଲେ ଆପଣ ଯେଉଁ ବିଦେଶରେ ଚୈତନ୍ୟ ମହାପ୍ରଭୁଙ୍କ ବାଣୀ ପ୍ରଚାର କରିବା ପାଇଁ କହୁଛନ୍ତି ଭାରତବର୍ଷ ବର୍ତ୍ତମାନ ପରାଧୀନ ଚୈତନ୍ୟ ମହାପ୍ରଭୁଙ୍କର ବାଣୀ ଭଗବତ ବାଣୀ କିଏ ଲୋକ ଶୁଣିବେ ପରାଧୀନ ରାଜ୍ୟରେ କିନ୍ତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦଜୀ ମହାରାଜ ଗୋଟିଏ କଥା କହିଲେ ପ୍ରଭୁପାଦଙ୍କ ହୃଦୟରେ ସ୍ୱର୍ଣ୍ଣ ରେଖା ହେଇକି ରହିଗଲା କ'ଣ କହିଲେ କହିଲେ କୃଷ୍ଣ ଚେତନା ଏତେ ଗୁରୁତ୍ୱ ଯେ ଭଗବତ ଚେତନା ଏତେ ଗୁରୁତ୍ୱ ଯେ ଦେଶ ସ୍ୱାଧୀନ କି ପରାଧୀନ ଏହା ଉପରେ ନିର୍ଭର କରେ ନା, କାରଣ ଜୀବ ଏ ବ୍ରହ୍ମାଣ୍ଡରେ ଥିଲା ପର୍ଯ୍ୟନ୍ତ ସେ ପରାଧୀନ ଅଛି। କାହାର ପରାଧୀନ? ମାୟାର ପରାଧୀନ ହେଇକି ରହିଛି, ତିନି ଶୃଙ୍ଖଳରେ ସେ ବନ୍ଧା ହେଇଛି। ଇଂରେଜମାନେ ଜେଲ୍ ଭିତରେ ଶୃଙ୍ଖଳରେ ବାନ୍ଧିକି ରଖୁଛନ୍ତି, କିନ୍ତୁ ପ୍ରତ୍ୟେକ ଜୀବକୁ ମାୟାଦେବୀ ସତ୍ତ୍ୱ ରଜତମ ତିନୋଟି ଗୁଣରେ ବାନ୍ଧିକି ରଖିଛନ୍ତି। କୁହ ତୁମେ ଶିକ୍ଷିତ ଯୁବକ, ଜୀବ କେମିତି ସ୍ୱାଧୀନ ହେଲା? ରୂପାଜୀ କହିଲା, ଆଚ୍ଛା ମୋର ତ ସାଧୁମାନଙ୍କର ଗୋଟେ ଖରାପ ଧାରଣା ଥିଲା, ଏ ସୁନ୍ଦର ସାଧୁ ସୁନ୍ଦର କଥା କହୁଛନ୍ତି, ସତ୍ୟ କଥା, ଜୀବ ତ ପରାଧୀନ, ଆମେ ପରାଧୀନ ନୁହେଁ, କ୍ଷୁଧା ତୃଷ୍ଣାର ପରାଧୀନ। ଭୋକ ଲାଗିଲା ନା, ଏଇଠୁ ଉଠିବେ କହିଲେ ଛାଡ଼ମ ପ୍ରବଚନ, ମୋ ପେଟ କାଟିଲାଣି, ମୁଁ ଯାଏ କ'ଣ ଖାଏ, ସାଙ୍ଗେ ସାଙ୍ଗେ କ୍ଷୁଧା ତୃଷ୍ଣା ନିଦ୍ରା ସବୁଥିର ସବୁଥିରେ ଆମେ ପରାଧୀନ। ଏ ସ୍ୱରର ପରାଧୀନ, ମଳମୂତ୍ରର ପରାଧୀନ, ମଳମୂତ୍ର ବି ଚେକ୍ କରିପାରିବେନି, ଆମେ ସ୍ୱାଧୀନ କେମିତି? ଜୀବ ପରାଧୀନ। ଏଇ ଗଜେନ୍ଦ୍ର ଆଜି ଗିରିକାନନକୁ ଆଶ୍ରୟ କରି ଆଜି ବହୁତ ବଡ଼ ସଂସାରୀ, ସିଏ ଆଗରେ ଚାଲିଛି। ତଦା ଏକଦା ତତ୍ ଗିରିକାନ ଆଶ୍ରୟ, ଏଇ ତ୍ରିକୁଟ ପର୍ବତକୁ ଆଶ୍ରୟ କରିକି ରହିଥିବା ଗଜେନ୍ଦ୍ର, କରେଣୁ ହି ବାରଣ ଯୁଥପାଶ୍ଚରଣ, ବାରଣ ଯୁଥପା ଅଲଗା ହସ୍ତିମାନଙ୍କର ହସ୍ତିଯୁଦ୍ଧମାନେ ଆସୁଛନ୍ତି, ତାଙ୍କର ହସ୍ତିଯୁଦ୍ଧ ନିଜର, ତାଙ୍କ ଅଣ୍ଡରେ ଯିଏ ରହିଛନ୍ତି ଗଜେନ୍ଦ୍ର ଅଣ୍ଡର, ଆଉ କରେଣୁ ବି ସ୍ତ୍ରୀ ହସ୍ତିନୀ ମାନଙ୍କୁ ଧରିକି ସେ ଯାଉଛନ୍ତି, ଆଗରେ ଇଏ ଯାଉଛି। କେମିତି ଯାଉଛି ଗଜେନ୍ଦ୍ର? ଯେଭଳି ସଂସାରୀ ଲୋକ ଆଗରେ ସିଏ ରୁହେ, ରହି ସିଏ କ'ଣ କରେ, ସମସ୍ତଙ୍କ ରୋଡ କ୍ଲିୟର କରେ। ଗୃହସ୍ୱାମୀ କ'ଣ କରୁଛି କି, ସବୁ ରୋଡ କ୍ଲିୟର କରୁଛି ନା, ସ୍ତ୍ରୀର ଏଇ ଅସୁବିଧା, ଅସୁବିଧାରେ ସିଏ ଆଗେ ନା, ସେ ପୁଅର ଅସୁବିଧା ଝିଅର ଅସୁବିଧା ସବୁଗୁଡ଼ିକୁ ଯେ ଗୃହସ୍ୱାମୀ ସେ ସବୁ କ୍ଲିୟର କରୁଛି। ଗଜେନ୍ଦ୍ର ସେଇଭଳି ସେ କିଭଳି ରୋଡ କ୍ଲିୟର କରି ଆସୁଛି, କିନ୍ତୁ ନିଜେ ରୋଡ କ୍ଲିୟର କରି କରି ଆଜି ରୋଡ଼ରେ ଫସିବ, ସେ ଜାଣିନି। ସଂସାର ହେଉଛି ବନପଥ ଆଜ୍ଞା, ବାରମ୍ବାର ଭଜନରେ ସବୁ ରଚନା କରାଯାଇଛି, ବୈଷ୍ଣବ ଭଜନରେ, ସଂସାର ହେଉଛି ବନର ପଥ। ବଣ ଭିତରେ ଯେମିତି ହିଂସ୍ର ଜନ୍ତୁ ଥାନ୍ତି, ଏଠି ବି ହିଂସ୍ର ଜନ୍ତୁ ଅଛନ୍ତି। ବଣରେ ବାଘ ଭାଲୁକୁ ଚିହ୍ନି ହେବ, ଏଠି ହିଂସ୍ର ଜନ୍ତୁକୁ ଚିହ୍ନି ହେବ। ବାଘ ଭାଲୁ ଦୂରରେ ଥାନ୍ତି, ଏ ସଂସାର ପଥରେ ହିଂସ୍ର ଜନ୍ତୁ କେଉଁଠି ଅଛନ୍ତି, ପାଖରେ ମାନେ ଭିତରେ, ଆଉ ଦସ୍ୟୁ ମାନେ ଲୁଚିକି ରହିଥାନ୍ତି, ଏଠି ଦସ୍ୟୁ ପାଖରେ ଅଛନ୍ତି। କିଏ? ସୁଜନାକ୍ଷ ଦସ୍ୟୁ, ପ୍ରହ୍ଲାଦ ମହାରାଜ କହିଲେ ସୁଜନ ହେଉଛି ଦସ୍ୟୁ, ସୁଜନା ନିଜ ଲୋକ, ଦସ୍ୟୁ ଅନ୍ଧାରିଆ ପକେଟରୁ କ'ଣ କରିବ, ହରଣ କରିବ, ଇଏ ଚାହିଁ ଚାହିଁକି ହରଣ କରିବ ସ୍ତ୍ରୀ ଛୁଆ ପିଲା, ବାପା ଦିଅ ମୋଦେଲେ ଏଇଟା ଆସୁ ଦେବେ, ସବୁ ହରଣ କରିବ ଆପଣଙ୍କ ଅର୍ଥକୁ ବୁଦ୍ଧିକୁ ସବୁ ହରଣ କରେ ସୁଜନାକ୍ଷ ଦସ୍ୟୁ। ଏ ବନ ପଥ ଭାଗ୍ୟବାନ କିଏ, ଗଜେନ୍ଦ୍ର ଭଳି ଯିଏ ହବ ସେ ଭାଗ୍ୟବାନ ନୁହଁ। ଗଜେନ୍ଦ୍ର ଆଜି ଚାହୁଁଛି ଏ ବନର ପଥଟାକୁ ମୁଁ କଣ୍ଟକିତ ପଥକୁ ମୁଁ ସୁପଥ କରିବି, ଯେଭଳି ମୋ ସ୍ତ୍ରୀ ଛୁଆ ପିଲାମାନେ ଆନନ୍ଦରେ ଯିବେ। ଆରେ ଆନନ୍ଦ କାହିଁ, ହରି ଭଜନ ବିନା ତୁମେ ବନ ପଥକୁ ସଂସାର ପଥକୁ ତୁମେ କଣ୍ଟକିତ ପଥକୁ ତୁମେ କୁସୁମିତ କରିପାରିବ, ଶକ୍ତି ବଳରେ କରିପାରିବ।
ଭ୍ରମିତେ ସଂସାର ବନେ କଭୁ ଦୈବ ସଂଗଠନେ,
ଠାକୁର କହୁଛନ୍ତି ହରି, ଏ ହରି, ଏ ହରିଙ୍କୁ ପ୍ରାର୍ଥନା କରିଛନ୍ତି, ଏ ହରି ଗଜେନ୍ଦ୍ରକୁ ରକ୍ଷା କରିବେ। ଭମିତେ ସଂସାର ବନେ, ଗଜେନ୍ଦ୍ର ଆଜି ତ୍ରିକୁଟ ପର୍ବତ ବନରେ ଭ୍ରମଣ କରୁଛି, ଆମେ ସେଇଭଳି ସଂସାର ବନରେ କେତେ ଜନ୍ମ ତ ବଣ ଭିତରେ ବ୍ୟକ୍ତି ବୁଲେ, ଯେଉଁ ଅଜ୍ଞାନ ରୁହେ ଆମେ ଏଇଠି ଅଜ୍ଞାନ ବୁଲୁଛେ ନା। ଭାଗ୍ୟବାନ କିଏ? ଗଜେନ୍ଦ୍ର ଭଳି ବୁଦ୍ଧିମାନ ଲୋକ ଭାଗ୍ୟବାନ ନୁହେଁ, ଯିଏ ଚାହୁଁଛି ସଂସାର ପଥର କଣ୍ଟକ ଗୁଡ଼ିକୁ ଦୂର କରି ମୋ ସ୍ତ୍ରୀ ଛୁଆ ପିଲାମାନଙ୍କୁ ନେଇକି ମୁଁ ସୁଖରେ ଚଳିବି ନା। ସମସ୍ତେ ପରିବାର ଲୋକ ସୁଖରେ କେମିତି ରହିବେ ଏଠି କହୁଛନ୍ତି। ଭ୍ରମିତେ ସଂସାର ବନେ କଭୁ ଦୈବ ସଂଗଠନେ, ଯଦି ଭଗବାନ ଦୈବ ଯଦି କେତେବେଳେ ଗୋଟେ ଯୋଗ କରିଦିଏ, କଣ ଯୋଗ କରିଦିଏ, କୌନ ମତେ କୌନ ଭାଗ୍ୟବାନ, ସେ ଭାଗ୍ୟବାନ, ସେ କଣ କରେ, ତବ ପାଦ ଉଦ୍ଦେଶ୍ୟା ଥାକି କୃତାଞ୍ଜଳି ହୋଇଆ। ହେ ପ୍ରଭୁ, ମୋତେ ସଂସାର ବନ ଭିତରେ ପଶି ଯାଇଛି, ମୁଁ ତ ସଂସାର ନୁହେଁ, ଭୁଲ ରାସ୍ତାରେ ଥରେ ପଳେଇ ଆସିଛି, କୃତାଞ୍ଜଳି ହେଇକି ପ୍ରଭୁ ପାଦ ପଦ୍ମରେ ସେ ଆଶ୍ରୟ କରୁଛି, ହେ ଭଗବାନ ସେଇ ଭାଗ୍ୟବାନ। ଆଉ ସେଇଭଳି ଭାଗ୍ୟବାନ ବ୍ୟକ୍ତିର କଣ ଲାଭ ହୁଏ,
ସେଇ କ୍ଷଣେ ତାର ଯତ ଅମଙ୍ଗଳ ହୟହତ, ସେଇ କ୍ଷଣେ ତାର ଅମଙ୍ଗଳ ହୟହତ, ସୁମଙ୍ଗଳ ହଏ ପୁଷ୍ଟତି, ସୁମଙ୍ଗଳ ହଏ ପୁଷ୍ଟତି, ଆର
ଆମେ ଭ୍ରମଣ କରି କରି ପ୍ରଭୁଙ୍କର ଉଦ୍ଦେଶ୍ୟରେ କୃତାଞ୍ଜଳି ହେଇକି ପ୍ରଭୁଙ୍କ ପାଦ ପଦ୍ମରେ କୃତାଞ୍ଜଳି କିଏ, ପ୍ରଭୁ ମୁଁ ତ ଭୁଲରେ ସଂସାର ପଥରେ ପଳେଇ ଆସିଛି, ଯାହା କୁହନ୍ତି ବ୍ୟାଡ୍ ବାର୍ଗେନିଂ ଅଫ୍ ବେଷ୍ଟ ୟୁଜ୍, ସଂସାରକୁ ଆସିବାଟା ଗୋଟେ ବ୍ୟାଡ୍ ବାର୍ଗେନିଂ, ଏଠି ଭଲ ଜିନିଷ କିଛି ନାହିଁ। ବଣରେ ପଶିଗଲା ପରେ ପତିକି ଯେଭଳି ଅଜ୍ଞାନ ରୁହେ, ସଂସାର ପଥରେ ଥରେ ଆସିଗଲା ମାତ୍ରେ ବହୁତ ଦୁଃଖ ଝଞ୍ଜା ଆସିକି ପହଞ୍ଚିବ। ଆଉ ଭାଗ୍ୟବାନ କିଏ, ଯେ କୃତାଞ୍ଜଳି ହେଇକି ପ୍ରଭୁଙ୍କ ଉଦ୍ଦେଶ୍ୟରେ ରହିଛି। ଯେତେବେଳେ କୃତାଞ୍ଜଳି ଭଗବାନଙ୍କୁ ପ୍ରାର୍ଥନା କରୁଛି, ସେଇ କ୍ଷଣେ ତାର ଯତ ଅମଙ୍ଗଳ ହୟ ହତ, ସୁମଙ୍ଗଳ ହୟ ପୁଷ୍ଟ, ତାର ସବୁ ସୁମଙ୍ଗଳ ଦେହ। ସଂସାର ପଥରେ ଚାଲି ଗଜେନ୍ଦ୍ର ଭଳି ମଣିଷକୁ ଗ୍ରାହ ଦ୍ୱାରା କାଳ ରୂପୀ ଗ୍ରାହଗ୍ରସ୍ତ କରିବ। ଆର୍ ନାହିଁ କ୍ଷୟ ହୟ କ୍ରମେ ତାର ଶୁଭ ଦେୟ, ତାର ଦେହ ସର୍ବୋତ୍ତମ ଗତି, ପ୍ରଭୁ ଆପଣ ତାକୁ ସର୍ବୋତ୍ତମ ଗତି ଦିଅନ୍ତି। ଯେଉଁମାନେ ସଂସାରରେ ପଶି କ'ଣ କରିବା, ସଂସାରକୁ ଆସିଛନ୍ତି, ସବୁ ଲୋକ ତ ସାଧୁ ହିଁ ବ୍ରହ୍ମଚାରୀ ମୁଷ୍ଟିକ ବ୍ରହ୍ମଚାରୀ ଜୀବନଯାପନ କରିପାରିବେ ନା। ଠିକ୍ ଅଛି, ସଂସାର ପଥରେ ଯିବା ପୂର୍ବରୁ ପ୍ରଭୁଙ୍କୁ ଆମେ ଆଶ୍ରୟ କରିକି, ଯେମିତି ଜଣେ ବୁଢ଼ା ଲୋକ ସେ ଘରୁ ବାହାରିବା ପୂର୍ବରୁ କ'ଣ କରୁଛି, ବାଡ଼ିଟା ଧରିକି ସେ ବାହାରୁଛି, ସେ ଆଗେ ଝିଅ ମୁଁ ବାଟା ଦେଲ, ବୋଉ ଟିକେ ବାଟା ଦେଲ, ସେ ବାଡ଼ିଟାକୁ ଆଶ୍ରୟ କରିଛି ସେ ବୃଦ୍ଧ। ଆମେ ସଂସାରରେ ଯେତେ ବଡ଼ ମାନେ ଶକ୍ତିଶାଳୀ ଧନଶାଳୀ ଯଶଶାଳୀ ବ୍ୟକ୍ତି ହେଲେ ବି ଆମକୁ ଗୋଟେ ଆଶ୍ରୟ ଦରକାର, ଭଗବତ ଆଶ୍ରୟ ଦରକାର। ଭଗବତ ଆଶ୍ରୟ ବିନା ଆମର ଅମଙ୍ଗଳ ହତ ହବ ନା କି ସୁମଙ୍ଗଳର ପୃଷ୍ଟି ହବ ନା। କାରଣ ସଂସାର ମନ ଭିତରେ ବୁଲୁଛେ, ଦସ୍ୟୁମାନେ ପାଖରେ ଅଛନ୍ତି, ପଶୁପକ୍ଷୀମାନେ ଅଛନ୍ତି, କେତେବେଳେ ଆକ୍ରମଣ କରିବେ। ଆଉ ସଂସାର ପଥକୁ ଆମେ ଦୂର କରିପାରିବା ନା, କଣ୍ଟକିତ ପଥକୁ କୁସୁମିତ କରିପାରିବା ନା। ତ ଏକଦା ତତ୍ ଗିରି କାନନ ଆଶ୍ରୟ କରେଣ ବିବାରଣ ଯୁଥ ପାଶ୍ଚରନ୍, ସକଣ୍ଟକ କୀଚକ ବେଣୁ ଭେତ୍ରବ ବିଶାଳ ଗୁଲ୍ମମ ତରୁରଦମ୍ ବନସ୍ପତି, ବିଶାଳ ଗୁଳ୍ମ ବୃକ୍ଷମାନଙ୍କୁ ଭାଙ୍ଗି ଭାଙ୍ଗିକି ଗଜେନ୍ଦ୍ର ଯାଉଛି, କେତେ ମଦମତ୍ତ ହେଇଛି ଶକ୍ତିରେ, କେତେ ଶକ୍ତିଶାଳୀ ଜୀବାଣୁ ଆଜ୍ଞା ଗଜେନ୍ଦ୍ର, ଏତେ ଶକ୍ତିଶାଳୀ ପିଲା ଛୁଆମାନେ ପଛରେ ଆସୁଛନ୍ତି, ଯୁଥମାନେ ସେ କଣ କରୁଛି ନା ବିଶାଳ ବିଶାଳ କୁର୍ମ ସକଣ୍ଟକ କୀଚକ ବେଣୁ ଗୁଳ୍ମ ସବୁ ଯେତେ ବାଉଁଶ ଅଛି ଯେତେ କଣ୍ଟକ ଅଛି ସବୁ ସୁନ୍ଦର ଭାଙ୍ଗି ଭାଙ୍ଗିକି ଯାଉଛି, ପଥକୁ ସବୁ ପରିଷ୍କାର କରିକି ଯାଉଛି, ଯେଭଳି ମୋ ପିଲା ଛୁଆ ଆରାମସେ ଯାଇପାରିବେ। ଏତେ ସେ ଚିନ୍ତା ତାର ସଂସାର ଆସକ୍ତି ଏତେ, ଆଉ କଣ କରୁଛି ନା ବିଶାଳ ଗୁଳ୍ମମ ପ୍ରରୁଦମ ବନସ୍ପତି, ବିଶାଳ ବିଶାଳ ବନସ୍ପତିକୁ ସବୁ ଭାଙ୍ଗିକି ଚୋରମାର କରିକି ଯାଉଛି, ନିଜର ବାହୁବଳକୁ ଦେଖେଇକି ସେ ଯାଉଛି, ଦେଖ ମୁଁ ମୋ ସଂସାରକୁ କିଭଳି ପୋଷୁଛି। କି ସଂସାରକୁ ଗଜେନ୍ଦ୍ର ତୁମେ ପୋଷୁଛ? ତୁମେ ଜୀବ କେତେ ଜନ୍ମରେ ଚାହିଁଲେ, କେତେ ଜନ୍ମ ଚାହିଁଲେ ତାର ସମସ୍ୟାକୁ ସମାଧାନ କରିପାରିବନି, ପରିବାର ସମସ୍ୟାକୁ କଣ ସମାଧାନ କରିବ? ନିଶ୍ଚିନ୍ତ ହୋଇକି ଗୋଟିଏ ମୁହୂର୍ତ୍ତ ଆମେ ପରିବାର ଭିତରେ ରହିପାରିବ ନା ଯଦି ହରିଙ୍କୁ ଆଶ୍ରୟ ନ କରିଛି। ଦେଖନ୍ତୁ ଆପଣ ପରୀକ୍ଷା କରିକି ଆଜି ଚାଲି ଆସିଲେ ପ୍ରବଚନ ଶୁଣି ଗଲେ, ଆଜି ରାତିଟା ଶୋଇଥିବେ, କାଲି ସକାଳେ ଉଠାବେଳକୁ ପୁଣି ଗୋଟେ ଘରେ ସମସ୍ୟା ଆରମ୍ଭ ହେଇଯାଇଥିବ। ସେ ଗାଈର ପେଟ ଖରାପ ହେଲା ନା ମଣିଷର ପେଟ ଖରାପ ହେଉଛି, ନହେଲେ ପୁଅର ଖରାପ ହେବନି ନହେଲେ ଝିଅର ଖରାପ ହେବନି, ନହେଲେ ଟ୍ୟୁସନ ମାଷ୍ଟର ପଇସା ଦିଆହେଇନଥିବ, ନହେଲେ ପିଲା ପଢ଼ୁନଥିବ। ସମସ୍ୟା ଏତିକି ଅଛି ଜଗତରେ ସମାଧାନ କରିହେବ ନା, ବହୁ ସମସ୍ୟା, କିନ୍ତୁ ସମାଧାନ ଗୋଟିଏ ପ୍ରପାତ କୁହନ୍ତି, ଯେମିତି ବହୁ ରୋଗ ହେଇଛି ଗୋଟିଏ ମେଡ଼ିସିନ, ଏମିତି ଅଛି ସଂସାରରେ କିଛି, କିନ୍ତୁ ଭବ ରୋଗର ଗୋଟିଏ, କେତେ ପ୍ରକାର ରୋଗ ଗୋଟିଏ ମେଡ଼ିସିନ। ପ୍ରଭୁପାଦ କହନ୍ତି ଚାଣ୍ଡ ହରେ କୃଷ୍ଣ ଆଣ୍ଡ ବି ହାପି, ସବୁବେଳେ ପ୍ରଭୁଙ୍କର ନାମ କୀର୍ତ୍ତନଙ୍କର ଆନନ୍ଦର ସବୁ ସମସ୍ୟାର ସମାଧାନ ହେଇଯିବ। ସବୁଠୁ ବଡ଼ ସମସ୍ୟା ବିଦେଶୀମାନଙ୍କର, ଜାଣିଛନ୍ତି ନା ଆପଣ, ବିଦେଶୀମାନଙ୍କର ବଡ଼ ସମସ୍ୟା ହେଉଛି ତାଙ୍କର ସବୁଥିରେ ସମସ୍ୟା, ଖାଇବାର ସମସ୍ୟା, ଶୋଇବାର ସମସ୍ୟା, ମୁଣ୍ଡର ସମସ୍ୟା, ଚାକିରି ସମସ୍ୟା। କିନ୍ତୁ ସେମାନେ ଆଜି ଭାରତୀୟ ସଂସ୍କୃତି କେତେ ଆଦରରେ ଗ୍ରହଣ କଲେ, ହିପି ମାନେ ହାପି ହେଇଗଲେ, ଚୁଟି ଫୁଟି କାଟି ତିଳକ ମାରି ହରିନାମ କଲେ, ୟାଠୁ ବଢ଼ ଆଉ କ'ଣ ଉଦାହରଣ ଦିଆଯାଇପାରେ? ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତାଙ୍କର ଆଜ୍ଞା ମରିବା ପାଇଁ ହେଲେ ପଇସା ଡିପୋଜିଟ୍ କରିବାକୁ ପଡ଼ିବ, ଆମର ମରିବାକୁ ହେଲେ ପଇସା ଦରକାର କି? କୁହନ୍ତୁ, ତାଙ୍କର ଏତେ ସମସ୍ୟା, ଆମର ତ ମରିଗଲେ ନେଇକି ପୋଡ଼ିଦେବ ଗରିବ ଲୋକ, ନହେଲେ ପୋତିଦେବ, ପୋଡ଼ିବା ପାଇଁ ହେଲେ ଟଙ୍କା ଦରକାର, ନହେଲେ ପୋତି ପକେଇବ। ତାଙ୍କ ଦେଶରେ ପୋତିବା ପାଇଁ ହେଲା, ତାଙ୍କର ତ ପୋଡ଼ା ନାହିଁ, ପୋତିବା ପାଇଁ ହେଲା ଟଙ୍କା ଡିପୋଜିଟ୍ କରିବେ, ତ ତୁମକୁ ଖ୍ରୀଷ୍ଟିଆନ ଲୋକ ନା, ତାଙ୍କର ଜାଗା ଦରକାର, ଚର୍ଚ୍ଚରୁ ତାଙ୍କର ପୋପ୍ ମାନେ ଆସିବେନି, ଟଙ୍କା ନରକ ମରିବା ପାଇଁ ତାଙ୍କୁ ଲକ୍ଷ ଲକ୍ଷ ଡଲାର ଡିପୋଜିଟ୍ କରିବେ। ତାଙ୍କ ଦେଶ ଏଭଳି ସମସ୍ୟା, ସମସ୍ୟା କ'ଣ କହିବେ, ପ୍ରଚୁର ସମସ୍ୟା, କି ସମାଧାନ କରିଦେଲେ କେବଳ ପ୍ରଭୁଙ୍କର ଭକ୍ତିକୁ ଆଶ୍ରୟ କରି। ଗଜେନ୍ଦ୍ର ଆଜି କଣ କରିଛି, ସକଣ୍ଟକ କୀଚକ ବେଣୁ ବେତ୍ରବତ, ବେଣୁ ବେତ୍ର କଣ୍ଟକ ବିଶାଳ ଗୁଳ୍ମ ଦୁମକୁ ସବୁ ଭାଙ୍ଗିକି ଗଜେନ୍ଦ୍ର ଚାଲିଛି, ଯାଉଛି କଣ କରିବ ନା, ସଂସାରର ତାର ପରିବାର ପିଲା ଛୁଆ ସବୁ ଧରିକି ଯାଉଛି। ଆଜି ତୃଷାର୍ତ୍ତ ହେଇଛି ଗ୍ରୀଷ୍ମ ଋତୁ, ଗ୍ରୀଷ୍ମ ଋତୁରେ ହସ୍ତିମାନେ ବେଶୀ ତାଙ୍କ ଶରୀର କଣ କୁହନ୍ତି ଘର୍ମ ହୁଏ, ତପ୍ତ ହୁଏ, ଜଳନ ହୁଏ, ଏଣେ ବଣରେ ବହୁତ ବୁଲିଛନ୍ତି, ଜଳ ପାଇନାହାନ୍ତି, ସେ ସରୋବର ଭିତରକୁ ଋତୁମତ ଉଦ୍ୟାନରେ ସେ ସରୋବର ଭିତରକୁ ଆସିଛନ୍ତି। ଆଉ ଗଜେନ୍ଦ୍ରର ପ୍ରଭାବ କହୁଛନ୍ତି, ଏ ଯେଉଁ ଭାଙ୍ଗିକି ଯାଉଛି ସେ ଗଜେନ୍ଦ୍ର କିଭଳି, ଜଦଗନ୍ଧ ମାତ୍ରା ହରୟୋ ଗଜେନ୍ଦ୍ର ବ୍ୟାଘ୍ରାଦୟୋ ବ୍ୟାଲ ମୃଗାଶ ଖଡ଼ଗା ମୋହରଗାଶ୍ଚାପି ଭୟାଦ୍ରବନ୍ତି ସଗୌର କୃଷ୍ଣ ସରଭଶ୍ଚ ମରିୟା। ଏତେ ଭୟଙ୍କର ପଶୁମାନେ ଗଜେନ୍ଦ୍ର ଜଦଗନ୍ଧ ମାତ୍ର, ଗଜେନ୍ଦ୍ର ଆସିବ, ଗଜେନ୍ଦ୍ର ଶରୀରରୁ ପବନ ବାଜିକି ଯେଉଁ ଦିଗରେ ଯିବ ସେଇ ଦିଗରେ ଏଇ ପଶୁମାନଙ୍କର ନାମ ଦିଆଗଲା, ଗନ୍ଧ ମାତ୍ରକେ ଏମାନେ ଦୂରକୁ ପଳାନ୍ତି, କେତେ ଭୟଙ୍କର। ଜଦଗନ୍ଧ ମାତ୍ରା ହରୟୁ ଗଜେନ୍ଦ୍ର, ହରୟୁ ମାନେ ସିଂହ, ବହୁ ବଚନ ଅଛି ହରୟୁ, ପଶୁ ଭିତରେ ରାଜା କିଏ, ସିଂହ, ରାଜା କରାଗଲା ମାନେ ସିଂହକୁ ସମସ୍ତେ ଭୟ କରନ୍ତି, କିନ୍ତୁ ତ୍ରିକୁଟ ପର୍ବତରେ ଓଲଟା ନିୟମ, ଗଜେନ୍ଦ୍ରକୁ ସମସ୍ତେ ଭୟ କରନ୍ତି। ଜଦଗନ୍ଧ ମାତ୍ରା ହରୟୁ ଗଜେନ୍ଦ୍ର, ଏଠି ଗଜେନ୍ଦ୍ର ପୁଣି ଅଛି, ଏ ଗଜେନ୍ଦ୍ର ନୁହେଁ, ଅଲଗା ଗଜମାନଙ୍କର ଯିଏ ଅଧିପତି ଗଜେନ୍ଦ୍ର ମାନେ ଅଛନ୍ତି ସେମାନେ ଭୟ କରିକି ପଳାନ୍ତି ଏଇ ଗଜେନ୍ଦ୍ର। ଜଗନ୍ଧ ମାତ୍ରା ହରୟ ସିଂହ ମାନେ ଆଉ ଗଜେନ୍ଦ୍ର ମାନେ ଅଲଗା ଗଜେନ୍ଦ୍ର ମାନେ ବ୍ୟାଘ୍ରାଦୟ ଅଲଗା ବାଘ ମାନେ ବ୍ୟାଲମୃଗା ବାଘ ଜାତୀୟ ଆଉ ଗୋଟିଏ ପଶୁ ଆଉ ସ ଖଡ଼ଗା ଗଣ୍ଡା ମୋହ ରଗାଶ୍ଚାପି ଭୟାଦ୍ରବନ୍ତି ବିଶାଳ ବିଶାଳ ସର୍ପ ମାନେ ଅଜଗରାଦି ସର୍ପ ମାନେ ଯେତେବେଳେ ଏଇ ଗଜେନ୍ଦ୍ରର ଗନ୍ଧ ଆସିକି ବାୟୁରେ ଗନ୍ଧ ଆସିକି ତାଙ୍କ ନାସାରେ ଲାଗିବ ସେମାନେ ଭୟାଦ୍ରବନ୍ତି ଭୟରେ ଧାଇଁକି ସେ ଏରିଆ ଛାଡ଼ିକି ପଳାନ୍ତି। ଏତେ ପ୍ରଭାବଶାଳୀ ଥିଲା। କେବଳ ସେ ନୁହନ୍ତି, ସ ଗୌର କୃଷ୍ଣ ସରଭାସମରିଜା ସରଭା ଆଉ ଚମରି ଚମରି ଗାଈ ଅତି ଭୟଙ୍କର କୃଷ୍ଣବର୍ଣ୍ଣ ଆଉ ଶ୍ୱେତବର୍ଣ୍ଣ ସରଭା ମାନେ ଚମରି ଗାଈ ମାନେ ବ୍ୟାଘ୍ର ମାନେ ସିଂହ ମାନେ ଅଲଗା ଗଜେନ୍ଦ୍ର ମାନେ ସବୁ ଭୟ କରି ପଳାନ୍ତି। କିନ୍ତୁ ଯାହାକୁ ସମସ୍ତ ଭୟ କରୁଥିଲେ, ଯିଏ ସମସ୍ତ ପରିବାର ପାଇଁ ପଥ ଆଜି ପରିଷ୍କାର କରି କରି ଯାଉଥିଲା, ଆଗେ ତାର କାରଣ ଯେମିତି ଗାଡ଼ି ଟ୍ରକ୍ ଟ୍ରକ୍ ଆଗେ ଜାଣିବ କାଦରେ ଫସେ, ସେ ଆଗେ ତାର ଚକା ଦବିଲା, ପରିବାର ବଞ୍ଚିଗଲେ, ଗଜେନ୍ଦ୍ର ଫସିଲା। ଶକ୍ତିଟା କ'ଣ କି ଆମର, ଆମେ ଶୁଣୁଥିଲେ ନା, କୁଲ ଧନ ପାୟା ଅନୁମତ ହୟା ଆପନା କେ ଜାନେ ବଡ଼। ଗଜେନ୍ଦ୍ର ବହୁତ ବଡ଼ ଭାବୁଥିଲା। ବଡ଼ କ'ଣ କି ଆଜ୍ଞା, ଭଗବାନଙ୍କୁ ଯିଏ ଭଜନ କରୁଛି ତାର ବଡ଼ ଅଛି, ମନେ ରଖିଥିବ। ଯିଏ ଭଗବାନଙ୍କୁ ଭଜନ କରୁନି ସେ ବଡ଼ ଦୁର୍ବଳ ନା, କାହିଁକି ନା, ବଡ଼ଟା ହରଣ କିଏ କରିବେ କି, ଗୋଟେ ଛୋଟ ଜିନିଷ ଅଛି ସରର ବଳ ହରଣ କରିନବ, ଜାଣିଛନ୍ତି କି, କଫ ଶରୀରରେ କଫ ମାତ୍ରା ଅଧିକ ହେଇଗଲା ମାନେ ଯେତେ ବଡ଼ ସବଳ ଲୋକ ହଉ ସେ ଦୁର୍ବଳ ହେଇଯିବ। ହରି ଭଜନ ନ କଲେ ଏ ଗଜେନ୍ଦ୍ର ଭଳି ବଳ ଦେଖେଇଲେ କ'ଣ ହବ, ତାର ଚକା ଆଗେ ଦବିଲା, ଆମର ସେଇ ଅବସ୍ଥା ହେଇଯିବ। ପ୍ରେମାନନ୍ଦ ଠାକୁର ଗୋଟେ ସୁନ୍ଦର ଭଜନ ଲେଖିଛନ୍ତି, ଆମେ କ'ଣ କରୁଛେ ଆଜ୍ଞା ଜୀବନରେ, କ'ଣ କରୁଛେ, ବଳ ଧନ ବୁଦ୍ଧି ଆକୁ ଆଶ୍ରୟ କରି ଦିନ ପରେ ଦିନ ଅତିବାହିତ କରୁଥେ, ସଂସାରକୁ ଭୋଗ କରି କରି ଭଜନ କରୁନି, ଦିନ ପରେ ଦିନ ଚାଲିଯାଉଛି।
ଆଜି କାଲି କର ଆର ପକ୍ଷ ଯେ କରିଛ ପାର, ଆଜି କାଲି କର ଆର ପକ୍ଷ ଯେ କରିଛ ପାର, ଏ ପକ୍ଷ ସେକେଣ୍ଡ ଘଣ୍ଟା ତାର ଚାଲିଛି, ତା ପଛେ ପଛେ ମିନିଟ୍ ଘଣ୍ଟା ବୁଲୁଛି, ଘଣ୍ଟା ଘଣ୍ଟା ବି ତା ପଛେ ପଛେ ବୁଲୁଛି।
ସମୟରେ ସେମାନେ ବୁଲୁଛନ୍ତି, କାଳ ସେଭଳି ପ୍ରତ୍ୟେକ ସମୟରେ ବୁଲୁଛି, ଆଉ ପ୍ରତି ସମୟରେ ଆମେ ମୃତ୍ୟୁ ମୁଖ ଆଡ଼କୁ ଘୁରୁଛେ। ବିଚାର କାହିଁ କୁହ ବଡ଼େ ଭଜନ କର ନା କାଲି କରିବି। ପ୍ରେମାନନ୍ଦ ଠାକୁର କହୁଛନ୍ତି ଆରେ କାଲି କାଲି କହିକି ପକ୍ଷ ଯେ ଚାଲିଗଲା, ପନ୍ଦର ଦିନ ଚାଲିଗଲା, ଏ ପକ୍ଷ ଉପକ୍ଷ କରି ମାସ ହଉ, ଆର ମାସ କାର୍ତ୍ତିକ ମାସ ଶୁଭ ମାସ ଅଛି, ମୁଁ ଭଜନ କରିବି। ମାସ ଚାଲିଯିବ, ମାସ ମାସ କରି ଅୟନ, ଛଅ ମାସ ଚାଲିଯିବ, ଅୟନ ଅୟନ କରି ବର୍ଷ, ଏମିତି ଖାଲି ଦିନକୁ ଠେଲି ଠେଲି କରି ଚାଲିଛି। କିନ୍ତୁ ଦିନ ଯାଉନି, ସମୟ ଯାଉନି, ଶକ୍ତି ପଳେଇ ଯାଉଛି ଆଜ୍ଞା, ଶକ୍ତି। ଗଜେନ୍ଦ୍ର ଆଜି ଏତେ ପରିବାର ପାଇଁ କାର୍ଯ୍ୟ କରିଥିଲା, ସମୟକୁ ଅତିବାହିତ କରିଥିଲା, ସେ ଶକ୍ତି ଆଜି କାର୍ଯ୍ୟ କଲା ନା କାଳ ସମ୍ମୁଖରେ।
ଏ ବର୍ଷ ଓ ବର୍ଷ କରି କହିଛ ଜନମ ଭରି, ଏ ବର୍ଷ ଓ ବର୍ଷ କରି କହିଛ ଜନମ ଭରି, କବେ ତୋର ଘୁଞ୍ଚିବ ଜଞ୍ଜାଳ, କବେ ତୋର ଘୁଞ୍ଚିବ ଜଞ୍ଜାଳ, କବେ ଅବସର ହବେ, କବେ ହରି ନାମ ଲବେ, କବେ ଅବସର କବେ ହରି ନାମ ଲବେ, ଯବେ ଆସି ଦାଡ଼ାଇବେ କାଲ, ଯବେ ଆସି ଦାଡ଼ାଇବେ କାଲ।
ପ୍ରେମାନନ୍ଦ ଠାକୁର କହୁଛନ୍ତି ଏ ବର୍ଷ ବର୍ଷ କରି
କହିଛ ଜନମ ଭରି, ଜନମ ଭରି କହୁଛ ହେଲା, ଆଉ ଟିକେ ବୟସ ଆସୁ, ଆର ବର୍ଷ ଭୋଜନ କରିବି। ଦିନ କଟେଇଲେ, ମାସ କଟେଇଲେ, ବର୍ଷ କଟେଇ, ଛଅ ମାସ କଟେଇଲେ, ବର୍ଷ କଟେଇ ଦେଉଛନ୍ତି। କବେ ତୋର ଘୁଞ୍ଚିବ ଜଞ୍ଜାଳ, ଲୋକ କ'ଣ ହୁଅନ୍ତି କି ପୁଅ ବିଭାଗ ଗୋଟେ ଜଞ୍ଜାଳ, ଝିଅ ବିଭାଗ ଗୋଟେ ଜଞ୍ଜାଳ, ଜଞ୍ଜାଳଟା ସରିଗଲେ ମୁଁ ଭୋଜନ କରିବି, ଜଞ୍ଜାଳ କାଳେ ସରିଛି କହିଲେ ଦେଖିବା, ଜଞ୍ଜାଳ ବଢ଼ିବ କ'ଣ, ଜଞ୍ଜାଳ ଯେତେ ଦିନ ବଢ଼ୁଛି, ଜଞ୍ଜାଳ ଆମର କ'ଣ କରୁ ଜାଣିଛନ୍ତି, ଜଞ୍ଜାଳରେ ଧନ୍ଦି ହେଇକି ଆମ ଶକ୍ତି ଚାଲିଲାଛି। ଗୋଟେ ଜଞ୍ଜାଳରେ ପଶିଲା ବେଳକୁ ଦେହ ଶକ୍ତି ଗଲା, ମନ ଶକ୍ତି ଗଲା, ଇନ୍ଦ୍ରିୟ ଶକ୍ତି ଚାଲିଲା, ପୁଅଟା ପାଠ ପଢ଼ିଲାନି, ସେ ଚିନ୍ତାରେ ମାନସ ଉତ୍ସାହ ବଳ ଭାଙ୍ଗଲା। ଜଞ୍ଜାଳ ଯେତେ ଆମେ ପ୍ରବେଶ କରୁଛେ ଶକ୍ତି ହ୍ରାସ ହେଉଛି। ଗଜେନ୍ଦ୍ର ଆଜି ପରିବାରର ସମସ୍ତଙ୍କୁ ସୁଖୀ କରିବା ପାଇଁ ବନ ଭିତରେ ଭ୍ରମଣ କରିକି ସେ ବହୁତ ଚରିଛି, ବୁଲିଛି। ଆଜି ଗଜେନ୍ଦ୍ର ଏମାନଙ୍କ ଜଞ୍ଜାଳକୁ ଦୂର କରିବାକୁ ଯାଇ ଆଜି ନିଜେ ଫସିଲା, ରାସ୍ତା ପରିଷ୍କାର କରିକରି ସେ ବୃକ୍ଷକୁ ଭାଙ୍ଗିକି ଯାଉଛି, ମୋ ପରିବାରର ଜଞ୍ଜାଳକୁ ଦୂର କରିଦେବି। ହେଲେ ଜଞ୍ଜାଳ କ'ଣ ଦୂର କରିବୁ, ଜଞ୍ଜାଳ କେବେ ଦୂର ହେଲାଣି କାହାର, ଜଞ୍ଜାଳକୁ ପକେଇ ଦେଇକି ଦୂରକୁ ଆସିବାକୁ ପଡିବ, ତାହେଲେ ଜଞ୍ଜାଳ ହବା ଅଟୋମେଟିକ ଜଞ୍ଜାଳଟା ପଳେଇବ। ଜଞ୍ଜାଳ ଜଗତରୁ କେହି ଦୂରେଇକି ଭଜନ କରିନାହାନ୍ତି, ଭଜନ କଲେ ଜଞ୍ଜାଳ ଦୂର ହବ, ଲୋକମାନେ ଏତିକି ବୁଝିପାରୁଛନ୍ତି। ଜଞ୍ଜାଳ ଦୂର କରି ଭଜନ ହୁଏ ନା, ଭଜନ କଲା ମାନେ ଜଞ୍ଜାଳ ଦୂରେଇ ଯାଏ, ଏଠି ସେଇ କଥା କହୁଛନ୍ତି। କବେ ଅବସର ହବେ, କବେ ହରିନାମ ଲବେ, ଯବେ ଆସି ଦାଡ଼ାଇବେ କାଳ, କ'ଣ କାଳ ଆସିକି ସମ୍ମୁଖରେ ଠିଆ ହେଲେ ହରିନାମ ନବ ନା କ'ଣ, କାହିଁକି ନା ସେ ସମୟରେ ଶକ୍ତି ହରଣ ହେଇଯିବ, କିଏ ଶକ୍ତି ହରଣ କରିବ କହୁଛନ୍ତି।
କଫତେ ହରିବେ ବୋଲ ବାତି କହିବେ କାଲ, ହରି ନାମ ଲବେ କିରେ ଭାଇ।
ସମୟରେ କାଳ ଆସି କଣ ଠିଆ ହେଲେ ଭଜନ ହବ ନା କଣ ହବ ନା କଫତେ ହରିବେ ବଲ ଗଜେନ୍ଦ୍ର ତ ବହୁ ପୁଣ୍ୟାତ୍ମା ଆଜ୍ଞା ଗଜେନ୍ଦ୍ର ଦ୍ୱାରା ଆମକୁ ଶିକ୍ଷା ଦିଆଯାଉଛି ଶକ୍ତି ସାମର୍ଥ୍ୟ କାଳ ଆଗରେ କିଛି କାମ କରିବ ନା କାଳ ହରଣ କରି ନବ କାହା ଦ୍ୱାରା କଫତେ ହରିବେ ବଲ କଫ ହେଇଗଲେ ଶରୀର କଫା ଦିକି ହେଇଗଲେ ବଳ ପଳେଇବେ ଆଉ ବାତିକେ ହୋଇବେ କାଳ ବାତ କାଳ ରୂପରେ ଦଣ୍ଡାୟମାନ ହବ ଆଉ ପିତ କୋଥା ରହିବେ ଲୁକାଏ ପିତ ସେତେବେଳେ ଦେଖାଯାଉ ସେ ଲୁଚିକି ରହିବ ତିନି ଜଣ ବନ୍ଧୁ ବାନ୍ଧିକି ଆଜି ହରଣ କରିବେ ସବୁ ବଳ କଣ୍ଠ ହେବେ ଅବରୋଧ କୋଥାଏ ଥାକିବ ବୋଧ କଣ୍ଠଟା ଅବରୁଦ୍ଧ ହେଇଯିବ ବୋଧ ଆଉ ରହିବ ନା ଜ୍ଞାନ କିଛି ରହିବ ନା ସେ ସମୟରେ କ'ଣ ଭଜନ ହବ ସେ କହୁଛନ୍ତି ହରିନାମ ଲବେଗିରେ ଭାଇ ସେ ସମୟରେ କ'ଣ ଭଜନ କରିପାରିବ କରିପାରିବ ନା ଆରେ ଗଜେନ୍ଦ୍ର ରାମ ଶୁଣୁଥିଲେ ନା ପ୍ରାକ୍ ଜନ୍ମନି ପୂର୍ବ ଜନ୍ମର ତାର ପୁଣ୍ୟବଳ ଥିଲା ସେଥିପାଇଁ ହରିସ୍ମୃତି ଉଦୀର୍ଯ୍ୟତେ ସ୍ୱାମୀପାଦ କହିଲେ ହରିସ୍ମୃତି ଯେଉଁ ଚାଲି ଆସିଲା ବିପଦ ସମୟରେ ମୃତ୍ୟୁ ସମୟରେ ହଜାର ବର୍ଷ ପରେ ଦେହ ତାର ଅବଶ ହେଇଯିବ ଆସନ୍ତାକାଲି ଶୁଣିବା ଅବଶ ହେଇଗଲା ପରେ ହରିସ୍ମୃତି ଆସିବ ମୃତ୍ୟୁ ସମୟରେ ଆମର ତ ସେଟା ହବନି ନା କ'ଣ ପୁଣ୍ୟ ଆମର ଅଛି କେଉଁ ସ୍ୱୀକୃତି ଅଛି ଭକ୍ତି ଭୂମି ସ୍ୱୀକୃତି ସେ କଥା କହୁଛନ୍ତି ଏଖନ ଅଭ୍ୟାସ କର ହରି ହରି ସଦାସପୁର ଜୁହାକେ କରିଆଲୟ ବସ ଜୁହାଟାକୁ ବର୍ତ୍ତମାନଠୁ ବସ କରନ୍ତୁ ବର୍ତ୍ତମାନଠୁ ଭଗବାନଙ୍କର ପ୍ରସାଦ ପାଇ ବର୍ତ୍ତମାନକୁ ଜୁହାରେ ବସ କରନ୍ତୁ ଜୁହାକୁ ଅଧୀନ କରନ୍ତୁ ଜୁହା ଯେଉଁ ଇତର କଥା କହୁ ତାକୁ ଛାଡ଼ି ସବୁ ସମୟରେ ପ୍ରଭୁଙ୍କର ନାମ ହରି ହରି ଏ ହରି ଅବତାର ପ୍ରଭୁଙ୍କର
ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ ବର୍ତ୍ତମାନ ଅଭ୍ୟାସ କଲେ ଆପଣ ନାଚିବେ ତୁଣ୍ଡ ଏ ଅଭ୍ୟାସଟା ଥିଲେ ବଳ ନଥିଲେ ବି ଶରୀରରେ ତୁଣ୍ଡ ଆପଣ ଆପଣ ନାଚିବ ହରିନାମଟା ଉଚ୍ଚାରଣ କରିବ ଅଜା ବିଲ୍ କ'ଣ ହେଲା 88 ବୟସରେ ନାଚିଲା ନା ନାରାୟଣ ନାମଟା ମୁଖରେ ଚାଲି ଆସିଲା ଆପଣ ନାଚିବେ ତୁଣ୍ଡ ଘୁଚିବେ ଯମର ଦଣ୍ଡ ଯମରାଜଙ୍କର ଦଣ୍ଡ ପଳେଇବ ନହେ କେନ ଶରୀର ଅବେଶ ସେତେବେଳେ ଶରୀରର ଆଉ ଅବସ୍ଥା ରହିବ ନା ପ୍ରଭୁଙ୍କୁ ପ୍ରାପ୍ତ ହେବେ ଆଜି ଗଜେନ୍ଦ୍ର ଜଦଗନ୍ଧ ମାତ୍ରା ହରୟୋ ଗଜେନ୍ଦ୍ର ବାଘାଦ୍ରୟ ବ୍ୟାଲ ମୃଗାସ ଖଡ଼ଗା ମହାରଗୋସ୍ୱାପି ବୟାଦ୍ରବନ୍ତୀ ସଗୌର କୃଷ୍ଣ ସର୍ଭାସ୍ୟମରିଗା ଏତେ ଶକ୍ତି ତାର ଥିଲା ଯତ ଗନ୍ଧ ମାତ୍ରା ତା ଚକ୍ଷୁ ସମ୍ମୁଖ ହେଇ ଆସୁନଥିଲେ କିନ୍ତୁ ଏ ବଳ କ'ଣ କାମ ଦେଲା କାଳ ଆଗରେ ଗ୍ରହ ଆଗରେ